ଯେଉଁ କମନୀୟ ରୂପଟା କିଭଳି ବର୍ତ୍ତମାନ କହିଛନ୍ତି, ତମାଳବତ୍ ନୀଳବର୍ଣ୍ଣ ଯସ୍ୟତ, ଯାହାଙ୍କର ଶରୀରରେ ବର୍ଣ୍ଣଟା ପ୍ରଥମେ କହୁଛନ୍ତି ତମାଳବତ୍, ତମାଳ ତମାଳ ବୃକ୍ଷ ଯେଉଁ ବୃନ୍ଦାବନରେ ଆପଣମାନେ ଦେଖିବେ ପ୍ରଭୁଙ୍କର ଶରୀରର ବର୍ଣ୍ଣ ତମାଳ ବର୍ଣ୍ଣ। ଭଗବାନଙ୍କର ପ୍ରଭୁଙ୍କର ଯେତେ ଅବତାର ଅଛନ୍ତି ଗୋଟେ ସ୍ୱତନ୍ତ୍ର ପ୍ରଭୁଙ୍କର ରୂପ ତମାଳ ବର୍ଣ୍ଣ। କିନ୍ତୁ ଭାଗବତ ମାନେ ଆଉ ଗୋଟିଏ ବର୍ଣ୍ଣନା ଅଛନ୍ତି ଭଗବାନଙ୍କର ଆଉ କେଉଁ ଅବତାରଙ୍କର ବର୍ଣ୍ଣ ତମାଳ ବର୍ଣ୍ଣ, ବରାହଦେବଙ୍କର। ବରାହଦେବ ଯେତେବେଳେ ଅବତୀର୍ଣ୍ଣ ହେଲେ ବ୍ରହ୍ମାଜୀ ଦେଖୁଛନ୍ତି, କାରଣ ବ୍ରହ୍ମାଜୀଙ୍କ ନାସାରୁ ପ୍ରଭୁ ବାହାରିଲେ ଏବଂ ଚାହୁଁ ଚାହୁଁ ବିରାଟ ସମଗ୍ର ପୃଥିବୀରେ ବିଶାଳ ବଡ଼ ରୂପ ଧାରଣ କଲେ ବିଶାଳ ବପୁ। ଏବଂ ବର୍ଣ୍ଣ କିଭଳି ଥିଲା ନା ତୃତୀୟ ସ୍କନ୍ଦ 13:33 ଅଛି, ତମାଳ ନୀଳମ ସିଦତ ଦନ୍ତ କୋଟ୍ୟା, ତମାଳ ନୀଳ, ନୀଳ ବର୍ଣ୍ଣ କିଭଳି, ନୀଳଟା କିଭଳି ନା ତମାଳ ବର୍ଣ୍ଣ। ତମାଳ ବୃକ୍ଷ ବି ନୀଳ କିନ୍ତୁ ତମାଳ ବର୍ଣ୍ଣଟା ଗୋଟେ ସ୍ୱତନ୍ତ୍ର ବର୍ଣ୍ଣ। ଆଚ୍ଛା, ଏହାର ପ୍ରମାଣ ନେବା ଯେ କୃଷ୍ଣଙ୍କର ବର୍ଣ୍ଣ ତମାଳ ବର୍ଣ୍ଣ ବୋଲି ଭଗବାନ ଶ୍ରୀକୃଷ୍ଣ ନିଜେ କହୁଛନ୍ତି ଏବଂ ରାଧାରାଣୀ ନିଜେ କହୁଛନ୍ତି। ତେଣୁ ଯାହାଙ୍କର ତମାଳ ବର୍ଣ୍ଣ ସେ ନିଜେ କହୁଛନ୍ତି ମୋର ବର୍ଣ୍ଣ କିଭଳି, କାରଣ ପ୍ରଭୁଙ୍କର ବର୍ଣ୍ଣଟା ପ୍ରଭୁ ଜାଣନ୍ତି ନା। କୃଷ୍ଣ ମାନେ ଲୋକମାନେ ବୁଝନ୍ତି, କୃଷ୍ଣ ଶବ୍ଦକୁ ଯେଉଁମାନେ ଅର୍ଥ କରନ୍ତି କଳା, କୃଷ୍ଣ ମାନେ କଳା, ସେମାନଙ୍କ ପାଇଁ ଏଇଟା ଦରକାର ଯେ ପ୍ରଭୁଙ୍କର ବର୍ଣ୍ଣ ହେଉଛି ତମାଳ ବର୍ଣ୍ଣ। ସେମାନେ ଜାଣିବା ଦରକାର ପ୍ରଭୁ ଚୈତନ୍ୟ ଚରିତାନ୍ତର ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି ମୋତେ ହିଁ ରାଧାରାଣୀଙ୍କର ଭାବକୁ ଅଙ୍ଗୀକାର କରିବାକୁ ପଡ଼ିବ, ନିଶ୍ଚିତ ଭାବରେ ଚୋରି କରିବାକୁ ପଡ଼ିବ, ସେହି ସମୟରେ ଏଇ ବର୍ଣ୍ଣ କଥା ଆସିଛନ୍ତି। ରାଧାରାଣୀଙ୍କର ମହାତ୍ମା ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ସମୟରେ କୃଷ୍ଣଦାସ କବିରାଜଙ୍କ ସ୍ୱାମୀ କହୁଛନ୍ତି, ପରସ୍ପର ବେଣୁ ଗୀତେ ହରାଇ ଚେତନ, ପରସ୍ପର ବେଣୁ ମୋର ଭ୍ରମେ ତମାଳରେ କରେ ଆଲିଙ୍ଗନ, ମୋର ଭ୍ରମେ ତମାଳର କରେ ଆଲିଙ୍ଗନ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ରାଧାରାଣୀ ମୋ ଭ୍ରମରେ ପରସ୍ପରେ ବେଣୁ ଗୀତେ କରଇ ହରଇ ଚେତନ। ରାଧାରାଣୀଙ୍କର ମହାତ୍ମା ଦେଖନ୍ତୁ, କୃଷ୍ଣ ବିରହରେ ଏତେ ବିରହାତୁର ରହୁଥିଲେ, ପରସ୍ପର ବେଣୁ ଗୀତ ମାନେ ବୃନ୍ଦାବନର ଯେଉଁ ବାଉଁଶ ଗଛ ଥିଲା ଯେତେବେଳେ ବାୟୁ ସଞ୍ଚାଳନ ହୁଏ ବାଉଁଶ ଗଛ ଯେତେବେଳେ ପରସ୍ପର ଘଷି ହୁଏ ତା ଦେହରେ ଗୋଟେ ଶବ୍ଦ ଆସେ, ଏବଂ ରାଧାରାଣୀ ତାକୁ ଭୁଲରେ ଭ୍ରମରେ ପରସ୍ପର ବେଣୁ ଗୀତେ ହରଇ ଚେତନ, ଦୁଇଟା ବାଉଁଶର ଯେତେବେଳେ ସଂଘର୍ଷ ହୁଏ ରାଧାରାଣୀ ଭାବନ୍ତି କୃଷ୍ଣ ବେଣୁ ବଜେଇ ଏବଂ ତାଙ୍କ ଚେତନା ଚାଲିଯାଏ, ଏବଂ ମୋର ଭ୍ରମେ ତମାଳରେ କରେ ଆଲିଙ୍ଗନ, ମୋର ଭ୍ରମରେ ତମାଳକୁ ଆଲିଙ୍ଗନ କରନ୍ତି। ତମାଳ କାହିଁକି କହିବ, ତମାଳ କୃଷ୍ଣଙ୍କର ବର୍ଣ୍ଣ ସଦୃଶ, ତମାଳର ବର୍ଣ୍ଣ ବିଲକୁଲ ସଦୃଶ, ପୁରା ସମାନ ବର୍ଣ୍ଣ। ସେଥିପାଇଁ ରାଧାରାଣୀ ଯେତେବେଳେ ବିରହାତୁର ହେଇଯାନ୍ତି ବହୁତ ସମୟ ଅପେକ୍ଷା କରିକରି କୃଷ୍ଣ ଆସିନାହାନ୍ତି, ଯଦି ଦୁଇଟି ବାଉଁଶ ଘଷି ହେଉଛନ୍ତି ସେ ଭାବନ୍ତି ଏଇ କୃଷ୍ଣ ବେଣୁ ବଜେଇଲେ ତାଙ୍କ ଚେତା ଚାଲିଯାଏ, ଏବଂ ଭ୍ରମରେ ତମାଳକୁ ଆଲିଙ୍ଗନ କରନ୍ତି, ଏବଂ ଆଲିଙ୍ଗନ କରି ସେ ଭ୍ରମରେ ଆଲିଙ୍ଗନ କରନ୍ତି କେଉଁ ଭାବନାରେ ବର୍ତ୍ତମାନ କହୁଛନ୍ତି, ଯେ କୃଷ୍ଣ ଆଲିଙ୍ଗନ ପାଇନୁ ଜନମ ସଫଳେ, କୃଷ୍ଣ ଆଲିଙ୍ଗନ ଜନମ କୃଷ୍ଣ ସୁଖେ ମଗ୍ନ ରହେ ବୃକ୍ଷ କରି କୋଲେ, କୃଷ୍ଣ ସୁଖେ ମଗ୍ନ ରହେ ବୃକ୍ଷ କରି କୋଲେ। ମାନେ ଏଇଟା ତାଙ୍କର ଭ୍ରମ ନୁହେଁ, ତମାଳ ବର୍ଣ୍ଣଟା ହେଉଛି କୃଷ୍ଣଙ୍କର ବର୍ଣ୍ଣ। ଏଠି ଯାହା କହୁଛନ୍ତି ତ୍ରିଭୁବନ କମଲ ତମାଳ ବର୍ଣ୍ଣ, ପ୍ରଭୁଙ୍କର ବର୍ଣ୍ଣ ଯେ ତମାଳ ତା ପ୍ରମାଣ ଏଠି ନିଅନ୍ତି, ଯେ କୃଷ୍ଣ ଆଲିଙ୍ଗନ ପାଇଲୁ ଜନମ ସଫଳ, ମୋର ଜନ୍ମ ସଫଳ ହେଇଗଲା ରାଧାରାଣୀ କୁହନ୍ତି ଯେତେବେଳେ ତମାଳ ବୃକ୍ଷକୁ ଆଲିଙ୍ଗନ କରନ୍ତି, ଆଉ କୃଷ୍ଣ ସୁଖେ ମଗ୍ନ ରହେ ବୃକ୍ଷ କରି କୋଲ, ଏତେ ଭ୍ରମ ହେଇଯାଏ ତମାଳ ବୃକ୍ଷକୁ ଆଲିଙ୍ଗନ କରିକି ସେ ଭାବନ୍ତି କୃଷ୍ଣ ସୁଖ ମୁଁ ପାଇଲି। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି କୃଷ୍ଣଙ୍କର ବର୍ଣ୍ଣ ହେଉଛି ତମାଳ ବର୍ଣ୍ଣ, କାରଣ କୃଷ୍ଣ ନିଜ ମୁଖରେ କହୁଛନ୍ତି ରାଧାରାଣୀଙ୍କର ଗୁଣଙ୍କୁ। ଆଚ୍ଛା, ରାଧାରାଣୀ କେଉଁଠି କହିଛନ୍ତି ଯେ କୃଷ୍ଣ ହେଉଛି କୃଷ୍ଣଙ୍କର ବର୍ଣ୍ଣ ତମାଳ ବର୍ଣ୍ଣ ବୋଲି,
କହିଛନ୍ତି ନା କେଉଁଠି? ବିଦ୍ୟାପତି କହୁଛନ୍ତି, ଯେତେବେଳେ କୃଷ୍ଣ ମଥୁରାକୁ ପଳାଇଛନ୍ତି, ମାଥୁର ବିରହ ଲୀଳାରେ କହୁଛନ୍ତି, ବିଦ୍ୟାପତି ଲେଖୁଛନ୍ତି, ଆଉ ରାଧାରାଣୀଙ୍କର ସେତେବେଳେ ମୁମୂର୍ଷୁ ଅବସ୍ଥା, ସଖୀମାନେ ନାସାରେ ତୁଳା ଦେଉଛନ୍ତି, ଶ୍ୱାସ ପ୍ରଶ୍ୱାସ ଚାଲୁଛି କି ନାହିଁ ତୁଳା ଦ୍ୱାରା ହିଁ ଦେଖୁ, ଯେଭଳି ମହାପ୍ରଭୁଙ୍କର ଠିକ୍ ଅବସ୍ଥା ଗମ୍ଭୀରା ରହିଥିଲା। ଏବଂ ରାଧାରାଣୀ ବିରହରେ ଆତୁର ହେଇକି ପ୍ରାଣ ବିସର୍ଜନ ପ୍ରାୟ ଅବସ୍ଥା, ସେହି ସମୟରେ ରାଧାରାଣୀ ପ୍ରାର୍ଥନା କରୁଛନ୍ତି ଲଳିତା ସଖୀଙ୍କୁ, ଲଳିତା ସଖୀ ମୋର ତ ଭାଗ୍ୟ ଏଭଳି, ମୁଁ ଆଉ କୃଷ୍ଣଙ୍କୁ ଦେଖିପାରିବିନି, କିନ୍ତୁ ମୋ ପାଇଁ ତୁମେ ଗୋଟେ ଏତିକି କାର୍ଯ୍ୟ କରିବ। ତାଙ୍କୁ ଅନୁରୋଧ କରୁଛନ୍ତି, ମୋର ଶରୀର ଯେତେବେଳେ ତ୍ୟାଗ ହେଇଯିବ ତାକୁ ତୁମେ ପୋଡ଼ିବ ନା। ନା ପୋଡ଼ାୟୋ ରାଧା ଅଙ୍ଗ ନା ଭାସାୟୋ ଜଲେ, ନା ପୋଡ଼ାୟୋ ରାଧା। ମାରଲେ ତୁ ଲିଆ ରଖ ତମାଲ ତରୁ କୃଷ୍ଣ ବର୍ଣ୍ଣ ସହିତ, ତମାଲ ତରୁ କୃଷ୍ଣ ବର୍ଣ୍ଣ ଅବନୀତ ତହୁ ମୋର ତାହୁ ଜାନୁବ, ଅବନୀତ ତହୁ ଲଳିତେ। କୃଷ୍ଣ ଯେ ଆସିବେ ଏଭଳି ଭାଗ୍ୟ ମୋର, ତାଙ୍କୁ ଦର୍ଶନ କରିବେ ଏଭଳି ମୋର ଭାଗ୍ୟ ନାହିଁ। କୃଷ୍ଣ ମୋ ପାଇଁ ନ ଆସିଲେ ବି କୃଷ୍ଣ ବୃନ୍ଦାବନକୁ ଭଲ ପାଆନ୍ତି ନା, ବୃନ୍ଦାବନକୁ ନିଶ୍ଚିତ ଆସିବେ। ଆଉ ବୃନ୍ଦାବନକୁ ଆସିଲେ ଯେ ମୋର ଶରୀର ନଷ୍ଟ ହେଇଯାଇଥିବ, ମୁଁ ତାଙ୍କର ଦେଖା ପାଇବି କିଭଳି? ମୋତେ ପୋଡ଼ିଦେଲେ ତ ମୁଁ ଦେଖା ପାଇବିନି, କିମ୍ବା ଯମୁନା ଜଳରେ ଭସେଇଦେଲେ ମୋର ଦେଖା ପାଇବିନି, କିନ୍ତୁ ମୋତେ ନା ପୋଡ଼ା ଓ ରାଧାଙ୍ଗ ନା ଭାସାଏ ଜଲେ, ରାଧାଣୀ କହୁଛନ୍ତି, ମାରିଆ ଏ ମାରଲେ ତୁଲିଆର ଏକ ତମାଲର ଡାଲେ, ମୋତେ ତମାଳ ବର୍ଣ୍ଣ ଏଇ ତମାଳ ବୃକ୍ଷର ଡାଳ ଉପରେ ରଖିବ, ମୋ ଶରୀର ଯେତେବେଳେ ନଷ୍ଟ ହେଇ। କାହିଁକି ନା କୃଷ୍ଣ ଯେତେବେଳେ ବୃନ୍ଦାବନକୁ ଫେରିବେ ମଥୁରାରୁ, ନିଶ୍ଚିତ ବୃନ୍ଦାବନକୁ ଫେରିବେ, ଆଉ ବୃନ୍ଦାବନକୁ ଫେରିଲା ମାନେ ନିଶ୍ଚିତ ତମାଳ ବୃକ୍ଷ ପାଖକୁ ଆସିବେ, କାରଣ କୃଷ୍ଣଙ୍କର ଅତି ପ୍ରିୟ ହେଉଛନ୍ତି ତମାଳ। ଆଉ ତୁମେ ମୋତେ ତମାଳ ଡାଳ ଉପରେ ରଖିଥିଲେ, କୃଷ୍ଣ ତମାଳ ନିକଟକୁ ଆସିଲେ ନିଶ୍ଚିତ ମୋର ଦେଖା ମିଳିବ, ଆଉ କୃଷ୍ଣଙ୍କର ଅଙ୍ଗଗନ୍ଧ ପାଇଲେ ବା କୃଷ୍ଣଙ୍କ କୃପାରୁ, ଏଠି କହିବେ ସିଏ ତା ପରବର୍ତ୍ତୀ ପଦରେ କହିବି, ମୋତେ ସେ ତମାଳ ଡାଳରେ ରଖିବ, ଆଉ ସହିତ ତମାଳ ତରୁ କୃଷ୍ଣ ବର୍ଣ୍ଣ ହେବ। ଆମର ଯେଉଁ ଭୀଷ୍ମଦେବ କହୁଛନ୍ତି ତ୍ରିଭୁବନ କମଲମ ତମାଳ ବର୍ଣ୍ଣମ, କୃଷ୍ଣଙ୍କ ବର୍ଣ୍ଣ ଯେ ତମାଳ ବର୍ଣ୍ଣ, କୃଷ୍ଣ କହିଲେ ଚୈତନ୍ୟ ଚରିତାମୃତରେ, ରାଧାରାଣୀ ବିଦ୍ୟାପତି କହୁଛନ୍ତି, ରାଧାରାଣୀ ବିରହ ମାଥୁର ବିରହରେ ଏ ଅବସ୍ଥା ହିଁ କହୁଛନ୍ତି, ସହିତ ତମାଳ ତରୁ କୃଷ୍ଣ ବର୍ଣ୍ଣ ହେବ, ତମାଳ ତରୁ କୃଷ୍ଣଙ୍କର ବର୍ଣ୍ଣ, ଏ ସ୍ପଷ୍ଟ ପ୍ରମାଣ। ଆଚ୍ଛା ରାଧାରାଣୀ କହୁଛନ୍ତି କବହୁ ସୋପିଆ ଯଦି ଆସେ ବୃନ୍ଦାବନେ ପରାନ ପାଓବ ହାସି ପ୍ରିୟା ଦର୍ଶନ, କେବେ ଯଦି ବି କୃଷ୍ଣ ବୃନ୍ଦାବନକୁ ଆସିବେ ନିଶ୍ଚିତ ତାଙ୍କ କୃପା ଦୃଷ୍ଟିରେ, ମୁଁ ତମାଳ ଡାଳ ଉପରେ ରଖିଥିଲେ କୃଷ୍ଣ ନିଶ୍ଚୟ ତମାଳ ବୃକ୍ଷକୁ ଯିବେ, ମୁଁ ତାଙ୍କୁ ଦର୍ଶନ କଲେ ବା ତାଙ୍କର କୃପାରୁ ମୋର କ'ଣ ହେବ ନା ମୁଁ ପରାଣ ଫେରିପାରିବି। ଏବଂ ବିଦ୍ୟାପତି କହୁଛନ୍ତି ଭଣୟେ ବିଦ୍ୟାପତି ଶୁଣ ବର ନାରୀ ଧରଜ ଧର ଚିତେ ମିଲିବ ମୁରା, ସଖୀ ଭାବରେ ବିଦ୍ୟାପତି କହୁଛନ୍ତି ଭଣ ଏ ବିଦ୍ୟାପତି, ସବୁ ସମୟରେ ଦେଖିବେ ବିଦ୍ୟାପତି ଶେଷକୁ ଲେଖିଥିବେ ଭଣ ଏ ବିଦ୍ୟାପତି ଶୁଣ ବର ନାରୀ, ବର ନାରୀ ମାନେ ଶ୍ରେଷ୍ଠ ନାରୀ, ତୁମେ ହେ ରାଧେ ତୁମେ ଶୁଣ, ତୁମେ ଶ୍ରେଷ୍ଠ ନାରୀ, ଭଣ ଏ ବିଦ୍ୟାପତି ଶୁଣ ବର ନାରୀ ଧର ଧରଜ ଧର ଚିତେ ମିଳିବ ମୁରାରୀ, ମୁରାରୀ ନିଶ୍ଚିତ ଆସିବେ, ତୁମେ ଚିତ ଧର। ରାଧାରାଣୀ ମାଥୁରୀ ବିରହରେ ଯେତେବେଳେ କହୁଛନ୍ତି ସେ ସ୍ପଷ୍ଟ ପ୍ରମାଣ କରିଦେଇଛନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି ତମାଳ ବର୍ଣ୍ଣ, ଏ ଦୁଇଟି ପ୍ରମାଣ ଆମେ ପାଇଲେ। ସେଥିପାଇଁ ଭୀଷ୍ମଦେବଙ୍କର ପ୍ରାର୍ଥନା ହେଉଛି ତ୍ରିଭୁବନ କମଲମ ତମାଳ ବର୍ଣ୍ଣମ, ପ୍ରଭୁ ଦଣ୍ଡାୟମାନେ ଅଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ ତ୍ରିଭୁବନର କମନ କମନୀୟ ମନୋହର ଏକମାତ୍ର ରୂପ ସେ ଯେଉଁ ତମାଳ ବର୍ଣ୍ଣ ପ୍ରଭୁଙ୍କର ରୂପ, ଆଉ ସେ ରୂପରେ ଆଉ ଅଧିକ ବର୍ଣ୍ଣନା କରୁଛନ୍ତି କ'ଣ ନା ରବି କର ଗୌରବ ବର ଅମ୍ବର ପ୍ରଧାନ, ପ୍ରଭୁ କ'ଣ ପିନ୍ଧିଛନ୍ତି ଯେଉଁ ପିତ ଅମ୍ବର ପିନ୍ଧିଛନ୍ତି ବସନ ପିନ୍ଧିଛନ୍ତି, ରବି କର ପ୍ରାତ ଉଦିତ ସୂର୍ଯ୍ୟ ବା ସୂର୍ଯ୍ୟ ପଡ଼ିଛି, ସୂର୍ଯ୍ୟ କିରଣ ପଡ଼ିଲା ପରେ ବସନଟା ଅମ୍ବରଟା কি বর্ণ হয়েছে? গৌরবর্ণ। অধিক প্রভুঙ্কর বর্ণ পিতবসন, পিত দেহরে যদি পড়ে সূর্যকিরণ সেটা গৌরবর্ণ হুয়ে। স্পষ্ট আমার আচার্য মানে কোথ রবে প্রাতকালীন করাইব শোক এবং গৌর পিতেবর নির্মলে অম্বরে যস্মিন তত অন্বরে পাওয়া যে নীল নির্মল যে পিতবসন পিঁধিলে প্রভু এ নূতন রবি কিরণ সূর্যঙ্কর কিরণ যেত পড়ছি এই অম্বর পিত অম্বর বর্তমানটা গৌরবর্ণ বর্তমান ধারণ করেছি অর্থাৎ কৃষ্ণঙ্কর রূপক বর্ণনা করছেন সে প্রভু মোর গতি হন্তু যে প্রভুঙ্কর বর্ণ তমাল বর্ণ এবং প্রভুঙ্কর রূপ ত্রিভুবনের একমাত্র কমনীয় রূপ এবং তৃতীয় কৌশল সে এইভাবে বস্ত্র পিঁধিছেন। আচ্ছা বপুর শরীর মুখর মন্ডলের বর্ণনা বর্তমান দেখছেন আপনার চিন্তা করে দেখুন ভীষ্মদেব কত বড় সাধ ধ্যান কিভাবে করছেন প্রত্যেক অঙ্গকে ধ্যান করছেন এবং বপুর অলকা কুল বৃত্তান অনর্জন অলকা কুলরে প্রভুপাজী মহারাজ লেখুছেন যাঙ্কর শরীরের এইভাবে পিতবসন পিঁধিলে রবিকর পড়ি কোণ হয়েছি না গৌরবর্ণ হয়ে যাই শোভায়মান হচ্ছে এবং মুখমণ্ডলরে অলকা বলে অলকা বলে অর্থাৎ প্রভুপাদ লেখছেন স্যান্ডেল পেস্ট মুখরে চন্দন চন্দন মানে এমনি বুঝা না যে প্রভু পুরা মুখটা নদেখে পুরা চন্দন বড়ি দিয়ে চালিয়ে আসেন না চন্দন চর্চিত চর্চিত অর্থ বহুত সুন্দর ভাবে বিন্দু বিন্দু হয়ে বিভিন্ন ফুল অঙ্কা যায় দেখে মা মানে যেমন ছোট পিলা মানুষ আঙ্কি দিকে সেইভাবে প্রভুঙ্কর বেশ আমার মহাপ্রভুঙ্কর লীলার গোটে ভজন আছে না নাচরে নাচরে নিতাই চন্দন চর্চিত কায় তা ফাগ বিন্দু বিন্দু তায় চন্দন চর্চিত কা সব সময় ভগবানকর শরীর চন্দন চর্চিত চর্চিত মানে যে পুরা মুহটাকে আবৃত করে দিয়েছেন প্রভুপাজী মহারাজ লিখেছেন এটা যে অলকা বলিত এই অলকা কুলাবৃতন আনন আনন অর্জন মুখবিন্দ মুখারবিন্দরে সুন্দর পদ্ম মুখ অব্জ মুখর পদ্মরে চন্দন লাগিছে ভগবানকর মুখটি ভগবানকর শরীর গোটি অষ্ট পদ্ম দল সহ তুলনা করা হয়েছে দেখব আঠটি পদ্ম কেউটা কেউটা আঠটি পদ্ম চৈতন্য চরিতামৃতরে আছে সিদ্ধান্ত আপনার ফেরিয়া গোটে চৈতন্য চরিতামৃত আঠটি পদ্ম ভগবানকর সেই আপনার দেখি যে সময় ভগবানকর বর্ণনা করা যায় এই আঠটি জিনিস পদ্ম রূপে বর্ণনা করা যায় এবং এইটা হচ্ছে অষ্টদল পদ্ম প্রভুঙ্কর শরীরের তুলনা করা কাহা হচ্ছে যে কন কন সিদ্ধস্বামী কুমার যে অলক কূলে উপরে আবৃত অননাবজম যস্মিন তত ভীষ্মদেব কুমার মু প্রভুঙ্কর মুখমণ্ডল ধ্যান করছেন মুখরে চন্দন চর্চিত হয়েছি বহু সুন্দর দেখাছেন এবং যে মুখ পদ্ম আঠটি অলগা পদ্ম অছি এবং মহাপ্রভু গোপী ভাবে চৈতন্য চরিতামৃত কুমার কৃষ্ণঙ্কর মুখ পদ্মরে যেত চন্দন চর্চিত হয়ে যায় সেটা কত আকর্ষণ হয়ে কত আকর্ষিত ভগবানকর রূপক দেখুন আঠটি পদ্ম প্রভুঙ্কর কন কন সব সময় দেখে শাস্ত্র খেলে খেলে দেখবে এই আঠটি কি প্রকৃতরে পদ্ম বলে কর পদ্ম পাদ পদ্ম মুখ পদ্ম এসব পদ্ম নাভি পদ্ম পঙ্কজ নাভায় আঠটি পদ্ম কন কন চৈতন্য চরিতামৃত কুমার নেত্র নাভি বদন কর যুগ চরণ নেত্র নাভি বদন এই অষ্ট পদ এই অষ্ট পদ্ম কৃষ্ণাঙ্গে পদ্ম কৃষ্ণাঙ্গে কর্পূর লিপ্ত কমল তারে যেছে পরিমল কর্পূর লিপ্ত কমল তারে যেছে পরিমল সেই গন্ধ অষ্ট পদ্ম সঙ্গে প্রভুঙ্কর মুখ কমল কু বর্ণনা করা হচ্ছে কেতে সুন্দর বর্ণনা পদ্মরে কন দেলে সুন্দর লাগে ମୁଁ ତ ବଡ଼ ବଡ଼ ହିଁ ଜାଣିବି ସଦ୍ୟ ମାନେ ପଦ୍ମରେ ରାତିରେ ପଦ୍ମ ଫୁଟିଥିବେ ନା, ରାତିରେ ପଦ୍ମଟା ବନ୍ଦ ହେଇଯାନ୍ତି ନା, ସକାଳେ ସୂର୍ଯ୍ୟକିରଣ ପଦ୍ମଟା ଫୁଟିବେ, ଫୁଟିଲା ମାନେ ଆପଣ ଦେଖିବେ କାକର ପଡ଼ିକି ନାହିଁ, ସେ ବିନ୍ଦୁ ବିନ୍ଦୁ କାକର ପଡ଼ିଥିବ ତାର ଉପରେ କର୍ପୂର ପକେଇଦେବେ। ପଦ୍ମରେ କର୍ପୂର ପଡ଼ିଗଲା ପରେ କାରଣ ଜଳଟା କର୍ପୂର ଲାଗିଲେ ତା ଦେହରେ ସେଣ୍ଟ ବାହାରିବେ କି ନାହିଁ, ଆଉ ପଦ୍ମର ସେଣ୍ଟ ଆଉ କର୍ପୂର ସେଣ୍ଟ ମିଶିଗଲେ ଯେଭଳି କୃଷ୍ଣଙ୍କର ମୁଖର ଗନ୍ଧଟା ସେଭଳି, ରାଧାରାଣୀ କୃଷ୍ଣ ମହାପ୍ରଭୁ ରାଧାଣୀ ଭାବରେ କହୁଛନ୍ତି କୃଷ୍ଣ କିଭଳି ଚୋରି କରନ୍ତି ମୁଖ ପଦ୍ମରେ। ଏ ଆଠଟି ପଦ୍ମ କ'ଣ କ'ଣ, ନେତ୍ର ପଙ୍କଜ ନେତ୍ରାଳ, ଆଠଟି ଅଙ୍ଗ ପଦ୍ମ, ଦୁଇଟା ଆଖି ନା ଏଇଟା ଦୁଇ ପଦ୍ମ, ଆଚ୍ଛା ନେତ୍ର ନାଭି, ନାଭି ତ ଗୋଟିଏ, ତିନି ନେତ୍ର ନାଭି ବଦନ ମୁଖ ପଦ୍ମ, ଚାରି କର ଯୁଗ ଚରଣ, ଦୁଇଟା ହସ୍ତ ଦୁଇଟା ପଦ, ଏ ଚାରି ହେଲେ ଅଷ୍ଟପଦ୍ମ ପ୍ରଭୁଙ୍କର। ଆଚ୍ଛା ଏଠି କିନ୍ତୁ ବିଶେଷ କରି ଏଇ ଶ୍ଳୋକରେ କୁହାଯାଉଛି ନା ବପୁର ଅଲକା କୁଲା ବୃତା ଆନର୍ଜମ ମୁଖ ପଦ୍ମ ଚନ୍ଦନ ଦ୍ୱାରା ଚର୍ଚ୍ଚିଛନ୍ତି, ପ୍ରଭୁପାଜୀ ମହାରାଜ ଲେଖୁଛନ୍ତି, ଅବଶ୍ୟ ମୁଁ ଟୀକାରେ ଦେଖିବା ପାଇଁ ପାଇଲିନି ଚନ୍ଦନ ବୋଲି ଖାଇଛନ୍ତି ବୋଲି, ପ୍ରଭୁପାଜୀ ମହାରାଜ ମହାଭାରତ ହିସାବରେ ମୁଁ କହୁଛି ଆପଣଙ୍କୁ ଏ ଶବ୍ଦାନ ହିସାବରେ। ଆଚ୍ଛା ନେତ୍ର ନାଭି ବଦନ କର ଯୁଗ ଚରଣ ଏଇ ଅଷ୍ଟପଦ୍ମ କୃଷ୍ଣ ଅଙ୍ଗେ, କୃଷ୍ଣ ଅଙ୍ଗରେ ଏଇ ଆଠଟି ପଦ୍ମ ଅଛନ୍ତି। ଆଚ୍ଛା କର୍ପୂର ଲିପ୍ତ କମଳ, କମଳ ପଦ୍ମରେ ଯଦି କର୍ପୂର ପଡ଼େ ତାର ଯେ ସେ ପରିମଳ ତାର ଯେଭଳି ସୁନ୍ଦର ଗନ୍ଧ ସେଇ ଗନ୍ଧ ଅଷ୍ଟ ସେଇ ଗନ୍ଧ ଅଷ୍ଟ ପଦ୍ମ ସଙ୍ଗେ, କୃଷ୍ଣଙ୍କର ତ ସ୍ୱାଭାବିକ ଶରୀର ହେଉଛି ଗନ୍ଧମୟ ଅତି ରସମୟ, ତା ସାଙ୍ଗରେ ଯେଭଳି ପଦ୍ମ ଦେହରେ କର୍ପୂର ପକାଇଲେ ଯେଭଳି ଅଧିକ ସୁଗନ୍ଧ ଆସେ ସେଭଳି ସେ କହୁଛନ୍ତି ଯେ ପଦ୍ମ ଦେହରେ ଅଧିକ କର୍ପୂର ପକେଇଲେ ସୁଗନ୍ଧ ଆସିଲେ ଯେ ଅତି ବ୍ୟକ୍ତି ଆକର୍ଷିତ ହୁଏ, କୃଷ୍ଣଙ୍କର ଅଷ୍ଟ ପଦ୍ମରେ କ'ଣ କ'ଣ ମିଶିଛି କୃଷ୍ଣ ରାଧାରାଣୀକୁ ଆକର୍ଷଣ କରୁଛନ୍ତି ମହାପ୍ରଭୁ ସେ ଆସ୍ୱାଦନଟା କରୁଛନ୍ତି। ଚନ୍ଦନ ମୁଖ ପଦ୍ମରେ ଚନ୍ଦନ ଲାଗିଛି, ଆଚ୍ଛା ଚନ୍ଦନ କିଭଳି ଲାଗିଛି, ଏମିତି ନୁହେଁ ଯେ ଆଜିକାଲି ଯେଉଁ କୋରାପୁଟ ଜଙ୍ଗଲରେ ଶୁଖିଲା ଗଛକୁ ସରକାର ହାଣିଦେଉଛି ବା ଚୋରି କରିକି ଡକାୟତ ମାନେ ଆଣିକି ଦେଉଛନ୍ତି ଏଠି ଗୋଟେ, ନାଇଁ ନାଇଁ ଏମିତି ଚନ୍ଦନ ନୁହେଁ, ଦେଖନ୍ତୁ ଭଗବାନ କୃଷ୍ଣଙ୍କର ଯେଉଁ ଚନ୍ଦନ ବେଶ ହୁଏ ଚନ୍ଦନକୁ କିଭଳି ବୋଳାଯାଏ, ଚନ୍ଦନ ବୋଳିବା ସମୟରେ ଦେଖି ସବୁଠୁ ଗୋଟେ ବଡ଼ ଅସୁବିଧା ହେଉଛି ହାତରେ ଲାଗେ, ଲାଗେ କି ନାହିଁ, ହାତରେ ଲାଗିବା ଲୋକ ହିଁ ଯେତେ ଚନ୍ଦନ ବୋଳୁଥିବ ବଡ଼ ବଡ଼ ଅଡ଼ୁଆ ଲାଗିବ, କିନ୍ତୁ ହାତରେ ନ ଲାଗିବା ପାଇଁ ଚନ୍ଦନର ଗୋଟେ ଜିନିଷ ଅଛି ଯାହାକୁ ଲଗେଇଦେଲେ ହାତରେ ଲାଗିବ ନା। ବର୍ତ୍ତମାନ ଦେଖନ୍ତୁ ଚନ୍ଦନରେ କ'ଣ କ'ଣ ମିଶେଇଲେ ସୁଗନ୍ଧ ହେବ, ଆଉ କୃଷ୍ଣଙ୍କର ମୁଖ ପଦ୍ମରେ ଚନ୍ଦନ ନାଇ ମାନେ ଚନ୍ଦନ ପିନ୍ଧିଛନ୍ତି ସେ ସେ ଚନ୍ଦନରେ ଏଇଆ ଜିନିଷ ମିଶିଛି, ଯେଭଳି ପଦ୍ମ ଦେହରେ କର୍ପୂର ମିଶେଇଲେ ଅଧିକ ସୁନ୍ଦର ହୁଏ, କୃଷ୍ଣ ମୁଖ ପଦ୍ମରେ କ'ଣ କ'ଣ ଚନ୍ଦନ ମିଶିଛି ଏଇ ବର୍ତ୍ତମାନ। ଆଉ ଭୀଷ୍ମ ଦେବ ବିଲକୁଲ ଧ୍ୟାନ କରୁଛନ୍ତି ସରସଜ୍ଜାରେ, ଆଉ ଧ୍ୟାନ କରୁଛନ୍ତି ମାନେ ଏମିତି ନାହିଁ ଯେ ଭଗବାନ ନାହାନ୍ତି ଧ୍ୟାନ କରୁଛନ୍ତି, ଭଗବାନ ଦଣ୍ଡାୟମାନେ ଅଛନ୍ତି ପ୍ରଭୁଙ୍କର ମୁଖକୁ ଚାହିଁ ଧ୍ୟାନ କରୁଛନ୍ତି ରୂପଟା କ'ଣ କ'ଣ, ହେମ କିଲି ତ ଚନ୍ଦନ ତାହେ କରି ଘର୍ଷଣ, ହେମ କିଲି ତ ଚନ୍ଦନ ତାହେ କରି ଘର୍ଷଣ, ତାହେ ଅଗୁର କୁଙ୍କୁମ କସ୍ତୁରୀ, ତାହେ ଅଗୁର କୁଙ୍କୁମ କସ୍ତୁରୀ, କର୍ପୂର ସ୍ୱାମେ ଚର୍ଚ୍ଚା ଅଙ୍ଗେ ପୂର୍ବେ ଅଙ୍ଗେ ଗନ୍ଧ ସଙ୍ଗେ, କର୍ପୂର ସ୍ୱାମେ ଚର୍ଚ୍ଚା ଅଙ୍ଗେ ପୂର୍ବେ ଅଙ୍ଗେ ଗନ୍ଧ ସଙ୍ଗେ, ମିଲି ଡାକା ଜେନ କହିଲ ଚୁରୀ, ମିଲି ଡାକା ଜେନ କହିଲ ଚୁରୀ। କୃଷ୍ଣ ଗୋଟେ ଚୋର ସହିତ ତୁଳନା କରାହେଇଛି ଏଠି, ଯେମିତି ଚୋର ଚୋର ସହିତ ମିଶିଗଲା ପରେ ତାର ଶକ୍ତିଟା ଅଧିକ ବଢ଼ିଯାଏ, ଡକାୟତ କାମ କରେ, ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳ ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ହର ଆଣିକି, କୃଷ୍ଣ କିଭଳି ଗୋପୀମାନଙ୍କର ବିଶେଷ କରି ରାଧାରାଣୀଙ୍କର ଭକ୍ତର ମନକୁ ଚୋରି କରନ୍ତି, ଚୋର ଚୋର ମିଶିଗଲା ପରେ ଯେମିତି ଚୋରର ବଳଟା ବଢ଼ିଯାଏ ତାଙ୍କର ଦଳଟାକୁ ଡକାୟତ କୁହନ୍ତି। ହେଲେ କୃଷ୍ଣ ବର୍ତ୍ତମାନ ଡକାୟତ କରୁଛନ୍ତି କିଭଳି ରାଧାରାଣୀ ଗୋପୀଙ୍କର ମାନେ ତାଙ୍କର ରୂପ ବଳରେ ଡକାୟତ କାମ କରୁଛନ୍ତି, ଏମିତି ନାହିଁ ଯେ କୃଷ୍ଣ କିନ୍ତୁ ଅସ୍ତ୍ର ଧରିଥିଲେ, ଆଉ ସେ ମୁଖ ପଦ୍ମଟାକୁ ତୁଳନା କରୁଛନ୍ତି ହେମକେଳିତ ଚନ୍ଦନ, ହେମକେଳିତ ଚନ୍ଦନ ଅର୍ଥ ଚନ୍ଦନ କୁ ବୋଳିଲା ସମୟରେ ଯେତେବେଳେ ଆପଣ ବାଟିବେ ନା ଘର୍ଷଣ କରିବେ ନା ହାତରେ ଚନ୍ଦନ ଲାଗେ, କିନ୍ତୁ ଚନ୍ଦନରେ ଯେଉଁ ଅଂଶକୁ ଧରିକି ଆପଣ ଘର୍ଷଣ କରିବେ ସେଇ ଅଂଶରେ ଯଦି ସୁନାର ମାନେ ଯାହା କହନ୍ତି କଭର୍ ତ କୁହାଯିବନି, ଯେମିତି ଆପଣ ଧରୁଛନ୍ତି ସେଇ ସେଇ ସ୍ଥାନଟାକୁ ସୁନାର ଗୋଟିଏ ଖୋଳପା କରିଦେବେ, ଯେମିତି ହାତରେ ଚୌଡ଼ା ଚୌଡ଼ା ନାହାନ୍ତି ମା ମାନେ ସେଭଳି ମାନେ ସେଇଟା ଧରିବେ ସେ ସୁନାର ଅଂଶଟାକୁ, ଚନ୍ଦନରେ ଯେଉଁ ଅଂଶକୁ ଧରୁଛନ୍ତି ସୁନାର ସେଇଟା ଖୋଳପା ଭଳି ହେଇଯିବ, କଭର୍ ହେଇଯିବ, ତେଣୁ ଆଉ ଆପଣଙ୍କ ହାତରେ ଚନ୍ଦନ ଲାଗିବନି, ସେଇଟାକୁ ହେମକେଳିତ ଚନ୍ଦନ କୁହାଯାଏ। ହେମକେଳିତ ଚନ୍ଦନ ଅର୍ଥାତ୍ ଚନ୍ଦନ ଅତି ପରିଷ୍କାର ସ୍ୱଚ୍ଛ ନିର୍ମଳ ଥିବ, ଆଉ ହେମକେଳିତ ଚନ୍ଦନ ତାହେ କରି ଘର୍ଷଣ ତାହେ ଅଗୁରୁ କୁଙ୍କୁମ କସ୍ତୁରୀ। ତେଣୁ ଚନ୍ଦନରେ କୁଙ୍କୁମ ଅଗୁରୁ କସ୍ତୁରୀ ତିନି ମିଶିଲା, କର୍ପୂର ସନେ ଚର୍ଚ୍ଚା ଅଙ୍ଗେ, ଚତୁର୍ଥ ହେଲା କର୍ପୂର, ଆକୁ ସବୁ ମିଶେଇଲା ପରେ ଚନ୍ଦନରେ ମୁଖରେ ଲଗେଇବେ। ତେଣୁ କୃଷ୍ଣଙ୍କର ମୁଖ ପଦ୍ମ ତ ସ୍ୱାଭାବିକ ସୁନ୍ଦର, ତାର ତ ସୁନ୍ଦର ଗନ୍ଧ, ତେଣୁ ରାଧାରାଣୀ ମହାପ୍ରଭୁ ରାଧାରାଣୀଙ୍କ ଭାବରେ କହୁଛନ୍ତି ସଖୀ ଭାବରେ କୃଷ୍ଣ ଡକାୟତ କାମ କରୁଛନ୍ତି ଏଇଭଳି ଭାବରେ, ମୁଖ ପଦ୍ମ ତ ବହୁତ ସୁନ୍ଦର, ବର୍ତ୍ତମାନ ତା ସାଙ୍ଗରେ ଯେଉଁ କର୍ପୂର ଏ ଚନ୍ଦନ ଲଗେଇଛନ୍ତି ସେ ଚନ୍ଦନରେ କ'ଣ କ'ଣ ମିଶିଛି ନା, କର୍ପୂର ମିଶିଛି, ଅଗୁରୁ ମିଶିଛି, କୁଙ୍କୁମ ମିଶିଛି, ଆଉ କସ୍ତୁରୀ ମିଶିଛି, ଆଉ ପ୍ରଭୁ ତାକୁ ସୁନ୍ଦର ଭାବରେ ବେଶ ହେଇଛନ୍ତି। ଆଉ ଇଏ କେବଳ ଯେ ଚନ୍ଦନ ଏଟା ଗୁଣ ତା ନୁହେଁ, ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ, ଏଠି ପୂର୍ବ ଅଙ୍ଗର ଗନ୍ଧ ସଙ୍ଗେ କୃଷ୍ଣଙ୍କର ସ୍ୱାଭାବିକ ପଦ୍ମର ସ୍ୱରର ଗନ୍ଧ ଅଛି, ତାକୁ ଆଉ ଏ ଚୋରକୁ ଯେମିତି ଚୋର ସାହାଯ୍ୟ କରେ, ଚୋର ଯଦି ବାଟ ବାନ୍ଧ ଆଉ ଗୋଟେ ଚୋର ଦେଖା ହବ, ଏ ଭାଇ କ'ଣ କରିବୁ ନା ଏମିତି କାମ କରିବା, ଠିକ ଅଛି ଏଇଟା କରିବୁ, ବୁଦ୍ଧି ଦେଇଦିଏ, କୃଷ୍ଣଙ୍କର ତ ସ୍ୱାଭାବିକ ଶରୀରର ସୁଗନ୍ଧ ଅଛି, ଇଏ ଚନ୍ଦନ ହେଲେ ଆଉ ଗୋଟେ ଚୋର, ସିଏ ତାଙ୍କ କୃଷ୍ଣଙ୍କର ଶରୀର ଅଙ୍ଗବନ୍ଧକୁ ଆହୁରି ବର୍ଦ୍ଧିତ କରୁଛନ୍ତି। ତେଣୁ ପୂର୍ବେ ଅଙ୍ଗର ଗନ୍ଧ ସଙ୍ଗେ ଯେ ପ୍ରଭୁଙ୍କର ସୁନ୍ଦର ଶରୀର ସ୍ୱାଭାବିକ ଗନ୍ଧ ସହିତ ଏ ଚନ୍ଦନ ଅଗୁରୁ କସ୍ତୁରୀ କୁଙ୍କୁମ କର୍ପୂର ଏ ଚନ୍ଦନ ସଙ୍ଗରେ ସବୁ ମିଶି ଯାଇଛି, ପ୍ରଭୁ ଯେତେବେଳେ ନା ମାନେ ବେଶ ହେଇଛନ୍ତି କ'ଣ କଲେ ନା, ମିଲି ଡାକା ଜେନ କହିଲ ଚୋରୀ, ଡକାତ ଯେତେବେଳେ ସବୁ ମିଳିଯିବେ ସେତେବେଳେ ଚୋରି କରିବେ ମାନେ, ଡକାତ ମିଳିଗଲା ପରେ ଚାରି ପାଞ୍ଚ ଜଣ ମିଳିଗଲା ପରେ ତାଙ୍କର ଶକ୍ତି ଅଧିକ, ସେ ନିଶ୍ଚିତ ହିଁ ଗ୍ୟାରେଣ୍ଟି ଚୋରି କରିବେ। ରାଧାରାଣୀ କହୁଛନ୍ତି ମହାପ୍ରଭୁ ରାଧାରାଣୀଙ୍କ ଭାବରେ କହୁଛନ୍ତି ସେଇଭଳି ଭାବରେ ଗୋପୀମାନଙ୍କର ମନକୁ ହିଁ କୃଷ୍ଣ ଚୋରି କରନ୍ତି। ଆଉ ଆପଣ ଭୀଷ୍ମଦେବଙ୍କର ଭାଗ୍ୟ ଦେଖନ୍ତୁ, ସେଇ ମୁଖ ପଦ୍ମକୁ ଚାହିଁ ସରସଜ୍ଜାରେ ଭୀଷ୍ମଦେବ ଆଜି ପ୍ରଭୁଙ୍କର ସ୍ତୁତି କରିଛନ୍ତି, ଯେଉଁଠି ସ୍ୱୟଂ ପ୍ରଭୁ ଦଣ୍ଡାୟମାନେ ଶ୍ରବଣ କରୁଛନ୍ତି, ଆଉ ମୁନି ଋଷିମାନେ ଶ୍ରବଣ କରୁଛନ୍ତି, ଯୁଧିଷ୍ଠିର ମହାରାଜ ଶ୍ରବଣ କରୁଛନ୍ତି, ଶେଷ ସମୟ ବର୍ତ୍ତମାନ ଉତ୍ତରାୟଣ ହୋଇଯାଇଛି। ଏହି ହେଉଛି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ, କିଭଳି ଏ ଭକ୍ତିକୁ ଆମେ ପୋଷଣ କରି କରି ସେ ସାଧୁଗୁରୁଙ୍କର କୃପାକୁ ଜୀବନର ସର୍ବସ୍ୱ କରି ଅନ୍ତ ସମୟରେ ପ୍ରଭୁଙ୍କର ରୂପ ମାଧୁର୍ଯ୍ୟକୁ ଆସ୍ୱାଦନ କରିବା, ଏହି ଆମର ଜୀବନର ଲକ୍ଷ୍ୟ। ଏବଂ କ'ଣ କହୁଛନ୍ତି ପ୍ରଭୁଙ୍କର ରୂପକୁ ଟିକିନିକା ପ୍ରଥମେ ବର୍ଣ୍ଣନା କଲେ, ପ୍ରତି ପଦକୁ ଆପଣ ମନେ ରଖିଥିବେ, ତ୍ରିଭୁବନ କାମନମ ତମାଲ ବର୍ଣ୍ଣମ ରବି କର ଗୌର ବର ଅମ୍ବର ଦଧାନେ, ଏସବୁ ପିନ୍ଧିଛନ୍ତି ତିନିଟା ବର୍ଣ୍ଣନା, ଚତୁର୍ଥ ବର୍ଣ୍ଣନା କରୁଛନ୍ତି, କେତେ ସ୍ପଷ୍ଟ ତାଙ୍କର ମାନେ ଯାହା କହୁଛନ୍ତି ସବୁ ବିଷୟରୁ ପୁରା ହଟି ଅଛି ମନ ତାଙ୍କର, ଅନାସକ୍ତ ଭାବରେ ପ୍ରଭୁଙ୍କ ରୂପକୁ ଚାହିଁ ବର୍ଣ୍ଣନା କରୁଛନ୍ତି। ଏବଂ ବିଜୟ ସଖେ ରତି ରତିର ଅସ୍ତୁମେ ଅନବଦ୍ୟ, ନିରବଚ୍ଛିନ୍ନ ଭାବରେ ମୋର ସେଇ ବିଜୟ ସଖେ ଅର୍ଜୁନର ସଖା କୃଷ୍ଣଙ୍କ ନିକଟରେ ମୋର ମତି ରହୁ, ପ୍ରଭୁ ସେ ଦଣ୍ଡାୟମାନ ଅଛନ୍ତି, ସବୁ ସମୟରେ ଅର୍ଜୁନଙ୍କ ସହିତ ଲଗେଇ ହିଁ ସ୍ତୁତି କରିଛନ୍ତି ଦୁଇ ତିନିଟି ସ୍ତୁତି। ପ୍ରଭୁପାଜୀ ମହାରାଜ ତାଙ୍କ ଭାବାର୍ଥରେ ଲେଖୁଛନ୍ତି ସେ କାହିଁକି ସାକ୍ଷାତ ଭଗବାନ ଯେଉଁଠି ଅଛନ୍ତି ସେଠି ଅର୍ଜୁନ ସଖୀ କାହିଁକି ଲଗଉଛନ୍ତି, ବିଜୟ ସଖୀ ଅର୍ଥାତ୍ ଅର୍ଜୁନଙ୍କର ଯିଏ ସଖା, ଅର୍ଥାତ୍ ଭଗବାନ ଅଧିକ ଖୁସି ହୁଅନ୍ତି ଯେତେବେଳେ ଭକ୍ତ ସହିତ ଯୁକ୍ତ ହିଁ ଭଗବାନଙ୍କୁ ଡକାଯାଏ, ଭଗବାନ ଏକୁଟିଆ କେ ଭଲ ପାଆନ୍ତିନି, ଜଗନ୍ନାଥ ଡାକିଲେ ଯେତିକି ଖୁସି ହୁଅନ୍ତିନି, ତାଙ୍କୁ ଯଦି ଭକ୍ତ ସହିତ ଆପଣ ତାଙ୍କୁ ଲଗେଇକି ଡାକିବେ, ନୀଳାଚଳ ନାଥ ଡାକିବେ, ସେ ଆଉ ଟିକେ ଅଧିକା ଖୁସି ହେବେ, କାରଣ ନୀଳାଚଳରେ ବେଶୀ ତାଙ୍କ ଭକ୍ତ ଅଛନ୍ତି, ଆଉ ଯେତିକି ତାଙ୍କୁ ବେଶୀ ଅତି ଅତ୍ୟନ୍ତିକ ପ୍ରିୟ କରିକି ଆପଣ ଡାକିବେ ଯେ ଗୋପୀଜନ ବଲ୍ଲଭ ରାଧାନାଥ ଭକ୍ତ ସବୁ ସମୟରେ ଯଶୋଦାନନ୍ଦ ଭକ୍ତ ଭଗବାନଙ୍କୁ ଡାକେ, ସବୁ ସମୟରେ ପ୍ରଭୁଙ୍କ ସହିତ ଭକ୍ତର ସମ୍ପର୍କକୁ ରଖିକି ଡାକେ, ପ୍ରଭୁପାଦ କହିଛନ୍ତି, ଏଥିରେ ପ୍ରଭୁ ବହୁତ ଆନନ୍ଦିତ ହୁଅନ୍ତି। ତ ଭୀଷ୍ମଦେବ ଚାହୁଁଛନ୍ତି ମୋ ଜୀବନରେ ତ ସବୁ କିଛି କଲି, ଯୁଦ୍ଧ କ୍ଷେତ୍ରରେ ବି ଯେଉଁ ରସ ଆସ୍ୱାଦନ କରିଥିଲି, ବର୍ତ୍ତମାନ ପ୍ରଭୁ ସାକ୍ଷାତ ମୋ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି, ସେ ରୂପକୁ ମୁଁ ଆସ୍ୱାଦନ କରୁଛି, ତେଣୁ ପ୍ରଭୁ ଟିକେ ପ୍ରସନ୍ନ ହୁଅନ୍ତୁ। ତେଣୁ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରଭୁଙ୍କ ରୂପକୁ ବର୍ଣ୍ଣନା କରି ଅର୍ଜୁନ ସହିତ ଯୋଡ଼ିକି ହିଁ କହୁଛନ୍ତି, ବିଜୟ ସଖେ ରତି ଅସ୍ତୁ ମୋର ବିଜୟ ସଖେ ଅର୍ଜୁନଙ୍କ ନିକଟ ଅର୍ଜୁନଙ୍କର ଯେ ସଖା ତାଙ୍କ ନିକଟରେ ମୋର ରତି ମତି ରହୁ ପ୍ରୀତି ଜାତ ହଉ କିଭଳି ନା ଅନବଦ୍ୟ ଅନବଦ୍ୟ ଶବ୍ଦରେ ସମୀପାତ କହୁଛନ୍ତି ବିଜୟ ସଖେ ପାର୍ଥ ସାରଥି ଅନବଦ୍ୟ ପାର୍ଥ ସାରଥି ପାର୍ଥଙ୍କର ଅର୍ଜୁନଙ୍କର ଯେ ସାରଥି ହେଇଥିଲେ ତାଙ୍କ ନିକଟରେ ଅନବଦ୍ୟ ଅହେତୁ କି କେତେ ସୁନ୍ଦର ଲେଖିଛନ୍ତି ଦେଖନ୍ତୁ ଫଳାଭି ସନ୍ଧି ରହିତା ରତି ଅସ୍ତୁ କଣ ଫଳାଭି ମୋର କୌଣସି କାମନା ବାସନା କିଛି ନା ଆଉ ଅନବଦ୍ୟ ଭାବରେ ଅହେତୁକି ଭାବରେ ଅହେତୁକି ଭାବରେ କୌଣସି ମୋର ହେତୁ ନାହିଁ ଆଉ ନିରବଚ୍ଛିନ୍ନ ରହୁ ହଁ କୁନ୍ତିଦେବୀ ଗୋଟିଏ ପ୍ରାର୍ଥନା କରିଥିଲେ ନା ବହୁତ ସୁନ୍ଦର ପ୍ରାର୍ଥନା ହଁ ତୋଇମେ ଅନନ୍ୟ ବିଷୟା ମତି ହେ ପ୍ରଭୁ ମୋର ଅନନ୍ୟ ବିଷୟ ମତି ରହୁ ଯେଭଳି ନଦୀ ଗଙ୍ଗାଦେବୀ ସମୁଦ୍ରକୁ ମିଶିବା ପାଇଁ ଯାଉଛନ୍ତି ବା କୌଣସି ନଦୀ ସମୁଦ୍ରକୁ ମିଶିବା ପାଇଁ ଯାଉଛି ଯେତେ ବାଧା ବିଘ୍ନ ଆସିଲେ ସୁଦ୍ଧା ବାଧା ବିଘ୍ନରେ ନଦୀ ଭାଙ୍ଗି ପଡ଼ୁନି ସେ ଅଧିକ ଉତ୍ତେଜିତ ହେଉଛି ମୁଁ କେମିତି ତାର ବ୍ୟାକୁଳତା ଅଧିକ ବଢ଼ୁଛି ମୁଁ କିଭଳି ଯାଇକି ସମୁଦ୍ରରେ ମିଶିବି ହଜାର ହଜାର ପ୍ରତିବନ୍ଧକ ଆସିଲେ ସୁଦ୍ଧା ନଦୀ ସମୁଦ୍ରରେ ମିଶିବା ପାଇଁ ବ୍ୟାକୁଳତା ତାର ବଢ଼ୁଛି ସେଭଳି କୁନ୍ତିଦେବୀ କହୁଛନ୍ତି ହେ ପ୍ରଭୁ ମୋ ଆପଣଙ୍କ ନିକଟରେ ପ୍ରଥମେ ଏଇ ପ୍ରାର୍ଥନା କରିଥିଲେ ମୋର ପାଣ୍ଡୁ ବଂଶରୁ ଆଉ କୃଷ୍ଣୀ ବଂଶରୁ ମୋର ସମ୍ବନ୍ଧକୁ ଆପଣ ଦୂରେଇ ଦିଅନ୍ତୁ ତାପରେ ଏଇଟା କହୁଛନ୍ତି ଯଦି ଭଗବାନ କୃଷ୍ଣ ପ୍ରଶ୍ନ ପଚାରିବେ ଠିକ୍ ଅଛି ତୁମେ ଚାହୁଁଛ ପାଣ୍ଡୁ ବଂଶ ଆଉ ପାଣ୍ଡୁ ଆଉ କୃଷ୍ଣୀମାନଙ୍କ ବଂଶରୁ ବଂଶରେ ଥିବା ତାଙ୍କର ସମ୍ପର୍କକୁ ଛିନ୍ନ କରିବା ପାଇଁ ତାର ସମ୍ପର୍କକୁ ଛିନ୍ନ କରିବା ପାଇଁ ତୁମର ଉଦ୍ଦେଶ୍ୟ କ'ଣ ନା ମୋର ଉଦ୍ଦେଶ୍ୟ ତୋଇ ଅନନ୍ୟମତୀ ବହୁତ ସୁନ୍ଦର ଶ୍ଳୋକ ମୋର ଟିକେ ମନେ ପଡ଼ୁନି ହଁ ତୋଇମେ ଅନନ୍ୟ ବିଷୟ ଆମତି ଆପଣଙ୍କ ନିକଟରେ ମୋର ମତି ପୁରା ବିଲକୁଲ ଅନନ୍ୟ ଭାବରେ ରହୁ କୌଣସି ଅଲଗା ମତି ମୋର ନ ରହୁ ନ ଅନ୍ୟ ଏଇଟା ହିଁ ଠିକ୍ ସେଇ ପ୍ରାର୍ଥନା ଭୀଷ୍ମଦେବ କରୁଛନ୍ତି ଅନବଦ୍ୟ ଅହେତୁକି ଫଳାଭିସନ୍ଧି ରହିତା ରତି ଅସ୍ତୁ ମୋର ସେଇ ମତି ହିଁ ବର୍ତ୍ତମାନ ଭୀଷ୍ମଦେବଙ୍କର ପ୍ରଥମ ଏ ଦ୍ୱିତୀୟ ସ୍ତୁତି ଗଲେ ତୃତୀୟ ସ୍ତୁତି ବର୍ତ୍ତମାନ କହୁଛନ୍ତି ପୁଣି ସେଇ କୃଷ୍ଣ ଅର୍ଜୁନଙ୍କୁ ସମ୍ବନ୍ଧିତ କରି ସ୍ତୁତି କରୁଛନ୍ତି କିନ୍ତୁ ଭୀଷ୍ମଦେବ ଏଇ ଯେଉଁ ସ୍ତୁତି କରିବେ କିନ୍ତୁ ସ୍ୱାମୀପାଦ ଗୋଟେ ବହୁତ ସୁନ୍ଦର କଥା କହୁଛନ୍ତି ଯେ ଏ ଅଳକା କୂଳେ ଆବୃତାନବ୍ଜମ୍ ଯଦୁକ୍ତମ୍ ତନ ମାଧୁର୍ଯ୍ୟମ ଏବଂ ଏ ଚକ୍ରତିପାଦ କହୁଛନ୍ତି ତ୍ୟକ୍ତୁମ୍ ଅସମର୍ଥ ପୁନରପି ବିଶିଷ୍ୟ ଆସଦ୍ୱୟତି ଏ ଯେଉଁ ଦ୍ୱିତୀୟ ଶ୍ଳୋକ ତୃତୀୟ ଶ୍ଳୋକ କହିବେ ଏଇଟା କାହିଁକି କହୁଛନ୍ତି ନା ଚକ୍ରତିପାଦ କହୁଛନ୍ତି କୃଷ୍ଣଙ୍କର ଯେଉଁ ଚନ୍ଦନ ଚର୍ଚ୍ଚିତ ମୁଖକୁ ଦେଖିଲେ ଏଥିରେ ସନ୍ତୁଷ୍ଟ ହୋଇପାରିଲେନି ଏତିକି ବର୍ଣ୍ଣନା କରି ସନ୍ତୁଷ୍ଟ ହୋଇପାରିଲେନି ସେ କ'ଣ କଲେ ନା ମାଧୁର୍ଯ୍ୟମ ଏବଂ ତ୍ୟକ୍ତମ୍ ଅସମର୍ଥ ପ୍ରଭୁଙ୍କର ରୂପ ବର୍ଣ୍ଣନା କରୁ କରୁ ଭୀଷ୍ମଦେବ ପ୍ରଭୁଙ୍କୁ ଚାହିଁ ପ୍ରଭୁଙ୍କର ମାଧୁର୍ଯ୍ୟକୁ ଆସ୍ୱାଦନ କରି ସନ୍ତୁଷ୍ଟ ହୋଇପାରିଲେନି ପୁଣି ବର୍ଣ୍ଣନା ଆରମ୍ଭ କଲେ ଯୁଧି ତୁରଗରଜ ବିଧମ୍ର ବିଶ୍ୱକ କଚ ଲୁଳିତ ଶ୍ରମ ବାରି ଅଳଙ୍କୃତ ସେ ମମାନିଶିତ ସରେ ବିବିଧ୍ୟମାନ ତୋଚି ବିଲସତି କବଚେ ଅସ୍ତୁ କୃଷ୍ଣ ଆତ୍ମା ଏ ପ୍ରାର୍ଥନା କରୁଛନ୍ତି ଏ ବହୁତ ଏ ପ୍ରାର୍ଥନାରେ ପ୍ରଭୁ ଏ ଭୀଷ୍ମଦେବ ପ୍ରଭୁଙ୍କୁ ନେଇଗଲେ ପ୍ରଭୁଙ୍କର ରୂପ ବର୍ଣ୍ଣନାକୁ ନେଇଗଲେ କେଉଁଠିକି ନା କୁରୁକ୍ଷେତ୍ର ଯୁଦ୍ଧଭୂମିକି ସପଦୀ ଯୁଦ୍ଧ କ୍ଷେତ୍ରରେ ଏ ଯୁଧି ମୁଁ ଦ୍ୱିତୀୟ ଶ୍ଳୋକକୁ ପଳାଇ ଚତୁର୍ଥ ଯୁଧି ତୁରଗ ଯୁଧି ମାନେ ବ୍ୟାଟଲ ଫିଲ୍ଡରେ ପ୍ରଭୁପାଦ ଲେଖୁଛନ୍ତି ଯୁଦ୍ଧ କ୍ଷେତ୍ରରେ ଭୀଷ୍ମଦେବ ଗତକାଲି ମୁଁ ଯାହା କହୁଥିଲି ପ୍ରଭୁପାଦ କହିଥିଲେ ଯଦିଓ ଭୀଷ୍ମଦେବ ଯୁଦ୍ଧ କରୁଥିଲେ ଯୁଦ୍ଧ କ୍ଷେତ୍ରରେ କିନ୍ତୁ ପ୍ରଭୁଙ୍କର ରୂପ ମାଧୁର୍ଯ୍ୟକୁ ବିଲକୁଲ ଆସ୍ୱାଦନ କରି ରଖିଥିଲେ ବର୍ତ୍ତମାନ ପ୍ରଭୁ ଆସି ତାଙ୍କ ମାନେ ଦଣ୍ଡାୟମାନ ହୋଇଛନ୍ତି ଯୁଦ୍ଧ କ୍ଷେତ୍ରରେ ପ୍ରଭୁଙ୍କର ଯେଉଁ ରୂପ ମାଧୁର୍ଯ୍ୟକୁ ସେ ଆସ୍ୱାଦନ କରିଥିଲେ ବର୍ତ୍ତମାନ ପ୍ରଭୁଙ୍କ ନିକଟରେ ସେ ସ୍ତୁତି କରୁଛନ୍ତି ସେ ସ୍ତୁତି କରୁଛନ୍ତି ଯୁଧି ତୁରଗ ରଜ ତୁରଗ ମାନେ ଅଶ୍ୱ ଅଶ୍ୱର ରଜ ବିଦ୍ରୁମ ବିଶ୍ୱକ ଅଶ୍ୱ ମାନେ କେତେ ଅଶ୍ୱ ଥିବେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଆପଣ ଚିନ୍ତା କରନ୍ତୁ ନା ଆଉ ସବୁ ଅଶ୍ୱ ମାନେ ତଳେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେ ତାଙ୍କର ପାଦ ପକ୍ଷୀ ଯୁଦ୍ଧ ହେଉଛି ନା ସେ ଅଶ୍ୱର ଯେଉଁ ରଜ ଗୁଡ଼ିକ ଉଡ଼ୁଛି ପ୍ରଭୁଙ୍କର ଏ ତମାଳ ବର୍ଣ୍ଣ ଶରୀର ତମାଳ ବର୍ଣ୍ଣ କୁଞ୍ଚିତ କେଶ ଘନ କୁଞ୍ଚିତ କେଶ ନୀଳ ଏ ବର୍ଷା ଯେଉଁ ବର୍ଷା ଦିନର ବର୍ଷା ଦେଖିବେ ନା ସେ କେମିତି ପୁରା କଳା ପ୍ରଭୁଙ୍କର କେଶର ବର୍ଣ୍ଣ ସେଭଳି ତାର ଉପରେ ଧୂଳିଟା କିଭଳି ଧୂଳିଟା ଧଳା ନୁହେଁ ଧୂଳିର ବର୍ଣ୍ଣ ହେଉଛି ଖଇର ବର୍ଣ୍ଣ ଖଇର ଲୋକମାନେ ଆଗରୁ ପାନରୁ ଗୋଟେ ଖଇର ଖାଆନ୍ତିନି ଖଇରଟା ତ ବେଶୀ ଲାଲ ସେମିତି ନୁହେଁ ବ୍ରଜ ଗଲେ ଆପଣ ଦେଖିଦେବେ ଆମର ଏଇ ଲାଲ କପଡ଼ାଟା ପୁରା ଫେଡ଼ ହେଇଗଲେ ଯୋଉ କର୍ଣ୍ଣ। ତେଣୁ ପ୍ରଭୁଙ୍କର ବର୍ଣ୍ଣ ଏ କଳା ଜିନିଷରେ ଟିକେ ରେଡିସ୍ ମାନେ ଅଳ୍ପ ଅଳ୍ପ ଲାଲ ଅଛି ସେଗୁଡ଼ା ପଡ଼ିଛି। ଆଉ ସେଇ ରଜ ଗୁଡ଼ା କ'ଣ ନା ଅଶ୍ୱରୁ ଅଶ୍ୱ ଖୁଆରୁ ଉତ୍ଥିତ ରଜ ମଧ୍ୟରେ ପ୍ରଭୁଙ୍କୁ ଚାହିଁକି ସେ ସ୍ତୁତି କରୁଛନ୍ତି। ଯୁଧି ତୁରଗ ରଜ ବିଧୁମ୍ର ବିଶ୍ୱକ ବିଧୁମ୍ର ମାନେ ପ୍ରଭୁ ପୁରା ଶରୀରଟା ପୁରା ଧୂଳିରେ ଧୂଳି ଦୂଷାୟିତ ହେଇଯାଇଛି। ଆଚ୍ଛା ଏଇଠି ମୁଁ କାଲି ଗତକାଲି ତ ଭୁଲରେ ହିଁ ଚକ୍ରତିବାଦଙ୍କର ଏଇ ନ୍ୟାୟଟାକୁ ସେଠି ଥୋଇଦେଲି। ଅବଶ୍ୟ ସମାନ ପ୍ରସଙ୍ଗ ଚକ୍ରତିବାଦ ଏଇଠି କହିଛନ୍ତି ତୁରଗ ରଜ ଇତି ସୁନ୍ଦର କିମ୍ ସୁନ୍ଦରମ ଇତି ନ୍ୟାୟ। ଏ ଯେଉଁ ତୁରଗ ରଜ ଅଶ୍ୱର ରଜ ପଡ଼ିଛି କେହି କହିପାରନ୍ତି ଭୀଷ୍ମଦେବ ପ୍ରଭୁଙ୍କର ଏତେ ବଡ଼ ସୁନ୍ଦର ରୂପକୁ ବର୍ଣ୍ଣନା କଲେ ତ୍ରିଭୁବନ କମନମ ତମାଳ ବର୍ଣ୍ଣ ପୁଣି ଏଠି କହୁଛନ୍ତି ତୁରଗ ରଜ ଯେ ତ୍ରିଭୁବନର କମନୀୟ ରୂପ ଏତେ ସୁନ୍ଦର ରୂପ ମୁନି ମନୋହର ରୂପ ସିଏ ପୁଣି କେମିତି ଶୋଭା ପାଇବେ ଯେ ଅଶ୍ୱର ରଜରେ କ'ଣ ପ୍ରଭୁ ସୁନ୍ଦର ଦେଖାଉଛନ୍ତି। ଚକ୍ରତିବାଦ କହୁଛନ୍ତି ନା ତୁରଗ ରଜ ଇତି ସୁନ୍ଦର କିମ୍ ସୁନ୍ଦର ଇତି ନ୍ୟାୟ। ଆରେ ଭାଇ ସୁନ୍ଦର ଲୋକ ଯାହା ପିନ୍ଧିଲେ ବି ସୁନ୍ଦର, ରଜ ପଡ଼ିଲେ ବି ସୁନ୍ଦର, ପ୍ରଭୁର ସବୁ ହେଉଛି ସୁନ୍ଦର। ସେଥିପାଇଁ ଜଗନ୍ନାଥଙ୍କୁ ଯେତେବେଳେ ସ୍ୱତନ୍ତ୍ର ଗୋଟେ ବେଶ କରାଯାଏ ବଡ଼ ସିଙ୍ଗାର ବେଶ ଯେଉଁମାନେ ଦେଖିଥିବେ ତାଙ୍କୁ କଟିରେ ଗୋଟେ ଘଣ୍ଟି ଭଳି ଦୂରେ ଝୁଲାଯାଏ ଦେଖିଛନ୍ତି ନା ଫୁଲ ଭଳିଆ ସେ ତୁଳା ବସ୍ତ୍ର ମାନେ ପଣ୍ଡା ମାନେ ବସ୍ତ୍ର ସବୁ କାଢ଼ୁଥିବେ ଏମିତି ତଳକୁ ଫିଙ୍ଗୁଥିବେ କାହିଁକି ନା ସେଇଟା ଧୁଆଯିବ। କେବଳ ଗୋଟେ ଭିତର ଅନ୍ତ ବସ୍ତ୍ର ବହୁତ ପିନ୍ଧିଥିବେ ଗୋଟେ ପେଟରେ ଗୋଟିଏ ବସ୍ତ୍ର ପୁଣି ବି ଦେଖିବେ ସେ ସୁନ୍ଦର କେତେ ଗୋଟେ ସୁନ୍ଦର ସୁନ୍ଦର ଇତି ସୁନ୍ଦର ଯିଏ ସବୁ ସମୟରେ ସୁନ୍ଦର ଯେକୌଣସି ପରିସ୍ଥିତିରେ ସୁନ୍ଦର। ତେଣୁ ଭୀଷ୍ମଦେବ ଏତେ ବଡ଼ ସୁନ୍ଦର ରୂପକୁ ବର୍ଣ୍ଣନା କରିସାରିଲେ ବି ପରେ ବି ବର୍ତ୍ତମାନ କହୁଛନ୍ତି ଯୁଦ୍ଧ କ୍ଷେତ୍ରରେ ଆଉ ଅଶ୍ୱର ଉତ୍ଥିତ ରଜ ଯାହାଙ୍କର ମୁଖମଣ୍ଡଳ ଶରୀରରେ ସବୁ ପଡ଼ିଛି ବହୁତ ସୁନ୍ଦର ଦେଖାଯାଉଛନ୍ତି ସେ ପ୍ରଭୁ ସେ କହୁଛନ୍ତି ଆଉ କଚ ଲୁଳିତ ଶ୍ରମବାରି ଅଳଙ୍କୃତ ଅଶ୍ୟ। ଆଚ୍ଛା କଚ ଲୁଳିତ ମାନେ କେଶ ଗୁଡ଼ିକ ଯାହାଙ୍କର କ'ଣ ହେଇଛି ନା ଇତସ୍ତତ ହେଇଯାଇଛି ପ୍ରଭୁଙ୍କର କେଶ ସବୁ ଇତସ୍ତତ ହେଇଯାଇଛି। ଆଚ୍ଛା ସେ ସ୍ୱାମୀପାଦ କହୁଛନ୍ତି ପ୍ରଭୁଙ୍କର କେଶ ତ ସ୍ୱାଭାବିକ ଭଗବାନ କେବେ ହିଁ ଗୋଟେ ଦିନ ଛୋଟ ପିଲା ଥିଲାବେଳେ ଏମିତି ମା ତାଙ୍କର ତ କେଶକୁ ସାଇଜ କରୁଥିଲେ କିନ୍ତୁ ଭଗବାନଙ୍କର ସବୁ ସ୍ୱାଭାବିକ ଭଗବାନଙ୍କୁ ଆମକୁ ଆମର ଶରୀର ଯତ୍ନ ନେବା ପାଇଁ ହେଲେ ଆମକୁ କର୍ମ କରିବାକୁ ପଡ଼ିବ ଧୋତିଟା ପିନ୍ଧିବାକୁ ପଡ଼ିବ ଧୋତି ଭାଙ୍ଗ ଖରାପ ହେଲେ ତାକୁ ଖୋସିବାକୁ ପଡ଼ିବ କେଶ ଅଡ଼ୁଆ ହେଲେ କୁଣ୍ଡିଆ ଭଗବାନଙ୍କୁ ଏସବୁ କିଛି କରିବାକୁ ପଡ଼େନା। ଯେମିତି ତ ମୁଁ ଶାସ୍ତ୍ରରୁ ପଢ଼ିନି ଗୋଟେ ବୈଷ୍ଣବ ମୁଖରେ ମୁଁ ନବଦେବରୁ ଶୁଣିଥିଲି ଯେମିତି ସେ ଗୋଟେ ପ୍ରମାଣ ଦିଅନ୍ତି ଏସବୁ ସ୍ୱାଭାବିକ ଭଗବାନଙ୍କର ଶରୀରରେ ଯେମିତି ମହାପ୍ରଭୁ ଥରେ ଲଣ୍ଡା ହେଇଛନ୍ତି ଆଉ କେବେ କେଶ ଉଠିନି ଥରେ ସନ୍ନ୍ୟାସ ହେଲେ ମାନେ ମୁଁ ପ୍ରାମାଣିକତା କହିପାରୁନି ମୁଁ ଶୁଣିଛି ବୈଷ୍ଣବ ମୁଖରେ ଏଇଟା କହିଲି ଆପଣଙ୍କୁ ମହାପ୍ରଭୁ ସେ ବାରିକର ତ କେତେ ବଡ଼ ଭାଗ୍ୟ ରଜକୁ ଆଜି ମହାପ୍ରଭୁ ଲଣ୍ଡା କରିଦେଇଛି କାନ୍ଦି କାନ୍ଦିକି କେଶ ସମାଧି ଆଜି ବି ଅଛନ୍ତି ଗଲେ ଆପଣ ଦେଖିବେ କାଟୁଆରେ ଗଙ୍ଗା କୂଳରେ ପ୍ରଭୁ ଆଜି ସନ୍ନ୍ୟାସ ବେଶ ଧରୁଛନ୍ତି ଥରେ ହିଁ ପ୍ରଭୁ ମସ୍ତକ ମୁଣ୍ଡନ ହେଇଛନ୍ତି ବାସ୍ ଆଉ ପ୍ରଭୁଙ୍କର କେଶ ଉଠିନି ସେଇ ମାନେ ମୁଣ୍ଡନ ବେଶ ପ୍ରଭୁଙ୍କର ସବୁ ସମୟରେ ଆଉ କେଶ ଏଇ ଅପ୍ରାକୃତ ଜିନିଷ ଶାରୀରିକ ଧର୍ମର ଉର୍ଦ୍ଧ୍ୱରେ ସେଭଳି ଭଗବାନଙ୍କ ତାଙ୍କର କେଶ ଏମିତି ଯେ ସାଇଜ କରିବାକୁ ପଡ଼େ ତା ନୁହେଁ। ସ୍ୱାମୀପାଦ କହୁଛନ୍ତି ଇତସ୍ତତ ଚଳନ୍ତମ କଚଇତି ଆବେଗ ସୂଚକ ଆବେଗ ସୂଚକ ଏତେ ବ୍ୟାକୁଳ ହେଇଛନ୍ତି ଅର୍ଜୁନଙ୍କୁ ସୁରକ୍ଷା ଦେବା ପାଇଁ ମାନେ ଭଗବାନ ସେଦିନ ସବୁଠୁ ଅଧିକ ଯୁଦ୍ଧ କରିଛନ୍ତି ମାନେ ଅଧିକ ସାରଥି କାର୍ଯ୍ୟ କରିଛନ୍ତି ତୃତୀୟ ଦିନରେ ବି ଯେଦିନ ତୃତୀୟ ଦିନ ହେଲା ତୃତୀୟ ଦିନ ଯୁଦ୍ଧରେ ଭଗବାନ ମୁଁ ଗତକାଲି କହୁଥିଲି ଅବଶ୍ୟ ତାକୁ ସ୍ପଷ୍ଟ ଭାବରେ କହିପାରିଲିନି ଅର୍ଜୁନ ଯଦିଓ ମୁହଁ ଭାଙ୍ଗି ଯାଇଛି ଗୀତା ଶୁଣି କିନ୍ତୁ ଯୁଦ୍ଧ କଲାବେଳେ ସବୁ ସମୟରେ କହୁଛନ୍ତି କୃଷ୍ଣ ଶୀଘ୍ର ରଥକୁ ନିଅ ମୁଁ ଭୀଷ୍ମଦେବଙ୍କ ସମ୍ମୁଖରେ ମୋତେ ଦଣ୍ଡାୟମାନ କର ମୁଁ ଯୁଦ୍ଧ କରିବି କିନ୍ତୁ ଭୀଷ୍ମଦେବଙ୍କୁ ଦେଖିଦେଲା ପରେ ଭୀଷ୍ମଦେବ ଯେତେବେଳେ ଚାହିଁ ଦିଅନ୍ତି ଅର୍ଜୁନଙ୍କୁ ଆଉ ଅର୍ଜୁନ ଯେତେବେଳେ ଭୀଷ୍ମଦେବଙ୍କୁ ଚାହିଁ ଦିଅନ୍ତି ଦୁଇ ଜଣ କ୍ଷତ୍ରିୟ ଧର୍ମକୁ ନିନ୍ଦା କରନ୍ତି ଏତେ ନିଷ୍ଠୁରେ କ୍ଷତ୍ରିୟ ଧର୍ମ ବହୁତ ଧିକାର କରନ୍ତି କ୍ଷତ୍ରିୟ ବଂଶରେ ଜାତ ହିଁ ଆମେ କ'ଣ କରୁଛୁ ଏତେ ପ୍ରେମ ସ୍ନେହକୁ ସବୁ ଭୁଲି ଯାଇ ଗଜ ଯେଭଳି ତାର ଇଚ୍ଛା ନଥାଏ ତା ଉପରେ ମାଲିକ ଆଙ୍କୁଶ ବସାଏ ଜବରଦସ୍ତି ସିଏ ଚାଲେ ଏ କ୍ଷତ୍ରିୟ ଧର୍ମ ଏ କ୍ଷତ୍ରିୟ ନ୍ୟାୟ ଜବରଦସ୍ତି ତାଙ୍କୁ ଆଙ୍କୁଶ ଲଗାଉଛି ଯୁଦ୍ଧ କରିବା ପାଇଁ ଭୀଷ୍ମଦେବ ଯେତେବେଳେ ଚାହିଁ ଦିଅନ୍ତି ଅର୍ଜୁନଙ୍କୁ ତାଙ୍କର ଆଖି ଛଳ ଛଳ ହେଇଯାଏ କିନ୍ତୁ ହାତର ସେଇ ଅସ୍ତ୍ର ଭୀଷ୍ମଦେବ ଅସ୍ତ୍ରକୁ ଚାହିଁଦେଲେ କ୍ଷତ୍ରିୟ ଧର୍ମକୁ ସ୍ମରଣ ନା ମୋତେ ଅର୍ଜୁନ ସହିତ ଯୁଦ୍ଧ କରିବାକୁ ପଡ଼ିବ ଆଉ ଅର୍ଜୁନ ଯେତେବେଳେ ଚାହିଁ ଦିଅନ୍ତି ଭୀଷ୍ମଦେବଙ୍କୁ ବିଲକୁଲ ତାଙ୍କର ଶିଶୁ ଛୋଟ ଶିଶୁ ଅବସ୍ଥାରେ ଆସି ଏଇ ନାସି ଯାହାଙ୍କ କୋଳରେ ମୁଁ ଚଢ଼ିଥିଲି, ଯାହାଙ୍କର ଗାଲକୁ ମୁଁ ଚୁମା ଦେଇଥିଲି, ଯିଏ ଆମର ପାଞ୍ଚ ଜଣଙ୍କର ମୁଖ ନ ଦେଖିଲେ ଭୋଜନ କରନ୍ତି ନା, ଯିଏ ମା କୁନ୍ତୀ ଦେବୀଙ୍କ ପାଇଁ ସବୁ ସମୟରେ ଶୋକାୟିତ ହୋଇ ଜୀବନ କଟେଇଛନ୍ତି, ଆରେ କିଏ କ୍ଷତ୍ରିୟ ଧର୍ମ ଯାହାଙ୍କ ପାଇଁ, ଯାହାଙ୍କୁ ଯିଏ ମୋତେ ଛୋଟ ପିଲାବେଳେ ଏତେ ସ୍ନେହ କରିଥିଲେ, ପ୍ରେମ କରିଥିଲେ, ତାଙ୍କ ସହିତ ମୋତେ ଯୁଦ୍ଧ କରିବାକୁ ପଡ଼ିବ, ତୃତୀୟ ଦିନରେ ଚିନ୍ତା କରୁଛନ୍ତି। ଭଗବାନ କୃଷ୍ଣ ଦେଖୁଛନ୍ତି ତ ଅନ୍ୟ ମନସ୍କ ଅଛନ୍ତି, ଅର୍ଜୁନ ତୁମେ ଯୁଦ୍ଧ କର, ଦେଖ ମହାରଥୀ ଭୀଷ୍ମ କିଭଳି ତୁମର ଭାଇଙ୍କର ସମସ୍ତ ସୈନ୍ୟମାନଙ୍କୁ ବଦ୍ଧ କରିଦେଉଛି। ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ମୋତେ କାହିଁକି ଗଜ ଭଳି ଅଙ୍କୁଶ ମାରୁଛନ୍ତି, କାରଣ ଦୁଇ ଜଣ ଦୁଇଟି ଗଜ, ଏ ସାଇଡ଼ରେ ଗୋଟିଏ ଗଜ ଅଛନ୍ତି କିଏସ୍ ନା ଅର୍ଜୁନ, ଆର ସାଇଡ଼ରେ ଗୋଟିଏ ଗଜ ଅଛନ୍ତି ଭୀଷ୍ମଦେବ, ହଁ ନା ମୁଁ ଆପଣଙ୍କୁ ତୁଳନା କରି କହୁଛି, ଆଉ ଦୁଇ ଜଣ ତାଙ୍କର ମାଷ୍ଟର ଅଙ୍କୁଶ ଲଗାଉଛନ୍ତି, କିଏ କିଏ, ଏପଟେ ଧର୍ମର ଅଙ୍କୁଶ ଅର୍ଜୁନ ଉପରେ ଲଗାଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ସେପଟେ ଦୁର୍ଯ୍ୟୋଧନ କଳିର ଅଂଶ ସିଏ ଅଙ୍କୁଶ ଲଗାଉଛି ଭୀଷ୍ମ ଉପରେ, କିନ୍ତୁ ଦୁଇ ଜଣ ଗଜ ଆଜି ଅନିଚ୍ଛା ସତ୍ତ୍ୱେ ଯୁଦ୍ଧ କରିବା ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଉପସ୍ଥିତ ଅଛନ୍ତି। ଭଗବାନ କହୁଛନ୍ତି ଅର୍ଜୁନ ଇଏ ତୁମର କ୍ଷତ୍ରିୟ ଧର୍ମ, ତୁମକୁ ଯୁଦ୍ଧ କରିବାକୁ ପଡ଼ିବ, ଏବଂ ଦୁର୍ଯ୍ୟୋଧନ ସବୁବେଳେ ଅଙ୍କୁଶ ଲଗାଉଛି ଭୀଷ୍ମଦେବ, ତୁମେ ଶପଥ ନେଇଛ ଏ କୁରୁବଂଶର ସିଂହାସନକୁ ସୁରକ୍ଷା ଦେବ, ଦିଅ ତୁମର କର୍ତ୍ତବ୍ୟ ତୁମେ ନିବାହ କର, ଦୁଇ ଅଙ୍କୁଶ ଦୁଇ ଜଣ ଗଜକୁ ମରାଯାଉଛି, ଆଉ ଅନିଚ୍ଛା ସତ୍ତ୍ୱେ ଦୁଇ ଜଣ ଗଜ ଆଜି ଦୁଇ ଜଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତୃତୀୟ ଦିନରେ ଭୀଷ୍ମଦେବ ଏବେ ଏତେ ନିଷ୍ଠୁର ଭାବରେ ଯୁଦ୍ଧ କରୁଛନ୍ତି, ପାଣ୍ଡବଙ୍କୁ ପୁରା ଧରାଶାୟୀ କରିଦେବେ। ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଆଉ କିଛି ଉପାୟ ନାହିଁ, ମହାଭାରତରେ ଅରିଜିନାଲ ମହାଭାରତରେ ଅଛନ୍ତି, ଭଗବାନ ଶ୍ରୀକୃଷ୍ଣ ସିଧା ଓହ୍ଲେଇଲେ, ଏଇ ଯେଉଁ ଦୃଶ୍ୟ ଏଇଟା ନବମ ଦିନର ଦୃଶ୍ୟ, କିନ୍ତୁ ଇଏ ତୃତୀୟ ଦିନର ଦୃଶ୍ୟ, ଭଗବାନ ସିଧା ଚକ୍ରକୁ ଆହ୍ୱାନ କଲେ, ଚକ୍ର ଯଦିଓ ଶପଥ କରିଥିଲେ ମୁଁ ଅସ୍ତ୍ର ଧରିବି ନା, ଚକ୍ର ଧରିକି ଧାଇଁଲେ, ଅର୍ଜୁନଙ୍କ ପଛରେ ଯାଇ ପାଦକୁ ଧରିଲେ, ପ୍ରଭୁ ଆପଣ ବ୍ୟସ୍ତ ହୁଅନ୍ତୁ ନା, ମୁଁ ଶପଥ କରୁଛି ମୁଁ ସମସ୍ତ ଦୁର୍ଯ୍ୟୋଧନର ସପକ୍ଷ ଲୋକମାନଙ୍କୁ ଧ୍ୱଂସ କରିବି। ଭଗବାନ ତ ହରି ବାବା ମୁଁ ତ ଶପଥ କରିଥିଲି ଅସ୍ତ୍ର ଧରିବିନି ବୋଲି, ମୁଁ କ'ଣ କଲି, ଆଉ ଅର୍ଜୁନ ଯେତେବେଳେ ବାଧ୍ୟ ହୋଇ ଭଗବାନଙ୍କ ପାଦକୁ ଧରନ୍ତି ଫେରି ଆସେ, ଏ ତୃତୀୟ ଦିନର ଘଟଣା। କିନ୍ତୁ ତୃତୀୟ ଦିନ ପରେ ଅଷ୍ଟମ ଦିନରେ ଗୋଟିଏ ଅଦ୍ଭୁତ ଘଟଣା ହେଇଛି, ଅଷ୍ଟମ ଦିନରେ ଭୀମସେନ ଧୃତରାଷ୍ଟ୍ରଙ୍କର 9 ପୁତ୍ରଙ୍କୁ ଏକାକୀ ବଧ କରିଛି, ଆଉ ଦୁର୍ଯ୍ୟୋଧନଙ୍କର କ୍ୟାମ୍ପରେ ଶୋକର ଛାୟା ଖେଳିଯାଇଛି, କାରଣ ପାଣ୍ଡବମାନେ ବିଶେଷ କରି ଅର୍ଜୁନ ଭୀମସେନ ଆଜି ଯୁଦ୍ଧ କରିଛନ୍ତି, ଦୁର୍ଯ୍ୟୋଧନର ସବୁ ସୈନ୍ୟ ପ୍ରାୟ ସୈନ୍ୟ ବର୍ତ୍ତମାନ ଶୂନ୍ୟ ପ୍ରାୟ, ଏବଂ ଅସ୍ତ୍ରଶସ୍ତ୍ର ଦିନକୁ ଦିନ କ୍ଷୟ ହେବାକୁ ଚାଲିଛି, ଦୁର୍ଯ୍ୟୋଧନ ବର୍ତ୍ତମାନ କମ୍ପିତ ହେଲାଣି, ଅଷ୍ଟମ ଦିନର ଯୁଦ୍ଧ ଶେଷ, ରାତ୍ରି ସମୟରେ ଯାଇ ବସିଛି ଶୋକମଗ୍ନ ହେଇ, ଏବଂ ତାର ପରାମର୍ଶର ଦାତା କିଏସ୍, କଳି ଲୋକକୁ ଆଉ କିଏ ପରାମର୍ଶ ଦେବ, ଆରେ ଅର୍ଜୁନ ତ ପରାମର୍ଶ ଭଗବାନ ଦେଉଥିଲେ, ଇଏ ତ କଳି ଅଂଶରେ ଯାତ ଦୁର୍ଯ୍ୟୋଧନ, ତାକୁ କିଏ ପରାମର୍ଶ ଦେବେ, ଇଏ ତ କଳିର 1 ଚେଲା, ଆଜି 2 3 ଚେଲା ଅଛନ୍ତି, ସେ ତାକୁ ସାହାଯ୍ୟ କରନ୍ତି। ଶକୁନି ଆସି ପହଞ୍ଚିଗଲେ ଆଉ କର୍ଣ୍ଣ ଆସି ପହଞ୍ଚିଗଲେ, ଶକୁନି ତ ବିଲକୁଲ ନୀରବ ରହିଲେ, କାରଣ ଶକୁନି ସେ ତ ବହୁତ ଚାଲାକ ଲୋକ, ଯାହା ଆମର ଓଡ଼ିଆରେ ଗୋଟେ ଅଛି ଲୁହା ଦେଖିକି ପାଣି ଦେବେ, ସେ ଏମିତି ଧାର ମାରିକି ଛାଡ଼ିବେ ସବୁ ଗଛକୁ କାଟିବେ, ସେ ଦେଖନ୍ତି ଆଜ୍ଞା ମୋର ଭଣଜାର କେତେ ବଡ଼ ଧୈର୍ଯ୍ୟ, ସେ କ'ଣ ପ୍ରବଚନ ଦେଇସାରିଛି ସାର, ତାଙ୍କ ପ୍ରବଚନରୁ ସାର ଆଣି ସେ ଲୁହାରେ ସେ ପାଣି ଦେବେ, ସେ କିଛି କହୁନାହାନ୍ତି, ଆଚ୍ଛା ଦୁର୍ଯ୍ୟୋଧନ ତୁ ଯାହା କରୁଛୁ କର, କିନ୍ତୁ କର୍ଣ୍ଣର ଗୋଟିଏ ବହୁତ ବଡ଼ କ୍ରୋଧ ଅଛନ୍ତି, କାହା ପ୍ରତି ଜାଣିଛନ୍ତି, ଭୀଷ୍ମଦେବଙ୍କ ପ୍ରତି। ମୁଁ ଏଇ କଥାଟି କାହିଁକି ବର୍ଣ୍ଣନା କରୁଛି ନା, ପ୍ରଭୁଙ୍କର ଏ ଯୁଦ୍ଧ କ୍ଷେତ୍ରରେ କାହିଁକି ଆଜି ଭଗବାନ ଏତେ ଆବେଗ ହେଇଛନ୍ତି ଅର୍ଜୁନ ପାଇଁ, ଆଉ କେଶ ସବୁ ଇତସ୍ତତ ହେଇଯାଇଛି, କାରଣ ଅର୍ଜୁନଙ୍କୁ ସୁରକ୍ଷା ଦେବା ପାଇଁ, ଇଏ ନବମ ଦିନର ଘଟଣା। କିନ୍ତୁ କର୍ଣ୍ଣ କହୁଛି ଦୁର୍ଯ୍ୟୋଧନ ଆଚ୍ଛା ତୁମେ ଆଜି ଶୋକମଗ୍ନ ହେଲ, ଆଉ ଦୁର୍ଯ୍ୟୋଧନ କହୁଛି କର୍ଣ୍ଣ ତୁମେ ଏଠି ବସିକି ରହି ଯୁଦ୍ଧକୁ ଉପଭୋଗ କରୁଛ, କିନ୍ତୁ ମୋର ସୈନ୍ୟମାନେ ମୋର ଅସ୍ତ୍ରଶସ୍ତ୍ର ସବୁ ଶେଷ ହେବାକୁ ଯାଉଛି, ଆଉ ତୁମେ ମୋର ସୈନ୍ୟମାନେ କ୍ଷୟ ହେଉଛ ତୁମେ ଦେଖି ଆନନ୍ଦିତ ହେଉଛ, କେବଳ ତୁମର ଜିଦକୁ ରଖିବା ପାଇଁ, କାରଣ ଭୀଷ୍ମଙ୍କ ସହିତ କର୍ଣ୍ଣଙ୍କର ଟିକେ ଅସୁବିଧା ହେଇଯାଇଥିଲା, କାରଣ ଭୀଷ୍ମଦେବ କର୍ଣ୍ଣଙ୍କୁ ମହାରଥୀ ବା ଅତିରଥୀ ନ କରି ଅର୍ଦ୍ଧରଥୀ କରିଦେଇଥିଲେ, ଆଙ୍କର ତ ଗର୍ବ ଥିଲା, ଆଉ ମୋତେ ଅର୍ଦ୍ଧରଥୀ କରିଦେଲ, ଠିକ ଅଛି ଭୀଷ୍ମଦେବ ମୁଁ ଯାଉଛି, କିନ୍ତୁ ମନେ ରଖ ପାଣ୍ଡବମାନେ ଯେଉଁ ସମୟରେ ତୁମକୁ ଧରାଶାୟୀ କରିବେ ସେହି ସମୟରେ ମୁଁ ଅସ୍ତ୍ର ଧରି ଆସିବି କୁରୁକ୍ଷେତ୍ରକୁ, ଆଉ ମୋର ଗୋଟିଏ ଅସ୍ତ୍ର ଦ୍ୱାରା ମୁଁ ପାଣ୍ଡବ ବଂଶକୁ ଧ୍ୱଂସ କରିବି, ଆଉ ଯଦି ତୁମେ ପାଣ୍ଡବମାନଙ୍କୁ ତୁମେ ଏତେ ଗର୍ବ ଅଛି, ଭୀଷ୍ମଦେବ ସେ କହୁଛନ୍ତି ତୁମେ ଯଦି ତୁମର ଶକ୍ତି ବଳରେ ପାଣ୍ଡବମାନଙ୍କୁ ଜୟ କରିବ, ମୁଁ ଦୁର୍ଯ୍ୟୋଧନଙ୍କର ଅନୁମତି ନେଇ ମୁଁ ବଣକୁ ପଳେଇବି, ଆଉ ତୁମେ ଯେତେବେଳେ ଧରାଶାୟୀ ହବ ମୁଁ ସେତେବେଳେ ଅସ୍ତ୍ର ଧରିକି ଆସିବି। ତେଣୁ ଅର୍ଦ୍ଧରତି କଲେ ବୋଲି ଅପମାନ ଦେଇକି ପଳେଇବ, ଆଉ ତାଙ୍କର ତ କ୍ରୋଧ ଅଛି ନା, ସିଏ ଦୁଇ ନମ୍ବର ଚେଲା, ବର୍ତ୍ତମାନ ଏକ ନମ୍ବର କଳିଙ୍ଗ ଚେଲାକୁ ଟେଉଛି। ଏ ଦୁର୍ଯ୍ୟୋଧନ ବାବା, ତୁ ଭାବୁଛୁ ପାଣ୍ଡବମାନଙ୍କୁ ଜିତିଯିବୁ, ମୋ ଛଡ଼ା କେହି ବଳବାନ ନାହାନ୍ତି, କିନ୍ତୁ ମୁଁ ତତେ କହି ରଖୁଛି ଚିନ୍ତା କରିବା ଦରକାର ନାହିଁ, ତୁମର ବନ୍ଧୁ ତୁ ଯା, ଭୀଷ୍ମଦେବଙ୍କ ହସ୍ତରୁ ଅସ୍ତ୍ରଟାକୁ କାଢ଼ିନେ, ମୁଁ କାଲିର ପ୍ରାତଃ ମୁହୂର୍ତ୍ତରେ ମୁଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଉପସ୍ଥିତ ହେବି, ଆଉ ମୁଁ କ'ଣ କରିବି, ଗୋଟିଏ ଅସ୍ତ୍ରରେ ପାଣ୍ଡବମାନଙ୍କୁ ମୁଁ ନିଧନ କରିବି। ତୁମେ ଭୀଷ୍ମଦେବଙ୍କୁ ଯୁଦ୍ଧରୁ ହଟେଇ ଦିଅ ଯେକୌଣସି ଉପାୟରେ। ଦୁର୍ଯ୍ୟୋଧନ କହୁଛନ୍ତି ଭୀଷ୍ମଦେବଙ୍କର ଦୋଷା କ'ଣ, ସେତେବେଳେ ମହାଭାରତରେ ଅଛି, କହି ସତୋ ରତୋ ଯେ ତୁମ ପାଣ୍ଡବ ରଭସନ୍ତଦା, ନା 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 ଭୁଲ କହିଦେଲି, ଅଭିମାନେ ରଣ ଭୀଷ୍ମ ନିତ୍ୟରପି ରଣ ପ୍ରିୟ ସ କଥଂ ପାଣ୍ଡବାଂ ଯୁଦ୍ଧେ ଜସ୍ୟତେ ତାତ୍ ସଙ୍ଗାତ ସଙ୍ଗତାନ। ହେ କିଏ କହୁଛନ୍ତି, ଦ୍ରୋଣ କହୁଛନ୍ତି, କର୍ଣ୍ଣ କହୁଛନ୍ତି ଦୁର୍ଯ୍ୟୋଧନଙ୍କୁ, ଅଭିମାନୀ ରଣେ ଭୀଷ୍ମ, ଆପଣ କ'ଣ ଭୀଷ୍ମକୁ ଛୋଟିଆ ଲୋକମାନେ କରୁଛନ୍ତି? ଭୀଷ୍ମଦେବଙ୍କର ଅନ୍ୟ ସମୟରେ ଅଭିମାନ କ୍ଷେତ୍ରରେ ଅଭିମାନ ନଥିଲେ ସୁଦ୍ଧା ରଣକ୍ଷେତ୍ରରେ ପହଞ୍ଚିଗଲା ମାନେ ତାଙ୍କର ଅଭିମାନ ଆସେ, ମୁଁ ଯୋଦ୍ଧା। ଆଉ ସେଭଳିଆ ଯୋଦ୍ଧା ଯେଉଁଠି ଆଜି ଜୟ କରିପାରୁନାହାନ୍ତି କାହିଁକି ଜାଣିଛ, ଆରେ ପାଣ୍ଡବମାନଙ୍କ ପ୍ରତି କୋହଳ ମନୋବୃତ୍ତି କରୁଛନ୍ତି। ତୁମେ ତାଙ୍କ ହସ୍ତରୁ ଅସ୍ତ୍ରଟାକୁ କାଢି ଆଣ, କେବଳ ଅଭିମାନ ନୁହନ୍ତି, ଭୀଷ୍ମଙ୍କର ଗୁଣ କ'ଣ ନା ନିତ୍ୟର ବି ରଣପ୍ରିୟ। ଭୀଷ୍ମଦେବ ଯୁଦ୍ଧ କରିବାକୁ ବିଲକୁଲ ଭଲ ପାଆନ୍ତି, ଆରେ ଭକ୍ତ କ'ଣ ଯୁଦ୍ଧ କରିବାକୁ ଭଲ ପାଏ? ପ୍ରଭୁପାଦଙ୍କୁ ଜଣେ ପ୍ରଶ୍ନ କରୁଛନ୍ତି, ଆସିଗଲା ପୁଣି ପ୍ରଭୁପାଦଙ୍କ କଥା, ପ୍ରଭୁପାଦଙ୍କୁ ଆମେରିକାରେ ଜଣେ ପ୍ରଶ୍ନ କରୁଛନ୍ତି, ଆପଣ ତ ଯେଉଁ ହରେ କୃଷ୍ଣ ମୁଭମେଣ୍ଟ କଲେ, ଦେଶରେ ଯଦି ଯୁଦ୍ଧ ହେବ, ସବୁ ହରେ କୃଷ୍ଣ କରି ତ ବୀରୁ ହେଇଯିବେ, କେହି ତ ଯୁଦ୍ଧ କରିବେନି ଦେଶ ପାଇଁ, ସବୁ ବୀରୁ ହେଇଯିବେ। ପ୍ରଭୁପାଦ କହିଲେ ନା, ଭକ୍ତ ଭୀରୁ ନୁହେଁ, ଦେଖ ବିଶ୍ୱରେ ଦୁଇଟା ସବୁଠୁ ବଡ଼ ଯୁଦ୍ଧ ହେଇଛି, ଗୋଟିଏ ରାମାୟଣ ଆଉ ଗୋଟିଏ ମହାଭାରତ, କିନ୍ତୁ ଦୁଇଟା ଯୁଦ୍ଧରେ ସେନାନାୟକ କିଏ, ଦୁଇ ଜଣ ଭକ୍ତ, ଅର୍ଜୁନ ଆଉ ହନୁମାନ, ଆଉ ଭକ୍ତ ହେଉଛି ବୀର, କିନ୍ତୁ ଭକ୍ତ ଯୁଦ୍ଧ କରିବ ଭଗବାନଙ୍କ ଅଧୀନରେ, ଭଗବାନଙ୍କ ନେତୃତ୍ୱରେ। ଆଜିକାଲି କଳିର ଚେଲା ନେତାଙ୍କ ନେତୃତ୍ୱରେ ନୁହେଁ, ଆଉ ଯେଉଁ ହାତରେ ଭକ୍ତ ଆଜି ଚାମର ବୁଲାଉଛି, ଭକ୍ତ ଦରକାର ପଡ଼ିଲେ ପ୍ରଭୁଙ୍କ ପାଇଁ ସେଇ ହାତରେ ଆଜି ଖଡ଼ଗ ଧରିବ, ତ ଭୀରୁ ନୁହେଁ। ତେଣୁ ସେଇ ଭୀଷ୍ମଦେବ ଭକ୍ତ ଦେଖନ୍ତୁ, ଯିଏ କେବେ ଚାହାନ୍ତି ନା ଯୁଦ୍ଧ କରିବା ପାଇଁ, କାରଣ ଏତେ ସୁନ୍ଦର ସ୍ତୁତି କରନ୍ତୁ, ତାଙ୍କ ହୃଦୟ କେତେ ସୁନ୍ଦର ହେଇଥିଲା ଆପଣ ଚିନ୍ତା କରନ୍ତୁ, କିନ୍ତୁ କର୍ଣ୍ଣ ଜାଣେ ଭୀଷ୍ମଙ୍କର ଗୁଣ, ସେ କହୁଛନ୍ତି ଅଭିମାନୀ ରଣେ ଭୀଷ୍ମ, ଭୀଷ୍ମଦେବ ଅଭିମାନ ଅଲଗା ସମ୍ପର୍କ ନଥାଏ, ରଣକ୍ଷେତ୍ରରେ ପହଞ୍ଚିଗଲା ମାନେ ମୁଁ କ୍ଷେତ୍ରୀ, ଆଉ ଅଭିମାନ କେବଳ ନୁହେଁ, ଆଉ ଗୋଟେ କ'ଣ ଅଛି ନା ନିତ୍ୟର ବି ରଣପ୍ରିୟ, ରଣକ୍ଷେତ୍ରରେ ପହଞ୍ଚିଗଲେ ସାଙ୍ଗ ସାଙ୍ଗ ଅସ୍ତ୍ର ଧରି ଯୁଦ୍ଧ କରିବା ପାଇଁ ସେ ବହୁତ ଭଲ ପାଆନ୍ତି, କିନ୍ତୁ ସିଏ ଆଜି କାହିଁକି ଜିତି ପାରୁନାହାନ୍ତି, ପାଣ୍ଡବମାନେ ତାଙ୍କ ତୁଳନାରେ କିଛି ନୁହନ୍ତି, କିନ୍ତୁ ପାଣ୍ଡବମାନଙ୍କୁ ସେ କୋହଳ ମନୋବୃତ୍ତି ପ୍ରଦର୍ଶନ କରୁଛନ୍ତି। ତେଣୁ ତୁମେ ଯାଅ, ତାଙ୍କ ନିକଟରୁ ଅସ୍ତ୍ରଟାକୁ କାଢ଼ିଦିଅ, ତାଙ୍କୁ ଯୁଦ୍ଧରୁ ନିବୃତ୍ତି କର। ଏଠି କହିବାର ପ୍ରସଙ୍ଗ, ପ୍ରଭୁ ଆଜି ଯେଉଁ ତାଙ୍କର କେଶ ସବୁ ଇତସ୍ତତ ହେଇଯାଇଛି, ଆପଣ ସେଇ ଘଟଣାଟାକୁ ମନେ ରଖିଥିବେ, ଏଇ ଘଟଣା ସହିତ ସେଇ ଘଟଣା ସମ୍ପୂର୍ଣ୍ଣ ଯୁକ୍ତ ଅଛି, ଏ ନବମ ଦିନର ଦୃଶ୍ୟ। ତେଣୁ ଭୀଷ୍ମ ଏ ଭୀଷ୍ମଙ୍କର ନିକଟରୁ ଅସ୍ତ୍ରଟାକୁ କାଢ଼ି ନେବା ପାଇଁ ଦୁର୍ଯ୍ୟୋଧନ ବର୍ତ୍ତମାନ ଚାଲିଲେ। ଦୁର୍ଯ୍ୟୋଧନ କହିଲେ ଦୁଶାସନ ବର୍ତ୍ତମାନ ରଥ ପ୍ରସ୍ତୁତ କର, ମୁଁ ଯିବି। ତେଣୁ ଭୀଷ୍ମଦେବ ଯୁଦ୍ଧ କରିକରି ଆସିଛନ୍ତି, ଅଷ୍ଟମ ଦିନ ରାତ୍ରିର ଅବସାନରେ ଭୀଷ୍ମଦେବଙ୍କ ନିକଟ ଯାଇ ପହଞ୍ଚିଗଲେ, ସ୍ୱର୍ଣ୍ଣ ରଥ, ମହାଭାରତ ତ ବହୁତ ବିସ୍ତୃତ ବର୍ଣ୍ଣନା ଅଛି, ସୂର୍ଯ୍ୟଦେବଙ୍କ ଭଳି ଉଜ୍ଜଳ ମା ତାଙ୍କ ରଥ। ଦୁର୍ଯ୍ୟୋଧନ ଯେତେବେଳେ ପହଞ୍ଚିଗଲେ, ସ୍ୱାଗତ କଲେ ଭୀଷ୍ମଦେବ, ଆଉ ଦୁର୍ଯ୍ୟୋଧନ ଭୋଗ ହୋଇ କାନ୍ଦିଲେ, କହିଲେ ପ୍ରଭୁ ମୁଁ କେବଳ ଆପଣଙ୍କୁ ହିଁ ଆଶ୍ରୟ କରି, ମୁଁ ଦେବତାମାନଙ୍କୁ ବି ଦୁର୍ଜୟ, ଯେଉଁମାନେ ଦେବତାମାନେ ଦୁର୍ଜୟ ତାଙ୍କୁ ମୁଁ ଜୟ କରିବା ପାଇଁ ମଧ୍ୟ ମୁଁ ସାହସ କରିଥିଲି, ମୁଁ କେବେ ହେଲେ କୁରୁକ୍ଷେତ୍ର ଯୁଦ୍ଧଭୂମିକୁ ଓହ୍ଲେଇ ନଥାନ୍ତି ଯଦି ଆପଣ ମୋତେ ବଚନ ନ ଦେଇଥାନ୍ତେ, କିନ୍ତୁ ଆପଣ ଥାଉ ଥାଉ ଆଜି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ମୋର ସୈନ୍ୟ, ମୋର ସୈନିକ, ମୋର ଅସ୍ତ୍ର ସବୁ ଆଜି ନଷ୍ଟ ହେଉଛି, ଆପଣ କାହିଁକି ପାଣ୍ଡବମାନଙ୍କୁ ଏତେ କୋହଳ ମନୋବୃତ୍ତିରେ ଯୁଦ୍ଧ କରୁଛନ୍ତି, ଆପଣ ଯୁଦ୍ଧ କରନ୍ତୁ ନହେଲେ ଅସ୍ତ୍ର ତ୍ୟାଗ କରନ୍ତୁ। ଭୀଷ୍ମଦେବ ଜୀବନରେ କେବେ ଏ ବଚନ ଶୁଣିନଥିଲେ, ଭୀଷ୍ମଦେବ ଦୁର୍ଯ୍ୟୋଧନର ମୁହଁକୁ ଚାହିଁ ଯେଭଳି ଗୋଟିଏ ଗଜକୁ ଯେ ଅଙ୍କୁଶ ମାରିଦେଲା ପରେ ଗଜ ଯେଭଳି ଅନ୍ତରର ବେଦନା ପାଇ ଚିତ୍କାର କରେ, ସେତେବେଳେ ଭୀଷ୍ମଦେବ ସେଭଳି କଷ୍ଟ ପାଇ କହୁଛନ୍ତି କ୍ରନ୍ଦନ, ଦୁର୍ଯ୍ୟୋଧନ ତ ଫାଇଦା ପାଇଁ କ୍ରନ୍ଦନ କରୁଛି, ପ୍ରକୃତରେ ତାର କ୍ରନ୍ଦନ ନାହିଁ। ଭୀଷ୍ମଦେବ ହାତ ଟେକି କହୁଛନ୍ତି, ଦୁର୍ଯ୍ୟୋଧନ ଠିକ୍ ଅଛି, ବହୁତ କହିଦେଲ ତୁମେ, ସେ ଆଉ ଅଙ୍କୁଶ ମୋ ଉପରେ ଚଲାଅ ନା, କିନ୍ତୁ ତୁମେ ସେଇ ଦୁର୍ଯ୍ୟୋଧନ ତ, ତୁମେ ଅର୍ଜୁନଙ୍କୁ ଈର୍ଷା କରୁଛ, ତୁମର ବିଶେଷ ଆକ୍ଷେପ ହେଉଛି ଅର୍ଜୁନ ପ୍ରତି, ମୁଁ ଅର୍ଜୁନଙ୍କୁ କୋହଳ ମନବୃତ୍ତି କରିଛି, କାରଣ ଅର୍ଜୁନ ଆମର ସୈନ୍ୟମାନଙ୍କୁ ନଷ୍ଟ କରିଛୁ। କିନ୍ତୁ ତୁମେ କୁହ ଭୀଷ୍ମଦେବ, ସେ ଅର୍ଜୁନଙ୍କୁ କିଏ ଜୟ କରିବ, ଯେଉଁ ଅର୍ଜୁନ ତୁମକୁ ଗନ୍ଧର୍ବ ମାନେ ହରଣ କରି ନେଇଥିଲେ ନା? ତୁମର ସଖା କର୍ଣ୍ଣ ତାଙ୍କୁ ଉଦ୍ଧାର କରିପାରିଲେ? ସିଏ ଲୁଚିକି ପ୍ରାଣ, ନିଜର ପ୍ରାଣକୁ ରକ୍ଷା କରିବା ପାଇଁ ପଳାୟନ କରିଥିଲେ, ଆଉ ତୁମେ ତ ଏତେ ବଳିଆନ ମନେ ରଖୁଛ, ବଳିଆନ କରୁଛ। ହଁ, ମୁଁ ଭୁଲିଗଲି କହିବା ପାଇଁ, ଅର୍ଜୁନ ଏତେ ତାକୁ କ'ଣ କହିଛି ମହାରାଜ, ପଲିଟିକ୍ସ କୂଟନୀତି, କୂଟନୀତିରେ ଏତେ ଏକ୍ସପର୍ଟ। ସେ କହୁଛି ଆଜ୍ଞା ମୁଁ ଭୀଷ୍ମଦେବଙ୍କୁ କହୁଛି, ମୁଁ ମାରି ଦିଅନ୍ତି ସବୁ ସୈନ୍ୟମାନଙ୍କୁ, ଆପଣ ଶପଥ କରିଥିଲେ ନା? କେତେ କୂଟନୀତି ପ୍ରୟୋଗ କରୁଛି, ଆପଣ ଭାବୁଛନ୍ତି ମୁଁ ଆପଣଙ୍କ ନିକଟକୁ ଆସି ରିକ୍ୱେଷ୍ଟ କରିବା ପାଇଁ? ନା ନା ନା, ମୋର ଶକ୍ତି ଅଛି, ମୁଁ ତ ଗଦା ଧରିଲା ମାନେ ସମସ୍ତଙ୍କୁ ସଫା କରିଦିଅନ୍ତି, ମୁଁ ଆସିଛି ଆପଣଙ୍କ ପ୍ରତିଜ୍ଞାଟା ପୂରଣ କରିବା ପାଇଁ। କାରଣ ଆପଣ ପ୍ରତିଜ୍ଞା କରିଥିଲେ, ମୁଁ ପାଣ୍ଡବମାନଙ୍କୁ ଯିଏ ମୋ ସମ୍ମୁଖରେ ଆସିବ ମୁଁ ସମସ୍ତଙ୍କୁ ବଦ୍ଧ କରିବି, ଆପଣଙ୍କ ପ୍ରତିଜ୍ଞାକୁ ପୂରଣ କରିବା ପାଇଁ ମୁଁ ଆସିଛି, ତେଣୁ ଆପଣ ଯୁଦ୍ଧ କରନ୍ତୁ ନହେଲେ ଅସ୍ତ୍ର ଛାଡ଼ି ଦିଅନ୍ତୁ। ଭୀଷ୍ମଦେବ ଜାଣିଦେଲେ ଏତେ କୂଟନୀତିରେ ବଚନ କହୁଛି। ଭୀଷ୍ମଦେବ କହିଲେ, ଆଚ୍ଛା ଦୁର୍ଯ୍ୟୋଧନ, ତୁମର ଏତେ ବଳ ତୁମେ ଏକାକୀ ଜୟ କରିନବ, କିନ୍ତୁ ତୁମକୁ ଯେତେବେଳେ ଗନ୍ଧର୍ବମାନେ ବାନ୍ଧି ନେଇଥିଲେ, ଅନାଥ ଭଳି ତୁମେ ବନ୍ଧା ହୋଇ ପଡ଼ିଥିଲେ, ତୁମକୁ କିଏ ଉଦ୍ଧାର କରିଥିଲେ? ସେଇ ଅର୍ଜୁନ, ତୁମେ ମୋତେ କିଭଳି କହୁଛ ମୁଁ ଅର୍ଜୁନକୁ ଜୟ କରିବି, ଯାହାଙ୍କର ସଖା ସ୍ୱୟଂ କୃଷ୍ଣ, ଆଉ ତୁମର ସଖା ତ ଲୁଚିକି ପଳେଇ ଆସିଲେ ଗନ୍ଧର୍ବଙ୍କ ନିକଟରୁ, କୁହ ଅର୍ଜୁନ ମୋ ଭଳିଆ ଲୋକ କିଭଳି ଜୟ କରିବ? ଆଉ ବିରାଟ ରାଜାର, ବିରାଟଙ୍କ ସହିତ ଯୁଦ୍ଧ ହେଇଥିଲା ବିରାଟ ରାଜ୍ୟରେ, ସେତେବେଳେ ମୁଁ ଭୀଷ୍ମଦେବ, ଏଇ ଦ୍ରୋଣାଚାର୍ଯ୍ୟ, ଏଇ କୃପାଚାର୍ଯ୍ୟ, ଆଉ ତୁମ କଥା ଛାଡ଼, ଆମକୁ ଏକାକୀ ଅର୍ଜୁନ ପରାଜୟ କରି ବସ୍ତ୍ର ନେଇଯାଇଥିଲେ, ତୁମେ କୁହ ଦୁର୍ଯ୍ୟୋଧନ ମୁଁ କିଭଳି ଏକାକୀ ମୁଁ ଜୟ କରିବି ଅର୍ଜୁନଙ୍କୁ ବର୍ତ୍ତମାନ? ଆଉ ତୃତୀୟ ଗୋଟିଏ ପ୍ରମାଣ ଦେଉଛନ୍ତି, ହଁ ମୁଁ କଣ ଏତେ ଶକ୍ତିମାନ ଇନ୍ଦ୍ରଙ୍କ ଠାରୁ, ଯେ ଇନ୍ଦ୍ରଙ୍କୁ ପରାସ୍ତ କରି ଖାଣ୍ଡବ ଦହନ କରିଥିଲେ, ସେ ଅର୍ଜୁନକୁ ମୁଁ କିଭଳି ଜୟ କରିବି? ନା, ମୁଁ ଜୟ କରିଦିଅନ୍ତି, ତୁମର ସେ ଶକ୍ତି ନାହିଁ, ମୋର ସେ ଶକ୍ତି ଅଛି, କିନ୍ତୁ ସବୁଠୁ ବଡ଼ ପ୍ରତିବନ୍ଧକ ମନେ ରଖ ଅର୍ଜୁନଙ୍କୁ ଜୟ କରିବା ପାଇଁ, କାରଣ ଅର୍ଜୁନଙ୍କ ପାଇଁ ଗୋଟିଏ ସ୍ପେଶାଲ ପ୍ରୋଟେକ୍ସନ୍ ଅଛି। ଅର୍ଜୁନ ଫାୟାର ପ୍ରୁଫ୍ ଡ୍ରେସ୍ ପିନ୍ଧିକି ଆସିଛି, ତା ଦେହରେ ଆଉ ଅଗ୍ନି ଲାଗିପାରିବନି। ସେ ଫାୟାର ପ୍ରୁଫ୍ ଡ୍ରେସ୍ ପିନ୍ଧିକି ଯଦି ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଠିଆ ହେଇଛି, ଦୁର୍ଯ୍ୟୋଧନ ତୁମେ ଯେତେ ଫାୟାର ମାରିଲେ ବି ଅର୍ଜୁନ ବର୍ତ୍ତମାନ ସେଫ୍। ସେ ଫାୟାରଟା କିଏସ୍, ଏ ଫାୟାର ପ୍ରୁଫ୍ ଡ୍ରେସ୍ କିଏସ୍ ବର୍ତ୍ତମାନ କହୁଛନ୍ତି? କହି ସତ୍ତରଣ ଯେ ତୁ ପାଣ୍ଡମ ରସଭମ୍ ତଦା, ଯସ୍ୟ ଗୁପ୍ତା ଜଗତ ଗୁପ୍ତା ଶଙ୍ଖ ଚକ୍ର ଗଦାଧର, ଯସ୍ୟ ଗୁପ୍ତା ଜଗତ ଗୁପ୍ତା ଶଙ୍ଖ ଚକ୍ର ଗଦାଧର। ଭୀଷ୍ମଦେବ କହୁଛନ୍ତି, ଦୁର୍ଯ୍ୟୋଧନ ତୁମେ ଭାବନା ଅର୍ଜୁନକୁ ତୁମେ ଜୟ କରିବ, ତୁମ ଶକ୍ତି, ତୁମେ ତ ହାରି ଯାଇଛ ନିଜେ, ତୁମକୁ ବାନ୍ଧିକି ରଖିଥିଲେ ସେଇ ଅର୍ଜୁନ ତୁମକୁ ଉଦ୍ଧାର କରିକି ଆଣିଥିଲେ, ଆଉ ମୋ ଭଳିଆ ଯୋଦ୍ଧା ବି ମୁଁ ଜୟ କରିପାରିଥାନ୍ତି, କିନ୍ତୁ ଯସ୍ୟ ଗୁପ୍ତା ଜଗତ ଗୁପ୍ତା ଶଙ୍ଖ ଚକ୍ର ଗଦାଧର। ଅର୍ଜୁନ ବର୍ତ୍ତମାନ ଫାୟାର ପ୍ରୁଫ୍ ଡ୍ରେସ୍ ପିନ୍ଧିଛି, ଶଙ୍ଖ ଚକ୍ର ଗଦାଧରି, ଯିଏ ଜଗତର ଗୁପ୍ତା, ଯିଏ ଜଗତର ରକ୍ଷକ, ସିଏ ବର୍ତ୍ତମାନ ଅର୍ଜୁନଙ୍କୁ ସୁରକ୍ଷା ଦେଉଛନ୍ତି, ତେଣୁ ତାଙ୍କୁ ଜୟ କରିବା ଦରକାର ନାହିଁ। କିନ୍ତୁ ଭୀଷ୍ମଦେବ ରାଜନୀତି, ରାଜନୀତିଜ୍ଞ, ଦୁର୍ଯ୍ୟୋଧନ କୂଟନୀତିଜ୍ଞ, ତେଣୁ ମନୋହରଟା ବୁଝି ନେଲା, ଆଚ୍ଛା ଆକୁ ତ ବର୍ତ୍ତମାନ ପ୍ଲିଜ୍ କରିବାକୁ ପଡ଼ିବ, ମୁଁ ଠିକ୍ ଅଛି ଦୁର୍ଯ୍ୟୋଧନ, ମୁଁ କାଲି ତୁମ ପାଇଁ ଗୋଟିଏ ନୂଆ ୱାର୍ଲ୍ଡ ରେକର୍ଡ କରିବି। ୱାର୍ଲ୍ଡ ରେକର୍ଡ ବାସ୍ତବିକ ଭୀଷ୍ମଦେବ ନିଜ ମୁଖରେ କହିଛନ୍ତି, ମୁଁ କହୁନି, ମୁଁ ତ ଇଂଲିଶରେ କହିଥିଲି, ଆପଣ ଟିକେ ଖରାପ ଲାଗୁଥିବ, ମୁଁ କାଲି ତୁମେ ଯା, ବହୁ ଯୁଦ୍ଧ କରି ଫେରିଛ, ତୁମେ ସ୍ୱୟଂ କର, କାଲି ନବମ ଦିନର ଯୁଦ୍ଧ ଆରମ୍ଭ, କାଲି ମୁଁ ମହାରଣ ଆରମ୍ଭ କରିବି, ଏବଂ ଏଇ ଦିନ ହିଁ ଆଜି ସେଇ ଦିନ, ଆଉ ସେଇଦିନ ଯୁଦ୍ଧ ଆରମ୍ଭ କରିଛନ୍ତି ଭୀଷ୍ମଦେବ, ଆଉ ଅର୍ଜୁନ ଯାଇ ଭେଟିଛନ୍ତି, ଆଉ ଭଗବାନ ସାରଥି କାର୍ଯ୍ୟ କରୁଛନ୍ତି, ଆଉ ଭୀଷ୍ମଦେବ ବାଣରେ ବର୍ଷା କରିଦେଇଛନ୍ତି, ଅର୍ଜୁନଙ୍କ ରଥ ଦେଖାଯାଉନି, ଆଉ ଏତେ ସୁନ୍ଦର ଭାବରେ ଭଗବାନ ସେଦିନ ରଥ ଚଳେଇଛନ୍ତି, କାଳେ ଭୀଷ୍ମଦେବଙ୍କ କବଳରୁ ରକ୍ଷା କରିବା ପାଇଁ ଏତେ ଆବେଗର ଭାବରେ ରଥ ଚଳେଇଛନ୍ତି, ସେହି ସମୟରେ ଦୃଶ୍ୟ ବର୍ତ୍ତମାନ ଭୀଷ୍ମଦେବ କହୁଛନ୍ତି, ମୁଁ ଯେଉଁ ସମୟରେ ଅର୍ଜୁନଙ୍କୁ କେବଳ ଲକ୍ଷ୍ୟ କରି ବାଣ ମାରୁଥିଲି, ଆଉ ଯେଉଁ ପ୍ରଭୁ ଅର୍ଜୁନଙ୍କୁ ସୁରକ୍ଷା ଦେବା ପାଇଁ ଅଶ୍ୱମାନଙ୍କୁ ଏଭଳି ଭାବରେ ଚାଳନ କରୁଥିଲେ, ବିଲକୁଲ ଶରୀରର କିଛି ଶରୀର ଅଙ୍ଗ ସବୁ ଦୋହାୟମାନ ହଉଥିଲା, ଏବଂ କେଶ ସବୁ ଇତସ୍ତତ ହଉଥିଲା, ଏ ଆବେଗପୂର୍ଣ୍ଣ ଦୃଶ୍ୟ, ଏ ନବଦିନର ଦୃଶ୍ୟ। କିନ୍ତୁ ଭୀଷ୍ମଦେବ ଯେତେବେଳେ ଆସିଛନ୍ତି ରଣକ୍ଷେତ୍ରକୁ, ସେ କହୁଛନ୍ତି, ଦୁର୍ଯ୍ୟୋଧନ ତୁମେ ଫେରିଯାଅ, ସୁଖ ସୁପି ଗାନ୍ଧାରେ ସ୍ୱପି କର୍ତ୍ତା ମହାରଣମ, ହେ ଗାନ୍ଧାରେ ତୁମେ ଯାଅ, ସୁଖରେ ଶୟନ କର, କାଲି ପ୍ରାତଃ ମୁହୂର୍ତ୍ତରେ ମୁଁ ମହାରଣ ଆରମ୍ଭ କରିବି। ଆଉ ଜଙ୍ଗଜନା କଥା ଇଚ୍ଛନ୍ତି ଯାବତ୍ ତାସ୍ୟସି ମେଦିନୀ, ଏ ମେଦିନୀ ଯେ ପର୍ଯ୍ୟନ୍ତ ଧରା ଥିବ ସେ ପର୍ଯ୍ୟନ୍ତ ଲୋକମାନେ ସେ ଯୁଦ୍ଧକୁ ସ୍ମରଣ କରିବେ। ଚାଲିଲେ ନବମ ଦିନ ପ୍ରାତଃ ମୁହୂର୍ତ୍ତରେ ଭୀଷ୍ମଦେବ ଆରମ୍ଭ କଲେ ଏବଂ 14,000 ମହାରଥୀଙ୍କୁ ଗୋଟିଏ ଦିନରେ ମାରିଦେଇଛନ୍ତି। ତାପରେ ଅର୍ଜୁନ ଯାଇ ଭେଟିଛନ୍ତି। 14,000 ମହାରଥୀ ସବ ଶୋଇଛନ୍ତି। ରକ୍ତ ନଦୀର ବର୍ଣ୍ଣନା ଆପଣ ଶୁଣିବେ ଆପଣଙ୍କ ଦେହ ରୋମାଞ୍ଚିତ ହବ। ଆଉ ଭୀଷ୍ମଦେବ ଯେତେବେଳେ କୁରୁକ୍ଷେତ୍ର ରଣଭୂମିରେ ଓହ୍ଲାଇଛନ୍ତି ନବମ ଦିନରେ ସବୁ ଅପସଂକୁ ଦେଖାଯାଉଛି। ମଳମୂତ୍ର ବର୍ଷା ହେଉଛି, ରକ୍ତ ବର୍ଷା ହେଉଛି, ଅସ୍ଥି ବର୍ଷା ହେଉଛି। ଆଉ ଭୀଷ୍ମଦେବ ଜାଣିଦେଲେଣି ଆଜି ନିଶ୍ଚିତ ଭାବରେ, କାରଣ ଶପଥ କରିଛନ୍ତି ମୁଁ ମହାରଣ କରିବି, ମେଦିନୀୟ ଥିବା ପର୍ଯ୍ୟନ୍ତ ବ୍ୟକ୍ତିମାନେ ସ୍ମରଣ କରିବେ। 14,000 ମହାରଥୀଙ୍କୁ ଧରାଶାୟୀ କରିଦେଲେ। ଭଗବାନ ଦେଖିଲେ ଆରେ ବାବା, ଆକୁ ଯଦି ବର୍ତ୍ତମାନ ମୁଁ ରୋଧ ନ କରିବି, ଯେମିତି ମତ ହସ୍ତି କଦଳୀ ବଣ ଭିତରେ ପଶିଛି, ତାକୁ ଯଦି ନିଆଁ ହୁଳା ନ ଦେଖାଯିବ କଦଳୀ ବଣ ପୋଡ଼ିଯିବ। ଏ ମତ ହସ୍ତି ବର୍ତ୍ତମାନ କଦଳୀ ବଣରେ ପଶିଛି, ହଁ ମୁଁ ହେରି ଅଗ୍ନି, ମୋତେ ଯାଇ ବର୍ତ୍ତମାନ ସୁରକ୍ଷା ଦେବାକୁ ପଡ଼ିବ। ଭଗବାନ ଅର୍ଜୁନର ରଥକୁ ସିଧା ଚାଲିଲେ। ଯୁଧିଷ୍ଠିର ବର୍ତ୍ତମାନ ଯାଉଥିଲେ ଯୁଦ୍ଧ କରିବା ପାଇଁ, ଯେତେବେଳେ ଅର୍ଜୁନଙ୍କ ରଥ ଆସିଲା ଭୀଷ୍ମ ସମ୍ମୁଖକୁ, ଯୁଧିଷ୍ଠିର ଫେରିକି ପଳେଇ ଆସିଲେ। ଆଉ ସେହି ସମୟରେ ଭୀଷ୍ମଦେବ ସିଧା ଅର୍ଜୁନକୁ ବାଣ ମାରୁଛନ୍ତି ଅନିଚ୍ଛା ସତ୍ତ୍ୱେ, କେବଳ ମାନେ ଶପଥ ପୂରଣ କରିବା ପାଇଁ। ସେହି ସମୟରେ ଭଗବାନ ଆବେଗପୂର୍ଣ୍ଣ ଭାବରେ ଯୁଦ୍ଧ କରୁଛନ୍ତି। ସେହି ଦୃଶ୍ୟଟାକୁ ଭୀଷ୍ମଦେବ ବର୍ତ୍ତମାନ କହୁଛନ୍ତି, ଇତସ୍ତତ ଚଳନ୍ତ କଚଇବ ଆବେଗ ସୂଚକମ୍। ଏଠି କହୁଛନ୍ତି ନା, ଯୁଧି ତୁରଗରଜ ବିଧୁମ୍ର ବିଶ୍ୱକ କଚ ଲୁଳିତ ସମବାର୍ଯ୍ୟ ଅଳଙ୍କୃତାସ୍ତେ। କେଶଟା କ'ଣ ହେଇଛି ନା, ଇତସ୍ତତ ହେଇଛି। ଆଚ୍ଛା, ମୁଖମଣ୍ଡଳ କିଭଳି ହେଇଛି ନା, କେଶ ଇତସ୍ତତ, ଇତସ୍ତତ କେଶ ଉପରେ ଏସବୁ ଅଶ୍ୱ ରଜ ପଡ଼ିଛି, ଆଉ ମୁଖରୁ କ'ଣ ହେଉଛି ନା, ଝାଳ ବିନ୍ଦୁ ବିନ୍ଦୁ ପଡ଼ିଛି, ଝାଳ ବିନ୍ଦୁ ବିନ୍ଦୁ ବୋହୁଛି। ଆପଣ ଦେଖିଛନ୍ତି, ମୁଁ ଚିନ୍ତା କରୁଥିଲି, ବର୍ଷା କାଲି, ବର୍ଷା କାଲି ତ ବେଶୀ ଜୋର ବର୍ଷା ହେଇଯାଇଛି, ପୁରା ଧୂଳି ଦିନ ହେଇଥିବ, ହଠାତ୍ ଝିପ୍ ଝିପ୍ ବର୍ଷା ଆସିବ, ଝିପ୍ ଝିପ୍ ବର୍ଷା ଯଦି ଧୂଳି ଉପରେ ପଡ଼ିଯାଏ, ଦେଖିଛନ୍ତି ଧୂଳିର ଦୃଶ୍ୟଟା କିଭଳି ହୁଏ, ଧୂଳି କରରେ ଠିକ୍ ମାର୍କ କରି ଦେଖିବେ, ଗୋଟେ ଟୋପା ମାନେ ଝିପିରି ଝିପିରି ବର୍ଷା ପଡ଼ିଥିବ, ଧୂଳିର ଗୋଟେ ମଝିରେ କଣା ହେଇଥିବ, ଆଉ ତା ଚାରିକରରେ ସୁନ୍ଦର ସୁନ୍ଦର ଆର୍ଟ କଲା ଭଳି ଯେମିତି ଚିତା କରନ୍ତି ସେଭଳି ହେଇଥିବ। ତେଣୁ ଭଗବାନଙ୍କର ମୁଖ ତମର ବର୍ଣ୍ଣ ରୂପ, କେଶ କଳା, ତାପରେ ଧୂଳି ପଡ଼ିଛି, ଆଉ ମୁଖରେ ଝାଳ ବହି ବହି ଯାଉଛି, ଝାଳ ଧୂଳି ପଡ଼ିଛି, ତା ଦେହରେ ଝାଳ ବହିଛି। ତେଣୁ ଦୃଶ୍ୟଟା ଚିନ୍ତା କରନ୍ତି, ଭୀଷ୍ମଦେବ କି ଥାର୍ଡ କ୍ଲାସ୍ ଡିଜିଟାଲ କ୍ୟାମେରା କହୁନାହାନ୍ତି, ଟିକେ ମେକଅପ୍ ନନେଲେ ଆପଣଙ୍କର ବ୍ରଣ ଆପଣଙ୍କର ମୁହଁର କଳା ବି ଟାଣି ନବ, କିନ୍ତୁ ଭୀଷ୍ମ ଭକ୍ତର ହୃଦୟ କିଭଳି ଦେଖନ୍ତୁ, ସାଧବେ ହୃଦୟମୟମ ସାଧୁନା ହୃଦୟ ତୁହମ, ତୁ ତ ଭଗବାନଙ୍କ ହୃଦୟ ଭିତରେ ରହିଛନ୍ତି ନା, ଆଉ ଯିଏ ହୃଦୟରେ ଭିତର ରୂପଟାକୁ ଆଣିଛି ତାର ବାହ୍ୟ ରୂପ ତ ସବୁ ବିଲକୁଲ ସବୁ ରହିଛି ତା ଭିତରେ। ତେଣୁ ସେ କହୁଛନ୍ତି କଚ ଲୋଳିତ ସମ ବାର୍ଯ୍ୟ ଅଳଙ୍କୃତ ଆସ୍ତେ, ଇଏ ଅଳଙ୍କ ବିଲକୁଲ ଶୋଭାୟମାନ ହୋଇଛନ୍ତି। ଆଉ କ'ଣ ହୋଇଛନ୍ତି ନା, ପୁନଃ କିଂ ହୁଏ ସ୍ୱାମୀପାଦ କହୁଛନ୍ତି, ସେ ତ ବହୁତ ଟୀକା ଲେଖିଛନ୍ତି, ମୁଁ କହିବା ପାଇଁ ସମୟ ନାହିଁ, ମୁଁ ଏତିକି କହୁଛି। ସ୍ୱାମୀପାଦ କହିଛନ୍ତି ଯେ ବିକୀର୍ଣ୍ଣ ଶ୍ରମବାରୀ ସ୍ୱେଦବିନ୍ଦୁ ରୂପ ତେନ ଭକ୍ତ ବାତ୍ସଲ୍ୟ ଉଦ୍ୟତେ, ସେଥିରେ ଭକ୍ତ ପ୍ରତି ଆବେଗଟା ଦେଖେଇଲେ, କେଉଁଥିରେ, କେଶ ଯେଉଁଥିରେ ଇତସ୍ତତ ହେଇଛି ଏଥିରୁ ସୂଚନା ମିଳୁଛି, ଆଉ ଯେଉଁ ବିନ୍ଦୁ ଧାରାଧାର ବିନ୍ଦୁ ହେଉଛି ଏଥିରେ କ'ଣ ନା, ବିକୀର୍ଣ୍ଣ ଶ୍ରମବାରୀ ଶ୍ରମବାରୀ ସବୁ ଶ୍ୱେଦବିନ୍ଦୁ ରୂପ, ବିନ୍ଦୁ ବିନ୍ଦୁ ହୋଇ ଶ୍ୱେଦ ଲାଗିଛି, କାରଣ ଶ୍ୱେଦ ଯେତେ ବୋହିଛି କେତେ ବୋହି ଯାଇଛି, ଆଉ କେତେ କେତେ ନୂତନ ଭାବରେ ଜାତ ହେଇଛି, ତା ଦେହରେ ଧୂଳି ପଡ଼ିଛି, ତମାଳ ବର୍ଣ୍ଣ, ଏ ଦୃଶ୍ୟଟାକୁ ଭୀଷ୍ମଦେବ ବର୍ଣ୍ଣନା କରୁଛନ୍ତି। ଆଉ ଭକ୍ତ ବାତ୍ସଲ୍ୟରେ ଇଏ ସୂଚନା ଦେଉଛି, କାରଣ ଏଭଳିଆ ଯୁଦ୍ଧ କରୁଛନ୍ତି ନା, ଭୀଷ୍ମଦେବ ପୁରା ସରମାରି ଅର୍ଜୁନ ରଥ ଦେଖାଯାଉନି, ଭଗବାନ ପୁରା ନାଚି 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 ନାଚି, ଯେମିତି ବାଡ଼ି ଖେଳ ଦେଖିଛନ୍ତି ନା, ବାଡ଼ି ଖେଳ ଜଣେ ଆକୁ ବାଡ଼ିବା ପାଇଁ ଚାହୁଁଥିବ, ଆଉ ଜଣେ ଯେଭଳି ସୁରକ୍ଷା ଦିଏ, ତ ବାଡ଼ି ଖେଳ ତୁଳନା କରିବେ, ଆପଣ ଜଷ୍ଟ ଗୋଟେ ଆଇଡ଼ିଆ ନିଅନ୍ତୁ। ସେହିଭଳି ଭାବରେ ଅଶ୍ୱମାନଙ୍କୁ ଏତେ ସୁନ୍ଦର ଭାବରେ ଚଳାଉଛନ୍ତି, ପ୍ରଭୁ ମହାଭାରତରେ ବର୍ଣ୍ଣନା ଅଛି, ପ୍ରଭୁ ସେଦିନ ସବୁଠୁ ଅଧିକ ସୁନ୍ଦର ଭାବରେ ରଥ ଚଳାଇଛନ୍ତି, କିନ୍ତୁ ରଥ ଚଳାଇଲେ ସୁଦ୍ଧା ଭୀଷ୍ମଦେବ ଆଜି କ'ଣ କରିଛନ୍ତି ଜାଣିଛନ୍ତି, ସିଏ ଗୋଟିଏ ଅଦ୍ଭୁତ ରେକର୍ଡ ଭୀଷ୍ମଦେବ କଲେ, ଫାୟାର ପ୍ରୁଫ୍ ଡ୍ରେସ୍ ପିନ୍ଧିଥିବା ଅର୍ଜୁନଙ୍କୁ ଆଜି ସରବିଦ୍ଧ କଲେ, ଆଉ ଯିଏ ଡ୍ରେସ୍ ପିନ୍ଧିଲେ ଯେଉଁ ଫାୟାର ପ୍ରୁଫ୍ ଡ୍ରେସ୍, ସେ ନିଜେ ବି ସେ ଡ୍ରେସ୍ ସେ ଠିଆ ହେଇଛନ୍ତି, କୃଷ୍ଣ ତାଙ୍କୁ ବି ଆଜି ସରବିଦ୍ଧ କରିଛନ୍ତି। ଇଏ ଭକ୍ତର ମେଡ଼ିସିନ, ଅନଫେଲିଏବୁଲ ମେଡ଼ିସିନ, ଭକ୍ତ ଯେତେବେଳେ ଚାହିଁବ ଭଗବାନଙ୍କୁ ପ୍ରୀତିରେ ସବୁ ସେବା କରିବା ପାଇଁ, ଜଗତରେ ଯାହା କିଛି ପ୍ରତିବନ୍ଧକ ଯାହା କିଛି ଅଛି, ଭଗବାନ ଚାହିଁଲେ ବି ଠିଆ ହେଇପାରିବେ ନା, ପାରିବେ? ପ୍ରଭୁ ହିଁ ଚାହିଁବେ ମୁଁ ଆଜି ଏଇ ଜିନିଷଟା ମୁଁ ଚାହୁଁଛି ଭକ୍ତ ମୋର ନ କରୁ, ଭକ୍ତ ଇଚ୍ଛା କରିଛି ମାନେ ସେଟା ହବ। ସେ ଶପଥ କରିଦେଇଛନ୍ତି ନା, ନା କାଲି ମୁଁ ମହାରଣ ଆରମ୍ଭ କରିବି, ମେଦିନୀ ଥିଲା ପର୍ଯ୍ୟନ୍ତ ଲୋକମାନେ ଚିନ୍ତା କରିବେ ବାସ। ଆଉ ରଥ ଅଶ୍ୱ ଏଭଳିଆରେ ଚଳଉଛନ୍ତି କିନ୍ତୁ ସେ ସେଠୁ ସର ମାରିଛନ୍ତି। ଭୀଷ୍ମଦେବ ଅର୍ଜୁନକୁ ସର ମାରିବା ସମୟରେ ମାରୁଛନ୍ତି, ଅର୍ଜୁନ ତ ଯେତେବେଳେ ଭୀଷ୍ମଦେବକୁ ଚାହୁଁଛନ୍ତି ଆଉ ସର କ'ଣ ମାରିବି, ତାଙ୍କର ତ ସିନ୍ ବିଲକୁଲ ଅଲଗା। ସେ କେବେ ମାରୁଛନ୍ତି, ପ୍ରଥମେ ତ ତିନିଟା ଧନୁ ଦୁଇଟା ଧନୁକୁ ଭାଙ୍ଗି ଦେଇଛନ୍ତି, ପ୍ରଥମେ ଯେତେବେଳେ ଦୁଇଟା ଧନୁକୁ ଭାଙ୍ଗି ଦେଇଛନ୍ତି ଭୀଷ୍ମଦେବ, ସାଧୁ ସାଧୁ କୁନ୍ତି ପୁତ୍ର, ହେ କୁନ୍ତି ପୁତ୍ର ସାଧୁ ସାଧୁ ଆହ। କାରଣ ଭୀଷ୍ମଦେବ ଗୋଟିଏ, କାରଣ ତା ଅଭିମାନ ଥିଲା ରଣରେ, ଗୋଟିଏ ଧନୁ ଉଠିଲା ବେଳକୁ ଅର୍ଜୁନ ମାରିଦେଉଛନ୍ତି, ଧନୁ ଭାଙ୍ଗି ପଡ଼ୁଛି। ଭୀଷ୍ମଦେବ ଚାହୁଁଛନ୍ତି, ହସୁଛନ୍ତି, କୁହନ୍ତୁ ନା ବାପା ପୁଅ ଯଦି ଯୁଦ୍ଧ ଲାଗିବ ଯେତେ ଶପଥ କଲେ ବି ଆପଣ କିଭଳି ଯୁଦ୍ଧ କରିବେ। କିନ୍ତୁ ଅଦ୍ଭୁତ ହଉ, ଯେତେବେଳେ ଭୀଷ୍ମଦେବ ଚାହୁଁଛନ୍ତି ଯୁଦ୍ଧ କରିକି ଅର୍ଜୁନକୁ ହରାଇବା ପାଇଁ, ସେତେବେଳେ ଭୀଷ୍ମଦେବଙ୍କର ଅନ୍ତରରେ ଭାବନା ଟିକେ ଶୀତଳ ହେଇଯାଉଛି, ଆଉ ଅର୍ଜୁନ ଯେତେବେଳେ ଚାହୁଁଛନ୍ତି ଭୀଷ୍ମଦେବଙ୍କୁ ହରାଇବା ପାଇଁ, ସେତେବେଳେ ଅର୍ଜୁନଙ୍କର ଭାବଧାରା ଶୀତଳ ହେଇଯାଉଛି। ତେଣୁ ଭଗବାନ କୃଷ୍ଣ ମଝିରେ ରହିଛନ୍ତି, କ'ଣ କରିବେ? କିନ୍ତୁ ବର୍ତ୍ତମାନ ଭୀଷ୍ମଦେବ ସର ମାରିଛନ୍ତି, ଅର୍ଜୁନ ରଥକୁ ପୁରା ମାନେ ଆଚ୍ଛନ୍ନ କରିଦେଇଛନ୍ତି, କିନ୍ତୁ ଗୋଟିଏ ସର ମାରିଛନ୍ତି ଅର୍ଜୁନଙ୍କୁ, ତାଙ୍କ ମସ୍ତକ ପ୍ରହାର କରିଛନ୍ତି। ଏ ମସ୍ତକ ପ୍ରହାର କରିବା ପୂର୍ବର ଅବସ୍ଥା, ମସ୍ତକ କିଭଳି ପ୍ରହାର କଲେ ଏଟା ପର ଶୋକରେ ଆସିବ, କିନ୍ତୁ ଏଇ ଅବସ୍ଥାରେ କ'ଣ ହେଇଛି ନା, ଭଗବାନଙ୍କୁ ରକ୍ତ ମାନେ କବଚକୁ ସବୁ ଭାଙ୍ଗି ସାରିଲେଣି, ଅର୍ଜୁନଙ୍କୁ ପୁରା ସରବିଦ୍ଧ କରିଦେଇଛନ୍ତି। ଦି ଜଣ କିଭଳି ସହାୟମାନ ପାଉଛନ୍ତି ମହାଭାରତରେ ବର୍ଣ୍ଣନା ଅଛି, ଯେ ସୁଭା ସୁଶୋଭାତେ ନରବାଘ୍ର ତେ ଭୀଷ୍ମ ସରବୀକ୍ଷିତ ଗୋ ବୃଷ ବିବ ସରବ୍ଧ ବିଷଣ ଉଲ୍ଲିଖିତ ଅଙ୍କିତ। ମାନେ ଦୁଇଟା ଷଣ୍ଢ ସିଂହରେ ଲଢ଼େଇ ଲାଗିଥିବେ, ଷଣ୍ଢ ସିଂହରେ ଲଢ଼େଇ ଲାଗିଥିବେ ମାନେ କ'ଣ ହେଇଥିବ, ମାନେ ଆପଣ ଗାଁ ଗହଳିରେ ଜାଣନ୍ତିନି, ଷଣ୍ଢ ଆଗେ ଲଢ଼େଇ କରିବାକୁ ଆସିଲା ଷଣ୍ଢ ସହିତ, କେବେ ଖାଲି ଆଗେ ସିଂହ ଆସିବନି, ଆଗେ ଦେଖିବେ ମାଟିକି ତାଡ଼ିକି ଆସିବ, ଦେଖିବେ ଏଟା ଲକ୍ଷଣ, ମାଟିକି ତାଡ଼ିକି ଆଗେ କିଛି ଲଗେଇକି, ମାନେ ଏଟା ମୋର ଅଣ ମୁଁ ଦେଖ ସେ ଦେଖାଏ ଦେଖ ମୋର କେତେ ବଡ଼ ଅଛି, ମୋ ସିଂହର ଅଣଟା ଦେଖ, ସେଥିପାଇଁ ମାଟିକି ଆଗେ ତାଡ଼ିକି ଆସେ, ମାନେ ସେଟା ଗୋଟେ ତାର ଶୋଭା ଅଳଙ୍କା। ହଁ ମାଟିକି ତାଡ଼ିକି ଆସି ସେଥିରେ ଦୁଇଟି ସଣ୍ଢ ଲଢ଼େଇ ଲାଗିବ, ତାପରେ କ'ଣ ହବ ନା ସିଂହ ଭାଙ୍ଗିବ, ସିଂହ ଭାଙ୍ଗିଲେ ରକ୍ତ ଝରଝର ହେଇ ବୋହିବ, ତେଣୁ ଦୁଇଟା ଷଣ୍ଢ ଲଢ଼େଇ ଲାଗି ସାରିଲା ପରେ ମାଟି ଲାଗିଥିବ, ସିଂହରୁ ରକ୍ତ ବାହାରିଥିବ, ଦୁଇ ଜଣ ଯେଭଳି କ୍ରୋଧ ଭାବରେ ଶୋଭା ପାଆନ୍ତି, ବର୍ତ୍ତମାନ ଭୀଷ୍ମଦେବ ଗୋଟେ ଭାବରେ ସେଇଭଳି ଶୋଭା ପାଉଛନ୍ତି, ଏ ଅର୍ଜୁନ ଆଉ ଭୀଷ୍ମଦେବ ସର ମାରିଛନ୍ତି, ଅର୍ଜୁନ ଆଉ ଭୀଷ୍ମ ଦୁଇଟା କ୍ରୋଧିତ ଷଣ୍ଢ ପରସ୍ପର ଲଢ଼େଇ ଲାଗିସାରିଲା ପରେ ଯେଭଳି ଅବସ୍ଥା, ସେଭଳି ଦୁଇ ଜଣ ସହ ସହ ହେଉଛନ୍ତି, ଆଉ କ୍ରୋଧିତ ବୃଷ ଭଳି ସହାୟମାନ ହେଉଛନ୍ତି ଏହି ଅବସ୍ଥା ଦୃଶ୍ୟ। ସେଥିପାଇଁ ସେ କହୁଛନ୍ତି ସମ କଚ ଲୁଳିତ ସମବାର ଜଳଙ୍କୃତ ଆସ୍ତି ମମ ନିଶ୍ଚିତ ଶରୀ ବି ବିଦ୍ୟମାନ, ମୋ ସ୍ୱର ଦ୍ୱାରା ତାଙ୍କ ଶରୀର, ପ୍ରଭୁ ଯେଉଁ ଏ ଭୀଷ୍ମଦେବ ଯେଉଁ ସ୍ୱର ମାରିଛନ୍ତି ସେଗୁଡ଼ିକ ଭଗବାନଙ୍କ ଶରୀରରେ ପ୍ରବେଶ କରି ସେ କହୁଛନ୍ତି ଏଇ ଯୁଦ୍ଧ କ୍ଷେତ୍ରରେ ପ୍ରଭୁଙ୍କ ରୂପ ଏହା ଥିଲା, ଆଉ ମୋ ସ୍ୱର ଯାହାଙ୍କର କବଚକୁ ଭେଦ କରି ଶରୀରରେ ପ୍ରବେଶ କରିଥିଲା, ସେଇ ପ୍ରଭୁ ସେଇ ପାର୍ଥ ସାରଥି ମୋର ଗତି ହୁଅନ୍ତୁ। ଆଉ ଭଗବାନଙ୍କ ସ୍ୱର ତ ଚିନ୍ମୟ ଶରୀର, କବଚ ଭାଙ୍ଗି କ'ଣ ପ୍ରକୃତରେ ଶରୀରରେ ପ୍ରବେଶ କରିଥିଲା, ଏହା ଉପରେ ବହୁତ ସୁନ୍ଦର ସିଦ୍ଧାନ୍ତ ପ୍ରଭୁପାଦ ଦେଇଛନ୍ତି। ଚକ୍ରତିପାଦଙ୍କର ଟୀକାକୁ ପ୍ରଭୁପାଦ ସିଧା ଥୋଇ ଦେଇଛନ୍ତି, ପୁରା ବିଲ୍ ଉତ୍ତାରି ଦେଇଛନ୍ତି। ପ୍ରଭୁପାଦଙ୍କର ସବୁଠୁ ବଡ଼ କ୍ରେଡିଟ୍, ମହାଜନ ଜୟ କହେ ତାଇ ସତ୍ୟ ମାନି ମହାଜନ ଜନ ଗତ ସପନ୍ଥା, ଏହି ପ୍ରଭୁପାଦଙ୍କର ସବୁ। ପ୍ରଭୁପାଦ ଆଜି ଏତେ ବଡ଼ ସୋସାଇଟି କରିଛନ୍ତି, କେବଳ ଗୋଟିଏ ଜିନିଷକୁ ତାଙ୍କ ଜୀବନରେ ଡେଲିଭରେଟ୍ କରିନାହାନ୍ତି, କିନ୍ତୁ ଆମେ ଆଜି ଲକ୍ଷ ଲକ୍ଷ ଭକ୍ତ ଅଛେ ପ୍ରଭୁପାଦଙ୍କର ମୁଡ୍ ମିଶନକୁ କ୍ୟାରି କରିପାରୁନେ। ଏହାର ଯଦି କାରଣ ଖୋଜି ବାହାର କରାଯାଏ, ତା କାରଣର ଉତ୍ତର କେବଳ ଗୋଟିଏ ଦିଆଯିବ, ଆମେ ଆମର ଗୁରୁଙ୍କର ପ୍ରଭୁପାଦଙ୍କର ଆଦେଶକୁ ଆଜ୍ ଇଟ୍ ଇଜ୍ ଫଲୋ କରିପାରୁନେ, ଏହି ଏକମାତ୍ର ଉତ୍ତର। ଜଣେ 70 ବର୍ଷର ବୃଦ୍ଧ ବିଶ୍ୱର ମୁଖକୁ ବନ୍ଦ କରି ରଖିଥିଲେ, ବିଶ୍ୱରେ ଏଭଳି କେହି ନାହାନ୍ତି ଜଣେ ପ୍ରଭୁପାଦଙ୍କୁ ପ୍ରଶ୍ନ, ମୁଁ ତ ସବୁବେଳେ ପ୍ରଭୁପାଦଙ୍କୁ କୁହେ କୃଷ୍ଣ ତାଙ୍କର ଫାଷ୍ଟ ମ୍ୟାକ୍ ଆପଲ କମ୍ପ୍ୟୁଟର ତିଆରି କରିଛନ୍ତି, କିଏ ଜାଣିଛନ୍ତି? ପ୍ରଭୁପାଦ, ପ୍ରଭୁପାଦ ହେଉଛନ୍ତି କୃଷ୍ଣଙ୍କର କମ୍ପ୍ୟୁଟର। ଯେଭଳି ଆପଣ ଆପଣଙ୍କ କମ୍ପ୍ୟୁଟର ଲ୍ୟାପଟପ୍ ରଖିଦେଲା ପରେ ଭାବନ୍ତି ଆରେ ମୋ ପାଖରେ ସବୁ ରହିଲା, ମୁଁ ସୁଇଚ୍ ମାରିକି ଦେଖିବି, କୃଷ୍ଣଙ୍କର ଏଇ କମ୍ପ୍ୟୁଟର ସେଇଠିକି ଆସିଥିଲି, ବିଶ୍ୱର ସମସ୍ତଙ୍କ ମୁଖକୁ ବନ୍ଦ କରି ରଖିଥିଲେ। ଆମେ ଲକ୍ଷ ଲକ୍ଷ ଭକ୍ତ କାହିଁକି ପ୍ରଚାର କରିପାରୁ, ଆମେ ଆଜି ଟିଚ୍ ପାଳନ କରୁ, ଆଠି ପ୍ରବୋଧନର ସବୁଠୁ ବଡ଼ ଜିନିଷ ଦେଖନ୍ତୁ ଭାବାର୍ଥରେ ତନ୍ନ ତନ୍ନ କରି ଆପଣ ପଢ଼ିବେ ଆଚାର୍ଯ୍ୟମାନଙ୍କର କଥାକୁ ପୁରା ଥୋଇ ଦେଇଛନ୍ତି ଆଣି ଯାହା ତା ଆଚ୍ଛା ଭୀଷ୍ମଦେବ ଯେତେବେଳେ ଯୁଦ୍ଧ କରୁଛନ୍ତି ଏଥିରେ କେମିତି ସେ ଉପଭୋଗ କରୁଛନ୍ତି ଯେ ପ୍ରଭୁଙ୍କର ଶରୀର ଛିନ୍ନ ଭିନ୍ନ ହେଇଯାଇଛି କବଚ ଭାଙ୍ଗିଯାଇଛି କ୍ଷତ ହେଇଯାଇଛି ପ୍ରଭୁବାଦ ଲେଖୁଛନ୍ତି ଭଗବାନଙ୍କର ଶରୀରରେ ହେଉଛି ବଡ଼ିଟା ହେଉଛି ଟ୍ରାନ୍ସପ୍ଲାଣ୍ଟାଲ ବଡ଼ି ଦିବ୍ୟ ଶରୀର ଆଉ ଦିବ୍ୟ ଶରୀରରେ ଯେଉଁ କ୍ଷତଟା ହେଇଛି ସେଟା ମଧ୍ୟ ଦିବ୍ୟ ଦିବ୍ୟରେ ଆଉ କିଛି ତ ଭୌତିକତା ଆସିପାରିବନି ନା ଯୁକ୍ତି ପ୍ରଭୁବାଦ ଦେଉଛନ୍ତି ଆତ୍ମାର ଗୋଟେ ଶୋକ ପ୍ରଭାତ କହିନାହାନ୍ତି ନ ଶୋଷୟତି ମାରୁତ ତାରମ୍ଭଟା ନୈନାଙ୍ଗ ଛନ୍ଦନ୍ତି ଶସ୍ତ୍ରାଣୀ ନୈନାଙ୍ଗ ଦହତି ପାବକ ନ ଚୟନ କଲେ ଯଦି ଆପଣ ନ ଶୋଷୟତି ମାରୁତ ଯଦି ଆତ୍ମାର ଏଇଟା ଧର୍ମ ଭଗବାନ ତ ସ୍ୱୟଂ ପରମାତ୍ମା ତେଣୁ ତାଙ୍କର ଶରୀର ତ କୌଣସି ଶାରୀରିକ ଧର୍ମ ନାହିଁ ତେଣୁ ଦିବ୍ୟ ଶରୀରରେ କୌଣସି ଭୌତିକତା ନାହିଁ ତେଣୁ ଏଇ ଯେଉଁ ୱାଉଣ୍ଡ ମାନେ ଏଇ ଯେଉଁ କ୍ଷତସ୍ଥାନଟା ହେଇଥିଲା ଭଗବାନ ଭୀଷ୍ମଦେବଙ୍କର ପ୍ରୀତି ବିଧାନ ପାଇଁ ଏଇଟା ସୃଷ୍ଟି କରି ଦେଖ ଭୀଷ୍ମଦେବ ତୁ ମୋତେ ସ୍ୱର ମାରିଦେ ଦେଖ ମୋ ଶରୀରର କେତେ କ୍ଷତ ବିକ୍ଷତ ହେଇଛି ଆଚ୍ଛା ଏତେ ଭୀଷ୍ମଦେବ କ'ଣ ଆନନ୍ଦିତ ହଉଥିବେ ନା ଆନନ୍ଦିତ ହଉଥିବେ ସିଏ ଜାଣନ୍ତି ଦିବ୍ୟ ନିକଟରେ କୌଣସି ଭୌତିକତା ନାହିଁ ତେଣୁ ଦିବ୍ୟ କ୍ଷତଟା ବି ମଧ୍ୟ ଦିବ୍ୟ ଆନନ୍ଦ ପ୍ରମାଣ ଚକ୍ରଜୀବାଦନ ଟୀକାକୁ ପ୍ରଭୁପାଦ ଲେଖିଛନ୍ତି ନିଶିତେଇ ତୀକ୍ଷ୍ଣେଇ ବିବିଦ୍ୟମାନ ତ୍ୱଚ ଇତି କନ୍ଦର୍ପ ରସାବିଷ୍ଟ ପୁଂସ ମାନେ ଭୀଷ୍ମଦେବ ଯିଏକି ପ୍ରଶ୍ନ କରେ ଭୀଷ୍ମଦେବ ତୁମେ ପ୍ରଭୁଙ୍କୁ ମାରିଲ ଥର ମାରିଲ ପ୍ରଭୁଙ୍କ ଶରୀରର କ୍ଷତି ହେଲା କ୍ଷତ ହେଲା ଏଥିରେ ମୋ ପ୍ରଭୁ ଆନନ୍ଦିତ ହେଇଥିବେ ଭୀଷ୍ମଦେବ ଆଜି ଶେଷ ସମୟରେ କହୁଛନ୍ତି ପ୍ରଭୁ ମୋ ବହୁତ ଆନନ୍ଦିତ ହେଇଥିଲେ ନା କେମିତି ଆନନ୍ଦିତ ହେଲେ ନା ମୁଁ ଯେଉଁ କେମିତି ନା ନିଶ୍ଚିତ ତୀକ୍ଷ୍ଣ ସ୍ୱରେ ଭୀଷ୍ମଦେବ ପୁଣି ଏମିତି କହୁଛନ୍ତି ମୁଁ ଯେଉଁ ସ୍ୱର ମାରିଥିଲି ସାଧାରଣ ସ୍ୱର ମାରିନଥିଲି ସ୍ପେଶାଲ ତୀକ୍ଷ୍ଣ ସ୍ୱର ବାହାର କରିକି ମାରିଥିଲି କୃଷ୍ଣ ନିଶ୍ଚିତ ତୀକ୍ଷ୍ଣ ସ୍ୱରେ ବିବିଧ୍ୟମାନ ଭିତ କରିଥିଲା ତ୍ୱଚ କେଉଁଠି ଶରୀରକୁ ତ୍ୱଚାକୁ ତାର କଷ୍ଟ ହେଇଥିବ ନା ନା କଷ୍ଟ ହେଇନି କନ୍ଦର୍ପ ରସାବିଷ୍ଟ ପୁଂସ ଯେମିତି ଗୋଟିଏ କନ୍ଦର୍ପ ଦ୍ୱାରା ଆକ୍ରାନ୍ତ ପୁରୁଷ ଯେଭଳି ଗୋଟିଏ କାମାସକ୍ତ ପୁରୁଷର ଅବସ୍ଥା କ'ଣ ନା ପ୍ରଗଲ୍ଭ କାନ୍ତ ଦନ୍ତାଘାତେ ଯେ କାମରେ ଆକୃଷ୍ଟ ପୁରୁଷ ତା ନିକଟରେ ଗୋଟେ ନାରୀ ଆସି ତାକୁ ଉପଭୋଗ କରିବା ପାଇଁ ନା କାମୁଡ଼ି ତାର ଦେହ ହାତ ଛିଡ଼େଇ ଦିଏ ବି ତାକୁ ସୁଖ ଲାଗେ ମାନେ କାମାନ୍ଧ ନୈବ ପଶ୍ୟତି ନୈବ ପଶ୍ୟତି ଜନ୍ମାନ୍ଧ କାମାନ୍ଧ ସେ କାମର ଅନ୍ଧ ହେଇଛି ନା ସେ ଉପଭୋଗ ଚିନ୍ତାର ସେ ପ୍ରଲୋଭ ନାରୀ ଯଦି ତାକୁ କାମୁଡ଼ି ତାର ଶରୀର ଅଙ୍ଗକୁ କ୍ଷତ ବିକ୍ଷତ କରେ ଇଏ ଆନନ୍ଦ ଭୋଗ କରେ ତେଣୁ ଏ କାମରେ ଏତେ ଅନ୍ଧ ହେଇଯାଇଛି ଭୀଷ୍ମଦେବ ଆରେ ଇଏ ତ ଜଗତ କାମ ସେ ତ ହେଉଛି ପ୍ରେମ ଭୀଷ୍ମଦେବ କହୁଛନ୍ତି ମୁଁ ଯେଉଁ ତୀକ୍ଷ୍ଣ ସ୍ୱର ବାଛି ବାଛିକି ମାରିଥିଲି ପ୍ରଭୁ କନ୍ଦର୍ପ ରସାବିଷ୍ଟ ନଥିଲେ ପ୍ରଭୁ ତ ଯଦି ସ୍ୱୟଂ କନ୍ଦର୍ପକୁ ମହିନ କରିଥିଲେ ତେଣୁ ସେ ପ୍ରେମରେ ଏତେ ଆବିଷ୍ଟ ଥିଲେ ମୁଁ ଦନ୍ତରେ ଆଘାତ କରୁଥିଲି ମୁଁ ହେଉଛି ନାରୀ ପ୍ରଭୁ ହେଲେ କନ୍ଦର୍ପ ଆବିଷ୍ଟ ପ୍ରେମ କନ୍ଦର୍ପ ଆବିଷ୍ଟ ପୁଂସ ମୁଁ ତାଙ୍କୁ ଯେଉଁ ଆଘାତ କରିଥିଲି ସିଏ କ'ଣ କରୁଥିଲେ ନା ଆନନ୍ଦିତ ହେଉଥିଲେ ପ୍ରଭୁପାଦ ବିଲକୁଲ ସେ ଥୋଇ ଦେଇଛନ୍ତି କିନ୍ତୁ ପ୍ରଭୁପାଦ ୟାଠୁ ଗୋଟେ ସୁନ୍ଦର ଜିନିଷ ଲେଖିଛନ୍ତି କ'ଣ ଲେଖିଛନ୍ତି ମୋ ପ୍ରଭୁପାଦ ମୁଁ ବାହାରକୁ ପଡ଼ୁଛି ଆପଣ ମୋର କହିବାର ତାତ୍ପର୍ଯ୍ୟ ବରଂ ଆମେ ଭିକାରୀ ରାସ୍ତାରେ ବୁଲିବା ଆମ କର୍ମବଳରେ କିନ୍ତୁ ଜାଣିବା ଦରକାର ସାଧୁର କେତେ ବଡ଼ ମହାତ୍ମ୍ୟ ଜଗତରେ ଲୋକ ସାଧୁକୁ ଜାଣିପାରନ୍ତି ନା କିନ୍ତୁ ସାଧୁ ଯେ ଶାସ୍ତ୍ରକୁ ଛତ୍ରେ ଛତ୍ରେ ଅନୁଭବ କରି ନିଜ ଜୀବନରେ ଆଚରଣ କରି ଆସ୍ୱାଦନ କରି ଜଗତକୁ ପ୍ରଚାର କରିକି ତାର ଫଳ ସୃଷ୍ଟି କରିଦେଇଛନ୍ତି ଏଭଳି ସାଧୁ ଜଗତରେ ବିରଳ ଆସ୍ୱାଦକ ସାଧୁ ବହୁତ ଅଛନ୍ତି ଆଉ ପ୍ରଚାରକ ସାଧୁ ବହୁତ ଅଛନ୍ତି କିନ୍ତୁ ଆସ୍ୱାଦନ ଆଉ ପ୍ରଚାର କରିକି ବୃକ୍ଷ ଲଗେଇବା ଲୋକ ବହୁତ ଅଛନ୍ତି କିନ୍ତୁ ଫଳ ପାଇବା ଲୋକ ଜଗତରେ ବହୁତ କମ୍ କିନ୍ତୁ ପ୍ରଭୁପାଦ ବୃକ୍ଷ ଲଗେଇଲେ ଫଳ ବୃକ୍ଷ ବୃଦ୍ଧି କରେଇଲେ ବୃକ୍ଷର ଫଳ ଫଳିଲା ନିଜେ ମାଳି ହେଇକି ଦେଖିଲେ ଏଇଭଳି ସାଧୁ ଜଗତରେ ପ୍ରଭୁପାଦଙ୍କର ୱାର୍ଡ ମୁଁ କହୁଛି ଆପଣ ପ୍ରଭୁପାଦ କହୁଛନ୍ତି ଶ୍ରୀ ଭୀଷ୍ମଦେବ ଇଜ୍ ଏ ଗୁଡ୍ ଇଜ୍ ଏ ଗ୍ରେଟ୍ ଡିଭୋଟି ଅଫ୍ ଦି ଲର୍ଡ ଇନ୍ ଦି ରିଲେସନ୍ ଅଫ୍ ଦି ସର୍ଭିଟରସିପ୍ ଦସ୍ ହି ଇଜ୍ ଥ୍ରୋଇଂ ଦି ସାର୍ପ ଏରୋଜ୍ ପ୍ରଭୁପାଦ ଦେଖନ୍ତୁ ହି ଥ୍ରୋଇଂ ଏରୋଜ୍ ଲେଖିଲେଣି ସାର୍ପ ଏରୋଜ୍ ଗୁରୁଦେବ ସେଠି ଲେଖନ୍ତି ପ୍ରଭୁପାଦଙ୍କ ବହି ପଢ଼ିବା ସମୟରେ ପ୍ରତି ଶବ୍ଦକୁ ମାର୍କ କରିବେ ଟିକାର ଯାହା ଲେଖା ହେଇ ତୀକ୍ଷ୍ଣ ସରେ ପ୍ରଭୁପାଦ ଲେଖୁଛନ୍ତି ଦସ୍ ହି ଥ୍ରୋଇଂ ଅଫ୍ ସାର୍ପ ଏରୋଜ୍ ଆଟ୍ ଦି ଟ୍ରାନ୍ସଡେଣ୍ଟାଲ ବଡି ଅଫ୍ ଦି ଲର୍ଡ ଭଗବାନଙ୍କର ଦିବ୍ୟ ଶରୀରକୁ ପ୍ରଭୁପାଦ ଏ ଭୀଷ୍ମଦେବ ତୀକ୍ଷ୍ଣ ସ୍ୱର ମାରୁଥିଲେ କିଭଳି ମାରୁଥିଲେ ନା ଆଜ୍ ଗୁଡୁ ଆଜ୍ ଦି ଓର୍ସିପ୍ ଅଫ୍ ଦି ଆନାଦର ଡିଭୋଟି ଗୋଟିଏ ଆଉ ଗୋଟିଏ ଭକ୍ତ ଭଗବାନଙ୍କୁ ପୂଜା କଲାବେଳେ ହୁ ଥ୍ରୋଜ୍ ସଫ୍ଟ ରୋଜ୍ ଅପନ୍ ହିମ୍ କିଏ ବିଷୟରେ ଏମିତି କଥା କହିବ? ଚକ୍ରବାଦ କହିଲେ, କନ୍ଦର୍ପ ରସାବିଷ୍ଟ ପୁଂସକୁ ଯଦି ଗୋଟେ ନାରୀ ଦଂଶନ କରେ, ଯେଭଳି କନ୍ଦର୍ପ ରସାବିଷ୍ଟ ପୁରୁଷ ଜାଣିପାରେ ନା ମୋତେ ନାରୀ କାମୁଡ଼ି କାମୁଡ଼ି ମୋ ଶରୀରରେ କ୍ଷତ କରିଦେଇଛି, ୟା ସହିତ ତୁଳନା କଲେ। ଭୀଷ୍ମଦେବ ସେଇଭଳି ନାରୀର ରୋଲ୍ କରୁଛନ୍ତି, ପ୍ରଭୁ ହେଉଛନ୍ତି ପ୍ରେମମୟ ପୁରୁଷ, କିନ୍ତୁ ପ୍ରଭୁପା ତାଠୁ ଗୋଟେ ବଡ଼ ଜିନିଷ ଥିଲେ। ପ୍ରଭୁଙ୍କର ଦିବ୍ୟ ଶରୀରକୁ ଯେଉଁ ତୀକ୍ଷ୍ଣ ସ୍ୱର ମାରୁଛନ୍ତି ଭୀଷ୍ମଦେବ, ପ୍ରଭୁପାତ କହୁଛନ୍ତି ଗୋଟିଏ ସୁନ୍ଦର ଭକ୍ତିର ଆବିଷ୍ଟ ଚିତ୍ତ ଭକ୍ତ ଯେଭଳି ପ୍ରେମମୟ ସେବାରେ ଗୋଟିଏ ସୁନ୍ଦର ପୁଷ୍ପ ପଦ୍ମପୁଷ୍ପ ଆଜି ପାଇଛି, ସେ ଆଜି ପ୍ରଭୁଙ୍କ ଶରୀରକୁ ଯେମିତି ଫିଙ୍ଗି ଦେଲେ, ପ୍ରଭୁଙ୍କ ଶରୀର ବାଜିଲେ ଯେଭଳି କ'ଣ ହୁଏ, ପ୍ରଭୁ କୋମଳ ଦିଏ, ଆନନ୍ଦ ଦିଏ, ଶୀତଳତା ଦିଏ। ଭୀଷ୍ମଦେବ ଯେଉଁ ଶରୀର ଗୁଡ଼ିକ ମାରୁଛନ୍ତି ପ୍ରଭୁଙ୍କୁ ସେଇଭଳି କୋମଳ ଲାଗୁଛି, ପ୍ରଭୁପାଦ କଥା ହିଁ କହୁଛନ୍ତି। ଆଉ ତୋଚ ବିଳସକ୍ତ କବଚ ଅସ୍ତୁ କୃଷ୍ଣ ଆତ୍ମା। ଆଚ୍ଛା, ତୁମେ ତ ଏତେ ପ୍ରଭୁଙ୍କ ରୂପକୁ ବର୍ଣ୍ଣନା କଲ ଯେ କି ଭୀଷ୍ମଦେବଙ୍କୁ ପଚାରିବ, ଭୀଷ୍ମଦେବ ତୁମେ ତ ଏତେ ସୁନ୍ଦର ପ୍ରଭୁଙ୍କର ମୁଖକୁ ବର୍ଣ୍ଣନା କଲ, କିନ୍ତୁ ତୁମେ ଯେତେବେଳେ କବଚ ଭାଙ୍ଗି ଦେଇଥିବ ନିଶ୍ଚିତ ପ୍ରଭୁଙ୍କ ସ୍ୱରଟା କ'ଣ ଦେଖାଉଥିବ, ଖରାପ ଦେଖାଉଛି କି ନାହିଁ? ନାଇଁ ନାଇଁ, ମୋ ସ୍ୱରରେ କବଚରେ ବାଜିଛି, କବଚର ଉଜ୍ଜଳତା ଅଧିକ ପ୍ରାପ୍ତ ହେଇଛି, ପ୍ରଭୁ ଆହୁରି ସୁନ୍ଦର ଦେଖାଉଛନ୍ତି। ସୁନ୍ଦର କେମିତି ସୁନ୍ଦର ନ୍ୟାୟ, ବାସ୍ ଏଇଟାକୁ ନେଇଯାଆନ୍ତୁ, ସୁନ୍ଦର ସବୁ ସମୟରେ ସୁନ୍ଦର। ବା ତୁମେ ଭୀଷ୍ମଦେବ ସରସଜ୍ଜାରେ ଶୋଇଛନ୍ତି, ପ୍ରଭୁ ଦଣ୍ଡାୟମାନ ଅଛନ୍ତି, ପ୍ରଭୁଙ୍କ ରୂପରେ ଯୁଦ୍ଧ କ୍ଷେତ୍ରରେ ପ୍ରଭୁଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। ଆଉ ଗୋଟେ ଶ୍ଳୋକକୁ ଆମେ ଯିବା ହିଁ ଆଜି, ତାପର ଶ୍ଳୋକଟା ଦୁଇଟି ଶ୍ଳୋକରେ ପାର୍ଥସାର ଲଗେଇଲେ, ତୃତୀୟ ଶ୍ଳୋକରେ ବର୍ତ୍ତମାନ ପୁଣି ପାର୍ଥସାରଥିର କଥା ଲାଗେ। ମୋର ସେଇ ପାର୍ଥସାରଥିଙ୍କ ନିକଟରେ ମୋର ମତି ରହୁ, ମୋ ଜୀବନର ଲକ୍ଷ୍ୟ ହୁଅନ୍ତୁ, ବର୍ତ୍ତମାନ କହୁଛନ୍ତି। ସପାଦି ସଖୀ ବଚେ ସପାଦି ସଖୀ ବଚ ନିସମ୍ୟ ମଧ୍ୟ ନିଜ ପରୟୋ ବଲୟୋ ରଥ ନିବେଶ୍ୟ ସ୍ଥିତିବତୀ ପରେ ପରେ ସନିକାୟୁ ଆତ୍ମା ପୃଥିବତୀ ପାର୍ଥ ସକେ ରଥି ମମାସ୍ତୁ। ପୃଥିବତୀ ପାର୍ଥ ସକେ ରଥି ମମାସ୍ତୁ, ପାର୍ଥ ସଖା କୃଷ୍ଣଙ୍କ ନିକଟରେ ମୋର ମତି ରହୁ, ଏହି ଅନ୍ତିମ ପ୍ରାର୍ଥନା ପୁଣି ସେ ପାର୍ଥ ସକେ। ଆଚ୍ଛା, ଯେଉଁ ପାର୍ଥସାରଥିକୁ ଭୀଷ୍ମଦେବ ପ୍ରଣାମ କରୁଛ, ତାଙ୍କର ରୂପଟା କ'ଣ? ବା ତାଙ୍କ ଯଦି କି ଭୀଷ୍ମଦେବଙ୍କୁ ପଚାରନ୍ତି ପ୍ରଭୁଙ୍କ ରୂପଟା ଏଭଳି ଥିଲା, କିନ୍ତୁ ତୁମେ ଯେଉଁ ପ୍ରଭୁଙ୍କ ରୂପକୁ ବର୍ଣ୍ଣନା କରୁଛ, ତାଙ୍କ ନିକଟରେ ମତି ଲଗାଇବା ପାଇଁ ଚାହୁଁଛ, ସେ ପ୍ରଭୁ କେଉଁ ପରିସ୍ଥିତିରେ ଥିଲେ, କିଭଳି ଥିଲେ, ଯୁଦ୍ଧକ୍ଷେତ୍ରରେ କେଉଁ ଅବସ୍ଥାରେ ଥିଲେ? ବର୍ତ୍ତମାନ କହୁଛନ୍ତି ସପଦୀ ଯୁଦ୍ଧକ୍ଷେତ୍ରରେ ସଖୀ ବଚୋ। ଏଇ ଦୁଇଟି ଶ୍ଳୋକରେ, ଏଇ ଶ୍ଳୋକ ୟା ପରବର୍ତ୍ତୀ ଶ୍ଳୋକ ବୋଧ ହୁଏ, ଏଇ ଦୁଇଟି ଶ୍ଳୋକରେ ଭଗବାନ ତାଙ୍କର ଭକ୍ତ ବାତ୍ସଲ୍ୟତା ପ୍ରଦାନ କରିଛନ୍ତି। ଭୀଷ୍ମଦେବ କହୁଛନ୍ତି, ଆପଣ ଯେ ମୋ ନିକଟକୁ ଆସିଛନ୍ତି ଏଥିରେ ତ କୌଣସି ସନ୍ଦେହ ନାହିଁ ଆପଣଙ୍କର ଭକ୍ତ ବାତ୍ସଲ୍ୟତା, କିନ୍ତୁ ଆପଣ ଅର୍ଜୁନର କଥାକୁ ଶୁଣିକି ଅର୍ଡର କ୍ୟାରି କରିଛନ୍ତି। ଅର୍ଡର କ୍ୟାରିଅର ଆପଣ ଭକ୍ତ ବାତ୍ସଲ୍ୟତା କିଭଳି ଶୁଣନ୍ତୁ, ନା କିଭଳି ନା ସପତି ସଖୀ ବଚୋ, ନିଜର ସଖାଙ୍କର ବଚନକୁ ଶୁଣି ନିଶମ୍ୟ ଶୁଣି ମଧ୍ୟ ଶୁଣିଲେ ଏବଂ କେଉଁଠି ରଖିଲେ, ନା ନିଜ ପରୟ ବଲ ବଲୟ ରଥ ନିବେଶ, ନିଜ ଅର୍ଜୁନଙ୍କ ପକ୍ଷ ଆଉ ବିପକ୍ଷ ସୈନ୍ୟମାନଙ୍କ ଭିତରେ ରଥକୁ ରଖିଦେଲେ। ଭଗବାନ ପ୍ରଭୁପାଦଙ୍କର ଟୀକା ପଡ଼ିବେ, ମୁଁ ପୁଣି ପ୍ରଭୁପାଦଙ୍କ ଅର୍ଥକୁ ପଳାଇଯାଉଛି। ସେନାୟର ଉଭୟର ମଧ୍ୟ ରଥମ ସ୍ଥାପୟତୁ ମେ ଅଚ୍ୟୁତ, ଏଠି ଅଚ୍ୟୁତ ଶବ୍ଦ କାହିଁକି ଲାଗିଛି? ବହୁତ ଭକ୍ତ କହନ୍ତି, ନାଇଁ ମୋତେ ଟୀକା ପଢ଼ିବାକୁ ପଡ଼ିବ, ପ୍ରଭୁପାଦଙ୍କର ବହି ନ ପଢ଼ିଲେ, ନା ଟୀକା ଫିକା ନ ପଢ଼ିଲେ ଜ୍ଞାନ କେମିତି ହବ? ଟୀକା ଯେଉଁମାନେ ପଢ଼ୁଛନ୍ତି ତାର ଜ୍ଞାନ ଅଛି, ସମୟ ଅଛି, ସୁଯୋଗ ପ୍ରଭୁପାଦ ଦେଇଛନ୍ତି, ପଢ଼ନ୍ତୁ। ଯେଉଁମାନେ ସେବା କରୁଛନ୍ତି ସେମାନେ ଭାବିବା ଉଚିତ ନୁହେଁ ଆମେ ସେବା କରୁଛୁ ଗ୍ରନ୍ଥ କିଛି ପଢ଼ିପାରୁନୁ, ଆମର କିଛି ରସ ଆସୁଛନ୍ତି, ନା ପ୍ରଭୁପାଦଙ୍କର ଗ୍ରନ୍ଥରେ ସବୁ। ଏଇଠି ଦେଖିବା ଭାବାର୍ଥଟା ଖେଳେଇବେ, ଇଏ ମଧ୍ୟ ହେଉଛନ୍ତି ପ୍ରଥମ ଅଧ୍ୟାୟର କେତେ ତେଇଶ ତେର କି ତେଇଶ ଏମିତି ଶ୍ଳୋକ ଦେଖିନେବେ। ସେନାର ଅର୍ଜୁନ ଉବାଚ ସେନାର ଉଭୟ ମଧ୍ୟ ରଥ ସ୍ଥାପେ ଅଚ୍ୟୁତ, ଭୀଷ୍ମଦେବ ସେଇ କଥା କହୁଛନ୍ତି, ସଖାଙ୍କର ବଚନ ଶୁଣି ଯିଏ ସାଙ୍ଗେ ସାଙ୍ଗେ ନିଜ ଆଉ ପର ସୈନ୍ୟମାନଙ୍କ ଭିତରେ ରଥକୁ ରଖିଦେଲେ। କେମିତି ରଥ ରଖିଲେ? ଅର୍ଜୁନ ଅର୍ଡର ଦେଲେ ନା, ତାପରେ ସୂଚନା ଦେଉଛନ୍ତି ସେ ଭକ୍ତ ବାତ୍ସଲ୍ୟତା ଗୁଣ ତାଙ୍କର ପ୍ରଚୁର ଅଛି। ଏଠି ଅଚ୍ୟୁତ ଶବ୍ଦ କାହିଁକି ଲାଗିଲା? ପ୍ରଭୁପାଦଙ୍କ ଭାବାର୍ତ୍ତା ଆପଣ ପଢ଼ିବେ, ପ୍ରଭୁପାଦ ଲେଖିଛନ୍ତି ଅଚ୍ୟୁତ ଶବ୍ଦ ଗୀତାରେ ବାରବାର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟବହାର କରାଯାଇଛି। ଅଚ୍ୟୁତର ଗୋଟିଏ ଅର୍ଥ ଯେ କେବେ ନିଜ ସ୍ଥିତିରୁ ଚ୍ୟୁତ ହୁଅନ୍ତି ନା, ସ୍ଥିତି ମାନେ ସଚିତ ଆନନ୍ଦମୟ, ଏ ସ୍ଥିତିରୁ କେବେ ଚ୍ୟୁତ ହୁଅନ୍ତି ନା, ଏହାର ଅର୍ଥ ଗୋଟେ ଅଚ୍ୟୁତ। ଆଚ୍ଛା, ଆଉ ଗୋଟେ ଅଚ୍ୟୁତ ଶବ୍ଦର ଅର୍ଥ ଯେ ଷଡ଼ ଐଶ୍ୱର୍ଯ୍ୟରୁ କେବେ ଚ୍ୟୁତ ହୁଅନ୍ତି ନା, ଛୋଟ ଐଶ୍ୱର୍ଯ୍ୟରୁ। ଆଚ୍ଛା, ଆଉ ଗୋଟେ ଏଠି ଯେଉଁ ଅଚ୍ୟୁତ ଲାଗିଛନ୍ତି ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ହେ ଅଚ୍ୟୁତ ଇତି ସ୍ୱଭାବ ସିଦ୍ଧ ଭକ୍ତ ବାତ୍ସଲ୍ୟ ତ ପରମ ଐଶ୍ୱର୍ଯ୍ୟ ଚ ବସେ, ଏଠି ଯୋଉ ଅଚ୍ୟୁତ ଲାଗିଛନ୍ତି, ହେ ଅଚ୍ୟୁତ ଇତି ସ୍ୱଭାବ, ଯୋଉ ହେ ଅଚ୍ୟୁତ ତୁମେ ଏଠି ରଥକୁ ରଖ, ହେ ଅଚ୍ୟୁତ ଯୋଉ ଡାକିଲେ, ଏ ଅଚ୍ୟୁତ ଶବ୍ଦର ଅର୍ଥ ତୁମେ ଭକ୍ତ ବାତ୍ସଲ୍ୟ ସିଦ୍ଧ, ପ୍ରଭୁପାଦ ଭାଗବତରେ ଲେଖିଛନ୍ତି ତୁମେ ଭକ୍ତ ବାତ୍ସଲ୍ୟକୁ କେବେ ତ୍ୟାଗ କରିପାରିବେ ନା, ଅର୍ଥାତ୍ ମୁଁ ଯୋଉ କହୁଛି ତୁମେ ରଥ ରଖ, ତୁମେ ନିଶ୍ଚିତ ରଥ ରଖିବ, କାରଣ ତୁମେ ମୋର ଅର୍ଡର ଆଦେଶକୁ ପାଳନ କରିବ, ତୁମର ଭକ୍ତ ବାତ୍ସଲ୍ୟତା ଅଛି। ତେଣୁ ଭୀଷ୍ମଦେବ ସେ କହୁଛନ୍ତି ଯେ ଯିଏ ସଖାଙ୍କର ବଚନକୁ ଶୁଣି ଉଭୟ ପକ୍ଷ ସୈନ୍ୟମାନଙ୍କ ମଧ୍ୟରେ ରଥକୁ ଅବସ୍ଥାପନ କଲେ, ଆଉ ଆଉ କ'ଣ କଲେ ନା, ସ୍ଥିତି ବତି ପରେ ସୈନିକା ଆୟୁ ଅକ୍ନା, ଭଗବାନ କେବଳ ଦୃଷ୍ଟିପାତ କରି ବିପକ୍ଷ ସୈନ୍ୟମାନଙ୍କର ଆୟୁ ହରଣ କଲେ। ଭୀଷ୍ମଦେବ କହୁଛନ୍ତି ଯେଉଁ ପ୍ରଭୁ ସଖାଙ୍କ ଆଦେଶରେ ରଥକୁ ରଖିଦେଲେ, କେତେ ବଡ଼ ଭକ୍ତ ବାତ୍ସଲ୍ୟ। ଆଉ କ'ଣ କଲେ ନା, ସଖାଙ୍କ ସୁରକ୍ଷା ଦେବା ପାଇଁ ବିପକ୍ଷ ଦୁର୍ଯ୍ୟୋଧନୀୟ ପକ୍ଷ ସୈନ୍ୟମାନଙ୍କୁ ବିନାଶ କରିବା ପାଇଁ କେବଳ ଦୃଷ୍ଟିପାତରେ, ଭଗବାନ ଦୃଷ୍ଟିପାତରେ ସେମାନଙ୍କୁ ତାଙ୍କର ଆୟୁ ହରଣ କରିନେଲେ। କିନ୍ତୁ ଗୀତାରେ ଭଗବାନ ଓଲଟା ପ୍ରବଚନ ଦେଇଥିଲେ, ଓଲଟା ନୁହେଁ ଦୁଇଟା ସମାନ। କେଉଁଥିରେ ଭଗବାନ କହିଛନ୍ତି, ଅର୍ଜୁନ କହୁଛନ୍ତି ନା, ହଁ ମୟେ ହଁ ନିମିତ୍ତ ମାତ୍ର ଭବ ସବ୍ୟସାଚୀ, କିନ୍ତୁ ତା ପ୍ରଥମ ଶ୍ଳୋକଟା କ'ଣ, ଗୀତାର କନେକ୍ଟିଭ ଜିନିଷ ନା। ଭଗବାନ କହୁଛନ୍ତି ତସ୍ମାଦ ଉଦ୍ଦିଷ୍ଟ ଦଶ ଲଭସ୍ୱ, ଏଇ ଶ୍ଳୋକ ତ, ଜିତା ଶତ୍ରୁ ଭୁକ୍ତମ ରାଜ ସମୁଦ୍ରମ ଏ ରାଜ୍ୟମ ସମୁଦ୍ରମ ମୟେବ ଏତ ନିହିତା ପୂର୍ବମ ଏବଂ। ଭୀଷ୍ମଦେବ ସେ କହୁଛନ୍ତି, ପ୍ରଭୁ ଆପଣ ଯାହା ଯେଉଁମାନେ ଯାହାଙ୍କୁ ଚାହିଁ ତାଙ୍କର ଆୟୁ ହରଣ କରିଥିଲେ, ଭଗବାନ ଅର୍ଜୁନକୁ ସେଇଆ କହୁଛନ୍ତି, ଅର୍ଜୁନ ମୁଁ ଏମାନଙ୍କର ଆୟୁଷକୁ ହରଣ କରି ନେଇଛି ପୂର୍ବମେବ। ତା ପ୍ରଥମ ଶ୍ଳୋକଟା କ'ଣ, ପ୍ରଥମ ଶ୍ଳୋକ ସହିତ ଏଇ ଶ୍ଳୋକର ସମ୍ବନ୍ଧ ଅଛି, କାଳୋ ଅସ୍ମି ଲୋକ କ୍ଷୟମ, ମୁଁ ହେଉଛି କାଳ, ତେଣୁ କାଳ ରୂପରେ ମୁଁ ଏମାନଙ୍କର ଆୟୁକୁ ହରଣ କରିନେଇଛି, ତେଣୁ ନିମିତ୍ତ ମାତ୍ର ହବ ସବୁବେଶ ଅଛି, ତୁମେ କେବଳ ନିମିତ୍ତ ହବ, ଅର୍ଥାତ୍ ଏମାନେ ସମସ୍ତେ ମୃତ୍ୟୁବରଣ କରିସାରିଛନ୍ତି। ଯଦି ଅର୍ଜୁନ ପ୍ରଶ୍ନ ପଚାରିଦେବେ, ଆପଣ ତ ମୋ ସମ୍ମୁଖରେ ଦଣ୍ଡାୟମାନ ହେଇଛନ୍ତି, ହଉ ଯଦି ଆପଣ ମାରିଦେଇଛନ୍ତି ପୁଣି ଯୁଦ୍ଧ କରିବା କ'ଣ ଦରକାର, ଏଠି ଗୋଟେ ନ୍ୟାୟ ଦେଉଛନ୍ତି, ଆରେ ମାରିବା ଲୋକକୁ ମାରିବା, ମାରିବା ଲୋକ ଯଦି ମରାଯାଏ ସେଥିରେ ପରିଶ୍ରମ କ'ଣ ଅଛି, ଅର୍ଜୁନ ତୁମେ ମାରିବା ଲୋକକୁ ମାର, ଆରେ ମୃତ ଲୋକ ଯଦି ମାରିବେ ସେଥିରେ ପରିଶ୍ରମ କ'ଣ ଅଛି। ମୃତ ଲୋକକୁ ମାରିବା ପାଇଁ ବି ଅର୍ଜୁନ ଚାହୁଁନାହାନ୍ତି। ପ୍ରଭୁପାଦ ତାଙ୍କ ଭାବାର୍ଥରେ, ମୁଁ ଯେତେ ଭାବାର୍ଥ ପ୍ରଭୁପାଦଙ୍କ ପଢ଼ିଥିଲି, କିନ୍ତୁ କାଲି ଏଇ ଭାବାର୍ଥ ଯେତେବେଳେ ପଢ଼ିଲି ଦ୍ୱିତୀୟ ଚଉତିରିଶ ଶ୍ଳୋକରେ, ବାପାରେ ବାବା ପ୍ରଭୁପାଦ କେତେ ବଡ଼ ଯୋଜନା ଗୋଟେ ଦେଇଛନ୍ତି, ସବୁ ଭକ୍ତକୁ ଜାଣିବା ଦରକାର। ପ୍ରଭୁପାଦ ଇଏ କହୁଛନ୍ତି ମୁଁ ପୂର୍ବମ ଏବଂ ପୂର୍ବରୁ ମାରିଦେଇଛି ନା, କିପରି ମୁଁ କାଳ ରୂପରେ ତାକୁ ମାରିଦେଇଛି, ତେଣୁ ମାରିବା ଲୋକକୁ ମୃତ ଲୋକକୁ ତୁମେ ମାର, କିନ୍ତୁ ଅର୍ଜୁନ ମୃତ ଲୋକକୁ ମାରିବା ପାଇଁ ବି ଚାହୁଁନାହାନ୍ତି। ତାହେଲେ ଅର୍ଜୁନର କେତେ ବଡ଼ ବଧଦଶା ଆପଣ ଚିନ୍ତା କର। ଆଚ୍ଛା ଅର୍ଜୁନ ଯଦି ପ୍ରଶ୍ନ କରିବେ ଆପଣ ପୂର୍ବରୁ କେମିତି ମାରିଲେ, ଉତ୍ତର ଇଏ ଦେଉଛନ୍ତି ବଳଦେବ ବିଦ୍ୟାଭୂଷଣ, ପୂର୍ବମ ଦ୍ରୌପଦୀ ଅପରାଧ ସମୟ ଏବ ମୟେତ ନିହତ ଅସ୍ତୁ ତତ୍ ଯଶସେ ଯନ୍ତ୍ର ପ୍ରତିମା ପ୍ରବର୍ତ୍ତନ୍ତି। ଆରେ ଏମାନେ ଯେଉଁ ଠିଆ ହେଇକି ଅସ୍ତ୍ରଶସ୍ତ୍ର ସବୁ ଧରିଛନ୍ତି, ଯାହା କିଛି ରୋଲ୍ କରୁଛନ୍ତି ଭୀଷ୍ମ ଦ୍ରୋଣ, ଏମାନେ ଗୋଟେ ଯନ୍ତ୍ର ଭଳିଆ ବର୍ତ୍ତମାନ ରୋଲ୍ କରୁଛନ୍ତି। ଦ୍ରୌପଦୀଙ୍କ ନିକଟରେ ଯେତେବେଳେ ଅପରାଧ କରିଥିଲେ, ଏଇ ସମୟରେ ସେମାନେ ମୃତ୍ୟୁବରଣ କରିସାରିଛନ୍ତି, ଅର୍ଥାତ୍ ତାଙ୍କ ଆୟୁ ହରଣ କରିନେଇଛି। ତେଣୁ ମାରିବା ଲୋକକୁ ଏଠି ସେ କହିବେ, ହଁ ମାରିବା ଲୋକକୁ ତୁମେ ମାର, ସେଥିପାଇଁ ନିମିତ୍ତ ମାତ୍ର ଭବ ସବ୍ୟସାଚୀ। ଅର୍ଜୁନ କହିବେ ନିମିତ୍ତ ମାତ୍ର ଭବ ସବ୍ୟସାଚୀ, ମୁଁ କେମିତି ଯୁଦ୍ଧ କରିବି, ମାରିବା ଲୋକକୁ ମାର। ଅବଶ୍ୟ ଏଇଠି ବଳଦେବ ଦର୍ଶନ କରିନାହାନ୍ତି, ଏହା ପରେ କହିଛନ୍ତି ମୁଁ ନିମିତ୍ତ ହେବି ଯେ ଆପଣ ପୂର୍ବରୁ ମାରିସାରିଛନ୍ତି, କିନ୍ତୁ ମୁଁ ତ ସମ୍ମୁଖରେ ଦେଖୁଛି ଭୀଷ୍ମଦେବଙ୍କୁ, ଦ୍ରୋଣଙ୍କୁ, କୃପାଚାର୍ଯ୍ୟଙ୍କୁ, ତାଙ୍କୁ ତ ମୁଁ ପାରିବିନି। ଆରେ ପାରିବନି କିଏ କହିଲା, ତୁମେ ସବ୍ୟସାଚୀ, ପ୍ରଭୁପାଦଙ୍କ ଭାବରେ ଦେଖି ତୁମେ ସବ୍ୟସାଚୀ, ସବ୍ୟସାଚୀ ଅର୍ଥ ସବ୍ୟନାପି ହସ୍ତିନ ବାଣାନ ସଞ୍ଚିତୁ ସନ୍ଧାନ। ଆରେ ତୁମେ ଛଟିଆ ଲୋକ ନୁହଁ, ତୁମେ ଏମାନେ ସମସ୍ତଙ୍କୁ ମାରିଦେବ, ମୁଁ ତ ପୂର୍ବରୁ ମାରିସାରିଛି, ବା ଯାଇ ଯନ୍ତ୍ର ଭଳିଆ ଟିକେ ରୋଲ୍ କରୁଛନ୍ତି, ସେ ଯନ୍ତ୍ରରେ ତୁମେ କେବଳ ଷ୍ଟପ୍ କରିବ, ସୁଇଚ୍ରେ ମାରିଦେବ ନା କିଭଳି, ତୁମେ ଛୋଟିଆ ଲୋକ ନୁହଁ, ତୁମେ ଏକ୍ସପର୍ଟ ମେସିନ୍ ମ୍ୟାନ୍ ନା କିଭଳି, ସବ୍ୟସାଚୀ ସଭ୍ୟ ନୁହଁ, ବାମ ଦରକାର ପଡ଼ିଲେ ତୁମେ ଡାଣ ହାତ ଆଉ ବାମ ହାତ ଦୁଇ ହାତରେ, ବର୍ତ୍ତମାନ ସିନା ଜାଣିପାରୁନି ତୁମେ କେତେ ଏକ୍ସପର୍ଟ, ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଗଲା ପରେ ତୁମେ ଦୁଇ ହାତରେ ବାଣ ହିଁ ଚଲେଇବ। କିନ୍ତୁ ତା ପରବର୍ତ୍ତୀ ଶ୍ଳୋକରେ କହିଛନ୍ତି ଅର୍ଜୁନ ଯଦି କହିବେ ଆପଣ ଦ୍ରୌପଦୀ ବସ୍ତ୍ରହରଣ ସମୟରେ ଏମାନଙ୍କୁ ମାରିସାରିଛନ୍ତି, କିନ୍ତୁ ଏମାନେ ତ ବର୍ତ୍ତମାନ ମୁଁ ଦେଖୁଛି ତାଙ୍କର ଶକ୍ତି ବହୁତ ଅମୋଘ ଶକ୍ତି, ମୁଁ ତ ଉପଲବ୍ଧି କରୁଛି ନା। ଦ୍ରୋଣାଞ୍ଚ ଭୀଷ୍ମାଞ୍ଚ ଜୟଦ୍ରଥଞ୍ଚ ଜୟଦ୍ରଥ କର୍ଣ୍ଣଞ୍ଚ ତଥା ଅନ୍ୟାପି ଯୋଧାଦି ବୀରାନ୍ ମୟା ହତାସ୍ତମ୍ ଜହିମା ବ୍ୟତିଷ୍ଠା ଯୁଦ୍ଧ ସ୍ୱଜେ ହାସି ରଣେଶ ପତ୍ନା। ଏଇ ଏଇଠି ଏଇଠି ଅଛି, ଏଇ ଟିକାରେ କହିଛନ୍ତି ମୃତ ଲୋକକୁ ମାର, ମରିଆ ଲୋକକୁ ତୁମେ ମାର, ବଳଦେବ ବିଦ୍ୟା ଶୁଣ, ଏଇଠି ପ୍ରଭୁପାଦଙ୍କ ମୁଁ କହୁନି ବହୁତ କଥା ବଢ଼ିଯିବ, ପ୍ରଭୁପାଦଙ୍କ କଥାଟି ମୁଁ କହୁଛି। ପ୍ରଭୁପାଦ କହିଛନ୍ତି ଦେଖ ଅର୍ଜୁନର ଦଶା ଭଗବାନ ଯାହା ପାଇଁ ଗୋଟିଏ ମାଷ୍ଟର ପ୍ଲାନ୍ କରି ରଖିଛନ୍ତି ଅର୍ଜୁନ ଜାଣିପାରୁନାହାନ୍ତି। ମୁଁ ସବୁବେଳେ କୁହେ ଏ କଥାଟା, ଭଗବାନ ଗୋଟେ ମାଷ୍ଟର ପ୍ଲାନ୍ ଅଛି, ମାଷ୍ଟର ପ୍ଲାନ୍ ଅଛି, କିନ୍ତୁ ମୁଁ ପ୍ରଭୁବାଦଙ୍କ କଥାରୁ ଏ କଥାଟା ପାଇନଥିଲି। ପ୍ରଭୁପାଦ ଏଠି ଏତେ ସୁନ୍ଦର କଥା ଦେଇଛନ୍ତି ଯେ ପ୍ରଭୁପାଦ କହୁଛନ୍ତି ଏଭ୍ରି ପ୍ଲାନ୍ ଇଜ୍ ମେଡ୍ ବାଇ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ବଟ୍ ହିଜ୍ ସୋ କାଇଣ୍ଡ ଆଣ୍ଡ ସୋ ମର୍ସିଫୁଲ୍ ଟୁ ହିଜ୍ ଡିୟର୍ ଡିଭୋଟି ଦ୍ୟାଟ୍ ଭଗବାନ କାହିଁକି ଭକ୍ତ ପ୍ରତି ଏତେ କୃପା କରୁଛନ୍ତି, ଭଗବାନ କାହିଁକି ଅର୍ଜୁନର ସାରଥି ହେଲେ, ଆଉ କାହାର ସାରଥି ହେଲେ ନା, ଏ କେହି ପ୍ରଶ୍ନ ପଚାରେ, ତାର ସରଳ ଉତ୍ତର ପ୍ରଭୁପାଦ ଦେଉଛନ୍ତି। ହି ୱାଣ୍ଟସ୍ ଟୁ ଗିଭ୍ ଦି କ୍ରେଡିଟ୍ ଟୁ ହିଜ୍ ଡିଭୋଟିଜ୍, ଭଗବାନ ତାର ଭକ୍ତକୁ କ୍ରେଡିଟ୍ ଦେବା ପାଇଁ ଚାହାନ୍ତି, କାହିଁକି ନା ଦି ଟୁ ଡିଭୋଟିଜ୍ ହୁ କ୍ୟାରି ଆଉଟ୍ ହିଜ୍ ପ୍ଲାନ୍ ଆକର୍ଡିଂ ଟୁ ହିଜ୍ ଡିଜାୟ। ଭକ୍ତ କେବଳ ଭଗବାନଙ୍କର କାମନାକୁ ପୂରଣ କରିବାକୁ ଯାଇ ଭଗବାନଙ୍କର ପ୍ଲାନ୍ଟାକୁ, ଭଗବାନଙ୍କର ଯୋଜନାଟାକୁ କ୍ୟାରି କରେ, ସେଥିପାଇଁ ଭଗବାନ ଭକ୍ତକୁ କ୍ରେଡିଟ୍ ଦିଅନ୍ତି। ଭଗବାନ ଆଜି ଭୀଷ୍ମଦେବଙ୍କୁ ଏତେ ବଡ଼ କ୍ରେଡିଟ୍ ଦେଉଛନ୍ତି କେଉଁଥିପାଇଁ, ଭୀଷ୍ମଦେବ ଭଗବାନଙ୍କର ପ୍ଲାନ୍ଟାକୁ କ୍ୟାରି କରେ। କାରଣ ଭୀଷ୍ମଦେବ କ'ଣ ଧର୍ମ ଅଧର୍ମ ଜାଣନ୍ତି ନା, ସେ କାହିଁକି ଦୁର୍ଯ୍ୟୋଧନ ପକ୍ଷକୁ ଗଲେ, ସେ ଜାଣନ୍ତି ପ୍ରଭୁଙ୍କରଟା ଇଚ୍ଛା। ଏବଂ ପ୍ରଭୁପାଦ ସେଇ ଭାବାର୍ଥରେ ଏଇ ଏଇଟା ହେଉଛନ୍ତି ଦଶମ ଏକାଦଶ ନା ଏକାଦଶ ଅଧ୍ୟାୟ ଚଉତିରିଶ ଶ୍ଲୋକର ଭାବାର୍ଥକୁ ଆପଣ ପଢ଼ିବେ, ଆମ ପାଇଁ ପ୍ରଭୁପାଦ କେତେ ବଡ଼ ଶିକ୍ଷା ଦେଇଛନ୍ତି। ମୁଁ ପ୍ରଭୁପାଦଙ୍କୁ ଆଡ଼ କହୁଛି, ପ୍ରଭୁପାଦ କହୁଛନ୍ତି ଲାଇଫ୍ ସୁଡ୍ ଦେୟାର ଫର୍ ମୁଭ୍ ଇନ୍ ସଚ୍ ଏ ୱେ ଦ୍ୟାଟ୍ ଏଭ୍ରି ୱାନ୍ ଆକ୍ଟ ଇନ୍ କ୍ରିଷ୍ଣ କନ୍ସିୟସନେସ୍ ଅଣ୍ଡର ଦିସ୍ ଆଇ ଅଣ୍ଡରଷ୍ଟାଣ୍ଡ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଥ୍ରୁ ଦି ମିଡିୟମ୍ ଅଫ୍ ସ୍ପିରିଚୁଆଲ ମାଷ୍ଟର। ପ୍ରତ୍ୟେକ ବ୍ୟକ୍ତି ତାର ଜୀବନକୁ ଏତେ ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ ସେ ଗଢ଼ିନେବା ଦରକାର, କିଭଳି ମନଇଚ୍ଛା ନୁହେଁ, ଅଣ୍ଡର ଦିସ୍ ଗାଇଡ଼ାନ୍ସ ଅଫ୍ ସ୍ପିରିଚୁଆଲ ମାଷ୍ଟର, ଏକ ପ୍ରାମାଣିକ ତତ୍ତ୍ୱବିତ୍ ଗୁରୁଙ୍କର ଅଧୀନରେ। ଆଚ୍ଛା, ଏଣ୍ଡ ସ୍ପିରିଚୁଆଲ ମାଷ୍ଟର ଦି କେହି ପ୍ରଶ୍ନ କରିପାରନ୍ତି, ଗୁରୁଙ୍କୁ କାହିଁକି ଆପଣ ଏତେ ଗୁରୁତ୍ୱ ଦେଉଛନ୍ତି, ବା ତାଙ୍କର ଯୋଜନାଟାକୁ ଯେ ଆମେ ଭଗବାନଙ୍କର ଯୋଜନା ବୋଲି କେମିତି ଜାଣିବୁ। ସେଥିପାଇଁ ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ ଆମେ ପଢ଼ୁଛେ ନା, ପୁଣି ଉପଲବ୍ଧି କରନ୍ତି। ଗୁରୁଦେବ କହିଲେ ଏଇଟା କରିବାକୁ ପଡ଼ିବ, ଗୁରୁଦେବ ମୋତେ ଏଇଟା କାହିଁ କରିବାକୁ କହିଲେ, ମୋର ତ ଏଇଟା ଯୋଜନା ଅଛି, ମୁଁ ଏଇଟା କଲେ ମୁଁ ତ ଜପ କଲେ ଭଗବାନ ପାଇଁ, ଗୁରୁଦେବ ମୋତେ କାହିଁ କହିଲେ ଡିଷ୍ଟ୍ରୁସନ୍। ପ୍ରଭୁପାଦ ଏଠି ଉତ୍ତର ଦେଉଛନ୍ତି, ଦି ପ୍ଲାନ୍ ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍, ଏଠି ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା, ଦି ପ୍ଲାନ୍ ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଆର୍ ଅଣ୍ଡରଷ୍ଟୁଡ୍ ବାଇ ହିଜ୍ ମର୍ସି, ଭଗବାନଙ୍କର ଯୋଜନାଟାକୁ କେବଳ କୃପା ଦ୍ୱାରା ବୁଝାଯାଇପାରିବ। ଏଣ୍ଡ ଦି ପ୍ଲାନ୍ ଅଫ୍ ଦି ଡିଭୋଟିଜ୍ ଆର୍ ଆଜ୍ ଗୁଡ୍ ଆଜ୍ ହିଜ୍ ପ୍ଲାନ୍, ଭକ୍ତର ଯୋଜନା ଭଗବାନଙ୍କର ଯୋଜନା ସଦୃଶ, ଦେଆର୍ ଫୋର୍ ୱାନ୍ ଶୁଡ୍ ଫଲୋ ସଚ୍ ପ୍ଲାନ୍ ଏଣ୍ଡ ବି ଭିକ୍ଟୋରିୟସ୍ ଇନ୍ ଦିସ୍ ଷ୍ଟ୍ରଗଲିଂ ଫର୍ ଏକ୍ଜିଷ୍ଟାନ୍ସ, ଷ୍ଟ୍ରଗଲିଂ ଫର୍ ଏକ୍ଜିଷ୍ଟାନ୍ସ, ଯାହା କହନ୍ତି ବଞ୍ଚିବାର ଯେଉଁ ସଂଗ୍ରାମ ଚାଲିଛି, ଏଥିରୁ ଉଦ୍ଧାର ପାଇବାକୁ ହେଲେ ଜଣେ ପ୍ରାମାଣିକ ଗୁରୁଙ୍କ ନିକଟର ଆଶ୍ରୟ କରି ତାଙ୍କର ପ୍ଲାନ୍ ହିସାବରେ ଆମ କାମ କରିବାକୁ ପଡ଼ିବ। ସେଥିପାଇଁ ଅର୍ଜୁନ ଗୀତାର ଶିଷ୍ୟ ହେବା ପାଇଁ କୁହାଯାଇଛି, କିନ୍ତୁ କିଭଳି ଶିଷ୍ୟ ହେବା ପାଇଁ କୁହାଯାଇଛି, ପ୍ରଥମ କହିଲେ ନା ଶିଷ୍ୟ ତେ ହମ୍ ସାଧିମାନ୍ ତମ ପ୍ରପନ୍ନ, ମୁଁ ଶୋଧନ ତୁମର ହେବି, କିନ୍ତୁ କିଭଳି ଶୋଧନ ହେବି ଗୁରୁତ୍ୱପୂର୍ଣ୍ଣ। ସେ ପ୍ରଥମ ଶୋଧନ ହେବା ପୂର୍ବରୁ ଆଗେ ପ୍ରଶ୍ନ କରାଯାଉଛି, କ'ଣ ଆରମ୍ଭଟା କ'ଣ, କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛାମି ତ୍ୱାଙ୍ଗ ଧର୍ମ ସମୂଢ ଚେତା, ତାପରେ ଯତ୍ ଶ୍ରେୟ ସ୍ୟାତ୍ ନିଶ୍ଚିତ ମୃହିତ ଆମେ, ସବୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଏଇଟା। ଗୁରୁଙ୍କୁ ପଚରାଯିବ, ଗୁରୁଦେବ ମୋ ଜୀବନର କଲ୍ୟାଣ କ'ଣ, ମୁଁ କେଉଁ ଯୋଜନାରେ ଚାଲିବି, କାରଣ ସାଧୁ ଗୁରୁସ୍ ପ୍ଲାନ୍ ଇଜ୍ ଆଜ୍ ଗୁଡ୍ ଆଜ୍ ହରିସ୍ ପ୍ଲାନ୍, ପ୍ରଭୁପାଦ ଲେଖୁଛନ୍ତି। ଅର୍ଜୁନ ସେଥିପାଇଁ ଶିଷ୍ୟ ନା ପଚାରୁଛନ୍ତି, ନିଶ୍ଚିତ ମୃହିତ ଆମେ, ନିଶ୍ଚିତ କରିବୁ ମୋ ଜୀବନର କଲ୍ୟାଣ କ'ଣ, ନିଶ୍ଚିତ ମୁଁ ସେ ହେବି, କାରଣ ଅର୍ଜୁନ ନିଶ୍ଚିତ କରିପାରୁନି, ବଦ୍ଧଜୀବ ନିଶ୍ଚିତ କରିପାରୁନି। ଅର୍ଜୁନ କହୁଛନ୍ତି ମୁଁ ବନକୁ ଗଲେ ସନ୍ୟାସୀ ହେଲେ ଠିକ୍ ହେବ ନା ଯୁଦ୍ଧ କଲେ ମୋର ଠିକ୍ ହେବ, ଆମେ ଆମ ଜୀବନରେ ବହୁତ ଚିନ୍ତା କରୁ, ମୁଁ କ'ଣ ସେବା କଲେ ମୋର ଗୁରୁକୁ, ଏଇଟା କରିବି ନା ଏଇଟା କରିବି, ଏଇଟା କରିବି ନା ଏଇଟା କରିବି, ଆକୁ ପଚାରୁଛି କ'ଣ କଲେ ହେବ, ପ୍ରଭୁପାଦ କ'ଣ କହିଛନ୍ତି, ଇଏ କ'ଣ କହିଛନ୍ତି, ସିଏ କ'ଣ, ସିଧା ଗୁରୁକୁ ପଚାରିବାକୁ କରିଦେବା କଥା, ଗୁରୁଦେବ ମୁଁ କ'ଣ କଲେ ଆପଣଙ୍କ ଯୋଜନାଟା, ଆପଣ ଯେଉଁ ମୋ ପାଇଁ ଯୋଜନା ରଖିଛନ୍ତି ଏଇଟା ପରିପୂର୍ଣ୍ଣ ହେବ, ଆପଣ କ'ଣ, ବିକଜ୍ ହିଜ୍ ପ୍ଲାନ୍ ଇଜ୍ ଆଜ୍ ଗୁଡ୍ ଆଜ୍ ହରିସ୍ ପ୍ଲାନ୍, କ୍ରିସ୍ମସ୍ ପ୍ଲାନ୍, ସେଥିପାଇଁ ସେ ସାକ୍ଷାତ ଧରି କାହିଁ ସାକ୍ଷାତ ଧରି କୁହାଯାଏ, କ'ଣ ଖାଲି ଏମିତି ମୁହଁ କୁହାଯାଇଛି ନା, ଭଗବାନଙ୍କର ଯୋଜନାକୁ ଯିଏ ଜାଣନ୍ତି, ଜାଣି ସହିତ ଭଗବାନଙ୍କର କନେକ୍ସନ୍ ଅଛି, ହିଜ୍ ଆଜ୍ ଗୁଡ୍ ଆଜ୍ ହରି, ତେବେ ତାଙ୍କ ନିକଟରୁ କନଫର୍ମେସନ୍ ହେବ, ଗୁରୁଦେବ ମୁଁ କ'ଣ କଲେ ମୋ ଜୀବନର କଲ୍ୟାଣ, ଆପଣ ଗୁରୁଦେବ କହିବେ ତୁମେ ଭାଗବତ ଶ୍ରବଣ କର ତୁମର କଲ୍ୟାଣ, ବାସ୍ ଏଇଟା ନିଶ୍ଚିତ, ଏଇଟା ଆପଣଙ୍କୁ ଜୀବନ ସାରା କରିବାକୁ ପଡ଼ିବ, ଏଇଟା ନ କଲେ ଆଉ ପରଫେକ୍ସନ୍ ନାହିଁ, ଦେର୍ ଇଜ୍ ନୋ ୱେ। ସେଥିପାଇଁ ଭୀଷ୍ମଦେବ ଏଠି ଭକ୍ତ ବାତ୍ସଲ୍ୟତା କଥା କହୁଛନ୍ତି, ପ୍ରଭୁ ଆପଣ ଯାହାଙ୍କର ଆଦେଶରେ, ଅର୍ଜୁନ ଆଦେଶ ଦେଲେ ଆପଣଙ୍କ ଯାହାଙ୍କ ଆଦେଶରେ ଏତେ ଆପଣଙ୍କର ଭକ୍ତ ବାତ୍ସଲ୍ୟ, ଉଭୟ ପକ୍ଷୀୟ ସୈନ୍ୟମାନଙ୍କ ଭିତରେ ଆପଣ ରଥକୁ ରଖିଥିଲେ, ସପଦ ସଖୀ ବଚ୍ଚା ମଧ୍ୟ ନିଜ ପରେ ବଳ ରଥ ନିବେଶ ସ୍ଥିତି ବତି ପରେ ସୈନିକ ଆୟୁ ରକ୍ଷା, କେବଳ ଦୃଷ୍ଟିପାତ କରି ବିପକ୍ଷ ସୈନ୍ୟମାନଙ୍କର ଆୟୁକୁ ଆପଣ ହରଣ କରିଥିଲେ, ହୃତିବତୀ ପାର୍ଥ ସକେ ରଥି ମମାସ୍ତୁ, ସେଇ ପାର୍ଥ ସାରଥି କୃଷ୍ଣ ପ୍ରଭୁ ଆପଣଙ୍କ ନିକଟରେ ମୋର ମୁକ୍ତି ରହ। ପ୍ରଭୁପାଦ ଯେଠି ବହୁତ ସୁନ୍ଦର ଜିନିଷ ଦେଇଛନ୍ତି, ଯଦିଓ ଭୀଷ୍ମଦେବ ଯୁଦ୍ଧ କରୁଥିଲେ ସମ୍ପୂର୍ଣ୍ଣ ମତି ତାଙ୍କର ପ୍ରଭୁଙ୍କ ନିକଟରେ ଥିଲା। ଏବଂ ବର୍ତ୍ତମାନ ଭୀଷ୍ମଦେବ ଆମର ସମୟ ହେଇଛନ୍ତି, କାଲି କାଲି କ୍ଲାସ୍ ଏକ ସକାଳୁ, ହଁ କାଲି ଆଜି ସନ୍ଧ୍ୟା ସମୟରେ ଧ୍ରୁବ ମହାରାଜ ଆପଣଙ୍କୁ କହିବେ, ତେଣୁ ମହାରାଜ ଯଦି ସକାଳ ବେଳେ ମନ୍ଦିରରେ କ୍ଲାସ୍ ଦେବେ ଏଠି କ୍ଲାସ୍ କାଲି ସସ୍ପେଣ୍ଡ ହେଇପାରେ। ମୁଁ ଠିକ ମହାରାଜ ଯାହା ଆଦେଶ ପ୍ରଦାନ କରିବେ ସେଇଟା ଧ୍ରୁବ ମହାରାଜ ଆପଣଙ୍କୁ ସନ୍ଧ୍ୟାବେଳେ ଜଣେଇବେ। ତେଣୁ ଏହାର ପରେ ଯେଉଁ ଶ୍ଳୋକ ରହିଲେ ପୁଣି ଭୀଷ୍ମଦେବ କହିବେ, ସ୍ୱନିଗମ ମହାୟ ମତ ପ୍ରତିଜ୍ଞା ରୁତମ ଅଧିକର୍ତ୍ତମ ଅପବୃତ୍ତ ରଥସ୍ତୁ, ଭଗବାନଙ୍କର ଗୁଣକୁ ବର୍ଣ୍ଣନା କରିବେ, ଏବେ ଭକ୍ତବାତ୍ସଲ୍ୟ ଗୁଣକୁ ତିନୋଟି ଶ୍ଳୋକରେ ବର୍ଣ୍ଣନା କରି ପୁଣି ଫେରିଯିବେ ଗୋପୀମାନଙ୍କ ନିକଟକୁ। ବର୍ତ୍ତମାନ ପ୍ରଭୁଙ୍କର କଥା କମିଟି ବିଶ୍ରାମ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି, ଜୟ ଗୌରବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ କି, ଜୟ ରାଧାଗୋବିନ୍ଦ ସ୍ୱାମୀ ଶ୍ରୀ ମହାରାଜ କି, ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି, ନିତାଇ ଗୌର ପ୍ରେମାନନ୍ଦେ ହରି ହରି।